ଆଜି ଆମର ପ୍ରଭୁ ଯିଏ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ପ୍ରଭୁ ଯେ କି ମୁଖ୍ୟ ବକ୍ତା, ତା ପୂର୍ବରୁ ମୁଁ ଦୁଇ ଚାରି ପଦ କଥା ଆଲୋଚନା କରିଦଉଛୁ। ତ ବିଶେଷ କରି ଏଇ ଯେ ନନ୍ଦ ଘରେ କଣ ସବୁ ଆଲୋଚନା ବା କୋଉ ପ୍ରକାର ପ୍ରତିକ୍ରିୟା ସବୁ ସୃଷ୍ଟି ହେଇଛନ୍ତି ସେ ସମ୍ବନ୍ଧରେ ତା ପୂର୍ବରୁ 2 ମିନିଟ ମଙ୍ଗଳାଚରଣ। ଓମ ନାମଃ ଶ୍ରେଷ୍ଠ ମନମପି ସତିପୌତ୍ର ମାତ୍ର ସ୍ୱରୂପମ୍ ରୂପମ ତସ୍ୟ ଗଜଃ ମରୁପୁରୀ ମାଥୁରେନ ଗଷ୍ଟଭାତି ରାଧା କୁଞ୍ଜ ଗିରିବର ମହାଧିକା ମାଧବ ସନ୍ ପ୍ରଭୁତ ଯସ୍ୟ ପଥିତ କୃପୟା ଶ୍ରୀ ଗୁରୁ ତମନତୋସ୍ମି ନମୋ ବିଷ୍ଣୁ ପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଲେ ଶ୍ରୀମତେ ଜୟ ପତାକା ସ୍ୱାମୀ ନୀତି ନାମିନେ ନମୋ ଆଚାର୍ଯ୍ୟ ପାଦାୟ ନିତାଇ କୃପା ପ୍ରଦାୟିନେ ଗୌର କଥା ଧର୍ମଦାୟ ନଗର ଗ୍ରାମ ତାରିନେ ନମୋ ବିଷ୍ଣୁ ପାଦାୟ କୃଷ୍ଣ ବ୍ରେଷ୍ଠାୟ ଭୂତଲେ ଶ୍ରୀମତେ ଭକ୍ତି ବେଦାନ୍ତ ସ୍ୱାମୀ ନୀତି ନାମିନେ ନମସ୍ତେ ସାରସ୍ୱତେ ଦେବେ ଗୌରବାଣୀ ପ୍ରଚାରିନେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିନେ ବଂଶ କଳ୍ପତରୁଭ୍ୟ କୃପା ସିନ୍ଧୁ ଭୟେ ଅବଚ ଚରଣ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ନମୋ ମହାବଦନ୍ନାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ ଗୌରକିଶେ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ। ତତ୍କାଞ୍ଚନ ଗୌରଙ୍ଗେ ରାଧେ ବୃନ୍ଦାବନେଶ୍ୱରୀ ବିଷଭାନୁସୁତେ ଦେବୀ ପ୍ରଣମାମି ହରି ପ୍ରିୟ। ଓମ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟା ଜଗନ୍ନାଥାୟ ତେ ନମଃ। ବୃନ୍ଦାୟ ତୁଳସୀ ଦେବେ ପ୍ରିୟା କେଶବ ଚେତ ବିଷ୍ଣୁ ଭକ୍ତି ପ୍ରଦେ ଦେବୀ ସତ୍ୟବତେ ନମୋ ନମଃ। ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଗୌରଭକ୍ତ ବୃନ୍ଦ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଓମ ନମଃ ଭଗବତେ ବାସୁଦେବାୟ ଓମ ନମଃ ଭଗବତେ ବାସୁଦେବାୟ। ଓମ ନମଃ ଭଗବତେ ବାସୁଦେବାୟ।
আজি এই নন্দ উৎসব এবং প্রভুপাদঙ্কর আবির্ভাব তিথি সে মন্দিরে আলোচনা করছিল যে গোটিয়ে পক্ষে কোণ হয়েছে না ভগবান কৃষ্ণঙ্কর আবির্ভাব তিথি জন্মদিন আউ গোটে পটে হচ্ছে কোণ না প্রভুপাদঙ্কর অর্থাৎ স্বয়ং ভগবানকর জন্মদিন এনে সাক্ষাৎ ভগবানকর জন্মদিন বুঝিপারছেন না স্বয়ং ভগবান হলে কৃষ্ণ এবং সাক্ষাৎ হরি হচ্ছেন কি না প্রভুপাদ গুরুদেব সাক্ষাৎ হরি তো এই দুই জনকর যে আবির্ভাব তিথি তেমন সেই আবির্ভাব তিথিরে এটি উপস্থিত সমস্ত ভক্ত জনবৃন্দ তথা শ্রোতা মন্ডলী সমস্তঙ্কর চরণ কমলরে সর্বপ্রথমে মু মোর সশ্রদ্ধা প্রণতি নিবেদন করেছি। তো বিশেষ করে এই যে ভগবানের কথা বা ভক্তঙ্কর চরিত্র এই আলোচনা করিবা এই সাধারণ দৃষ্টিরে শাস্ত্রে উল্লেখ করা যাচ্ছে যে অনন্তদেব অনন্ত মুহরে তাঙ্কর গুণগান করে শেষ করিপারুনাহান্তি। হ্যাঁ, সেই ভগবানকর কীর্তি বা মহিমা এই সাধারণ বদ্ধজীব পক্ষে আলোচনা করিবা সে বহু দুর্ঘটনা যা যে ভক্ত মানকর আশীর্বাদ পাথে করি দুই চারি কথা কথা আলোচনা করিব। তো আজি আমার এটি প্রভুজীকর নির্দেশ আছে যে কেবল নন্দ উৎসব বা কৃষ্ণঙ্কর লীলা সম্বন্ধে আলোচনা করিবা। হ্যাঁ, তো যেহেতু প্রভুপাদঙ্কর আবির্ভাব সেই হিসাবে আমি আলোচনা করিবার ছিলা, যা বি হো আমার প্রভুজী অছন্তি অধিক কিছু আলোচনা করিবে। তো কেবল এই ভগবানঙ্কর এই ধরাধামকু এই যে আসিবা এই সংক্রান্তরে বিশেষ করে শাস্ত্রকার মানে এটি উল্লেখ করছেন, বিশেষ গীতারে বি বর্ণনা করা যাচ্ছে যে ভগবান কেতবেলে এবং কাহিকি এই জগৎকু আসন্তি। এই স্বাভাবিক ভাবরে প্রশ্ন আসিব যে যদি ভগবান বিষ্ণুঙ্ক অবতার বিষ্ণু অবতারে সবু কিছু অসুর তারণ মারণীলা আদি করছন্তি তাহলে কৃষ্ণ ভগবান সে স্বয়ং অবতার সে কাহিকি আসন্তি। হ্যাঁ, তেণু সে সম্বন্ধে বিশেষ ভাবে আমার পূর্ণচন্দ্র বাবু আলোচনা করিবে। তাই ভগবানঙ্কর আসিবা পর লীলাটু আমি আলোচনা করিব এই সব লীলা কথা। যে ভগবান সাধারণ দৃষ্টিরে ভগবান ভগবদ গীতারে কহুচন্তি কোন না জন্ম কর্ম চমে দিব্যম এবং যে ব্যতীত তত্ত্বত তেপ্তা দেহ পুনর্জন্ম নৈতি। অর্থাৎ ভগবানঙ্কর জন্ম এবং কর্ম এসব দিব্য হিসাবে বর্ণনা করা যাচ্ছে। তো আমার জন্ম এবং আমার কর্ম এটাকে দিব্য কোয়া যাবে না, কাহিকি না আমি এই গুণর অধীন সত্ত্ব রজ এবং তম গুণ এ দ্বারা আমি সবুলে বন্ধা হয়েকি রয়েছু, কিন্তু ভগবান এই ত্রিগুণর অতীতরে অছন্তি। সেইথিপাই কি সেইথিপাই কি এ ভগবানকর জন্ম এবং কর্ম এ দিব্য কাজাউছি। তো দিব্য শব্দর অর্থ হচ্ছে কোন না ত্রিগুণ রহিত। এই জগতরে যেতে প্রাণী প্রকাশ হয়েছে বা যাহার বি জন্ম হয়েছি সবু হচ্ছে গুণর অধীন। এমিতি কি বর্ণনা করছেন যে দেবতা মানে দেবতা মানে মধ্যে সত্ত্ব গুণরে বন্ধা হয়েছে, সেমানে বি নির্গুণ হয়ে পারি না গুণরে। দেবতা মানক কথা কোন কইবা, যদি উচ্চতর দেবাদেবী মানে যদি ব্রহ্মাঙ্কু যদি আলোচনা করছু তো তিনি জন হচ্ছে গুণ অবতার, তিনি জন গুণ অবতার। সত্ত্ব গুণর অবতার হচ্ছে কি না বিষ্ণু, রজ গুণর অবতার হচ্ছে কি ব্রহ্মা, এবং তম গুণর অবতার শ্রী শিবজি। যে যদিও সেমানে গুণ অবতার ভিতরে অছন্তি কিন্তু শিবজি এবং আমার বিষ্ণু ইয়ে কোনসি গুণ ভিতরে নুহন্তি, এ গুণর বহুত বাহারে। কেন ভগবত তত্ত্ব বিজ্ঞান বা ভগবত কথা আলোচনা এ গুণর অধীন হলে
ये केते बेले स्तुति मधुर बा सेई प्रकार आनंद मिलिबो ना
ये बाटी करबे
काहे कि ना ये तने निर्गुण भगवान निर्गुण ए तीन गुण रे बहुत ऊर्धरे सेति पई कि भगवान भगवद गीता रे कहचंती जे त्रैगुण्य विषया वेदा निस्त्रैगुण्य अर्जुन हे अर्जुन ए वेद समूह तीन गुण संबंध रे आलोचना करा जायती किंतु तमे ए निर्गुण नित्य स्थिति निर्द्वंद नित्य स्थिति नित्य सत्व स्थिति खस्व भारत नित्य सत्व ए गुण को नगले ए भगवान कथा ए आलोचना बा भगवान कथा रे आनंद मिलिबो ना तो जहा भी आपात दृष्टि प्रभुपाद कहते कौन ना जीव जदि सत्व गुणाधीन हब ताहले मध्य भगवान कथा प्रति रुचि भक्ति सब आसीबो भगवान को लीला से आलोचना करि पारिबे तेणु ए जो भगवान ए जो आकृत होचंती तो विशेष करी भगवान को अवतरण संबंध में कहुची तांकर भक्त मान को आनंद दबा ये होची तांकर मुख्य कारण केवल भक्त मान को आनंद दबारे काहेकि ना कृष्ण भगवान ये जो आसचंती भगवान कृष्ण ये कौनसी असुर तारण मानिला करंती ना हां असुर तारण मानिला कृष्ण भगवान को द्वारा संगठित हेनी काहे कि नाथी चैतन्य चरितामृत रे ये वर्णना करा जायती कृष्णदास कविराज गोस्वामी कहउचंती कोन ना ये असुर तारण मारण लीलाटा ये केवल विष्णु करंती भगवान कृष्ण केवल मुरली धरी मुरली बजांती एवं आनंद नियंती हां समस्त पर विश्वास होची जे भगवान ए जो कथा कहि गेले ए कृष्णदास कविराज से मेरा ठीक जे भगवान कोनोसी असुर मारना कौन से असुर केतले मारनाती कने जहा किछि ए असुर मारि जंती ए विष्णु अवतार मारि जंती तेडी चैत्र जितम दे वर्णना का जाउची दे एक कृष्ण लोक होए त्रिविध प्रकाश गोकुलाख्य मथुराख्य द्वारकाख्य ते भगवान को लीला ए कृष्ण लोक होए त्रिविध प्रकाश जणे कृष्ण लीला कर जंती किंतु तीन प्रकार हो कि लीला कर चंती हां ता भी देवी तारतम्य देखा जाउची जे एटा भलो एटा ताठु उन्नत तर एटा ताठु उन्नत तर से जे कहउ जंती कोन ना तीन प्रकार के ना गोकुलाख्य मथुराख्य एवं द्वारकाख्य ए तीन प्रकार धाम रे ये प्रकाश हो चंती तापरे कहउ जंती कोन ए कृष्ण ब्रजे पूर्णतम भगवान ए कृष्ण कोठी ना ब्रजे पूर्णतम भगवान तापरे आर सब स्वरूप पूर्ण तर पूर्ण नाम तेजी बहुत रहस्यमूल कथा हां केना भक्त मन से अत्यंत जानिया दरकार छ जे किमिति ए भगवान तीन प्रकारे एकै कृष्ण आविर्भूत हो जंती किंतु ता भीतर पुनी पूर्णतम पूर्णतर पूर्ण ये को प्रकार गोटे भाव स्वाभाविक कौतुक लीला मान कौतुक आसव जन्मी कथा ना जन आसे पुणी किए ना पूर्ण पूर्णतर पूर्णतम केमी कृष्ण कौन ना ए कृष्ण ब्रजे पूर्णतम भगवान पूर्णतम भगवान कौटी से कौटी अवस्थान करती ब्रजरे ब्रज लीलारे बा जो मथुरारे आविर्भूत होती तापर कौटी गले नंदालय को जाते ना ए नंदालय जो भगवान ए गोकुल जो भगवान बढ़ी चंती एगार वर्ष छ मास पर्यंत साधारण दृष्टि आम दृष्टि देखा गले तो सही कहते कौन यही भगवान होती पूर्णतम भगवान बुझीपारती ना अरे भगवान तो भगवान ये पुणी यही भगवान पूर्णतम भगवान पुणी से पूर्णतर भगवान ये पुणी कौन कथा भगवान करे छोट भगवान बड़ भगवान अच्छा ना कहीं ब्रह्मा जमी थे आमर आलोचना करती ना जे ब्रह्मा तर ये किए ना चतुर्मुख ब्रह्मा सी दशमुख ब्रह्मा ये सहस्रमुख ब्रह्मा कि ये तो कृष्ण तो सेमती नुहंती यहाँ पूर्णतम भगवान या कहीं कह जाए ना ये भगवान निजे ही उल्लेख करिसंती जे वृंदावन छाड़ी से कुआडे टिकिए हेले भी जानती ना हाँ वृंदावनम परितप्ता पदम एकम न गच्छेत सी होचंती भगवान जे जो भगवान केवल वृंदावन ले तांकर सखा मानक सहित ये लीला विलास करंती ये होचंती किए ना पूर्णतम भगवान तापरे पूर्ण भगवान किए ए पूर्णतर भगवान किए ना मथुरारे जो भगवान लीला विलास करचंती 13 वर्ष 6 मास ये होचंती किए ना पूर्णतर भगवान ए जहां की लीला हितला एवं शेषरे 100 वर्ष पर्यंत कटौचंती कोठी ना द्वारका रे ए द्वारका रे जो भगवान से पूर्ण भगवान तो भगवान विशेष करी विश्वरूप दर्शन करिबा बा ए कुरुक्षेत्र युद्ध क्षेत्र रे बा जहां किछि बड़ बड़ दैत्य सब विनाश करिबा ये कुरुक्षेत्र युद्ध क्षेत्र बढ़ला पर किंतु हेचंती किंतु से होचंती कना पूर्ण भगवान कहचंती ए केओ प्रकार प्रकाश से संबंध रे परवर्ती अवस्था रे पुनी आलोचना करचंती जे भगवान कर काम नह ए असुर तारण मारण लीला करिबा जे स्वयं भगवान करे भगवान रे कर्म नहे भार हरण सृष्टि स्थिति कर्ता विष्णु करेन जगत पालन हाँ जे स्वयं भगवान रे कर्म नहे भार हरण ए जे पृथ्वी रु भार हरण करिबा कहना गीता रे आमे स्वाभाविक भाव रे जानिछु जदा जदा ही धर्मस्य ए ग्लानी सेतले भगवान करंती कौन भगवान कौन करंती ना परित्राणे साधु नाम विनाशाय तु दुष्कृताम एवं धर्म संस्थापनार्थाय संभवामि तो एडी भगवान जो जुग जुगरे अवतरण होचंती कौन पाए कि ना देते अधर्म रो प्रादुर्भाव बढ़ुची धर्म ग्लानी प्राप्त होची सेते बेले कौन ना भगवान आसचंती किंतु एठी ए कृष्णदास कविराज गोस्वामी कहचंती कौन ना स्वयं भगवान कर्म नहे भार हरण ए जो भार हरण करिबा जेते सब शत्रु निधन करिबा ये केते बेले भी भगवान कर काम नुह एडी परिष्कार भाव रे कहचंती ए भगवान ई सब करंती ना ताले किए करचंती ए जे पुतना बध हेले भगवान कर वयस 7 वर्ष 7 दिन समय रे पुतना मल्ले 3 मास समय रे सकटासुर मल्ले इमिति नाना प्रकार जो असुर से मारन तारन बक बकासुर काकासुर अगासुर प्रलंबासुर तृणावर्त असुर ये जहां किछि मारि चंती तो ये तले किए मारले हां एडी से संबंध रे उल्लेख कर चंती कौन ना स्थितिकर्ता विष्णु करे ने जगत पालन स्थितिकर्ता विष्णु ए विष्णु जगत पालन कर चंती ए तारण मारण सब किछि कर चंती तना किमिति बुझिबु जे भगवान भगवान आसिले किंतु विष्णु ये सब करचंती से संबंध रे आउरी क्लियरिफाई करिया पई कि चैतन्य दास कृष्णदास कवराज गोस्वामी पुनी कहचंती कौन किंतु कृष्ण रे जेई लीला जेई काले अवतार होय भार हरण काले ताते होइला मिसान ये होचंती कौन ना भगवान कर जेतले अवतरण हबो सेइ समय रे ए जे भार हरणकारी विष्णु ये भगवान को सहित एक एक हेबे भगवान सहित मिसि जिवे तो भार हरण पाई केते अवतार छंती अनेक 25 लीला अवतार ता परे हमरो ई मनंतर आदि ये 6 अवतार ये रोचंती केते प्रकार भार हरण पाई की तेडी कहचंती कौन ना पूर्ण भगवान अवतर अवतरे जेई काले आर सब अवतार ताते आसी मिले हाँ ये पूर्ण भगवान जेतले अवतरण हेबे आउ जेते सब लीला आउ जेते सब विष्णु अछंती ये तापति आसी मिसि जानती काहे कि ना एटा हम को टिके बुझिबा टिके ओडो हाबो तथापि जानी रखिया दरकार अछि जे भगवान जेते आविर्भूत होचंती नंदालय रे सेति उल्लेख होचंती कोन ना नंदा नंदबाबा कर भी पुओ होचंती वसुदेव
ଇଏ ନେଇ ଆସୁଛନ୍ତି, ତାଙ୍କର ବି ପୁଅ ଆସୁଛନ୍ତି ଏବଂ ଏଠି ଆସି ଏକ ହେଇଯାଇଛନ୍ତି। ହଁ, ଏ କେମିତି ସମ୍ଭବ? ଆଶ୍ଚର୍ଯ୍ୟ କଥା ନୁହଁ। ଜଣେ ସେଠୁ ପୁଅ ଆସିଲେ, ଏଠି ଜଣେ ପୁଅ ଆସିଲେ, ସେଠି ମିଶିଗଲେ, ଏକ ହେଇଗଲେ। ହଁ, ଇଏ ଭଗବାନ ଭଗବାନଙ୍କଠି ସବୁକିଛି ସମ୍ଭବ। ଠିକ ଅଛି, କାହିଁକି ନା ଏସବୁ ଲୀଳା ବୁଝିବାକୁ ହେଲେ, ବିଶେଷ କରି ଅଧିକ ଯେତେବେଳେ ଗଭୀର ତତ୍ତ୍ୱ ବୁଝିବାକୁ ଯିବୁ, ସେତେବେଳେ କିଛି କିଛି ଶାସ୍ତ୍ର ପଢିବା ପାଇଁ ପଡିବ। ଆଉ ଶାସ୍ତ୍ର ନ ପଢିଲେ, ଶାସ୍ତ୍ର ଜ୍ଞାନ ନ ଆସିଲେ, ଏ ଆମକୁ କେବଳ ମାତ୍ର ଗୋଟେ ଗପ ଭଳି କି ଗୋଟେ ଗପ ଭଳି ମନେ ହବ। ହଁ, କିଛିଟା ହେଇଥିବ ନିଶ୍ଚୟ, କି ହଁ ଏଟା ମନେ ହେଲେ ଏଟା ଠିକ ହେଇନି, ଠିକ ନୁହଁ, ଏଇ ପ୍ରକାର ମନୋଭାବ ଆସିବ। ହଁ, ସେଇଥିପାଇଁ ପ୍ରଥମରୁ ଏଇ ଭଗବାନଙ୍କର ଗୁଣ କୀର୍ତ୍ତନ କରି ଆରମ୍ଭ କଲୁ, ଓମ୍ ନମଃ ଭଗବତେ ବାସୁଦେବାୟ। ଅର୍ଥାତ୍ ଆମ ଭିତରେ ଯାହା କିଛି ସଂଶୟ ଅଛି, ହେ ଭଗବାନ ବର୍ତ୍ତମାନ ଛିନ୍ନ କରନ୍ତୁ, ବା ମୋ ଭିତରେ ଯାହା କିଛି ଅହମିକା ବା ଯାହା କିଛି ଜ୍ଞାନ ଅଛି ବର୍ତ୍ତମାନ ଡିଲିଟ୍ କରିଦିଅନ୍ତୁ, କିନ୍ତୁ ନୂଆ ପ୍ରୋଫାଇଲ୍ ଗଢିକି ଏଇ ଯେ ଯାହା କଥା ହବ ସେଗୁଡ଼ା ଯେମିତି ଏ ଲୋଡିଂ କରନ୍ତୁ। ଏଇଥିପାଇଁ କି ଓମ୍ ନମଃ ଭଗବତେ ବାସୁଦେବାୟ ଏବଂ ମଙ୍ଗଳ ଆଚରଣ କରିଛୁ। ଠିକ ଅଛି, ତେଣୁ ଆମ ଭିତରେ ଆମେ ଯେତିକି ଜ୍ଞାନ ଜାଣିଛୁ ଏଇଟା ଚିନ୍ତା କରିବା ଉଚିତ ନୁହେଁ, ଏଇଟା ହଉଛି ସର୍ବଶ୍ରେଷ୍ଠ ଜ୍ଞାନ। ତାପରେ ଆହୁରି କିଛି କିଛି କଥା ଅଛି, ଯାହା ବି ହଉ, ଏଇ ପ୍ରକାରେ ଏଇ ଭଗବାନ କଣ କରୁଛନ୍ତି ନା, ଅତ ଏ କୃଷ୍ଣ ତଖ ବିଷ୍ଣୁ ତଖ କୃଷ୍ଣର ଶରୀରେ ବିଷ୍ଣୁ ଦ୍ୱାରେ କୃଷ୍ଣ କରେ ଅସୁର ସଂହା। ଏ ବିଷ୍ଣୁଙ୍କ ଦ୍ୱାରା କୃଷ୍ଣ କରେ ନା ଅସୁର ସଂହା, ତ ବିଷ୍ଣୁ ଏଇ କୃଷ୍ଣଙ୍କ ଶରୀରରେ ବିଷ୍ଣୁ ଆସି ପ୍ରବିଷ୍ଟ ହୁଅନ୍ତି ଏବଂ ବିଷ୍ଣୁ କୃଷ୍ଣଙ୍କ ଦ୍ୱାରା ସେ କଣ କରନ୍ତି ନା ଅସୁର ସଂହାର କରନ୍ତି। ହଁ, ଏଇ ଯେଉଁ ପ୍ରଫୁଲ୍ଲତମ ଭଗବାନ ଇଏ ଯେତେବେଳେ ଆବିର୍ଭୂତ ହେଉଛନ୍ତି, ସମସ୍ତେ ଆମେ ଜାଣିଛୁ ଯେ କଂସ କାରାଗାରରେ ଭଗବାନ ଆବିର୍ଭୂତ ହେଉଛନ୍ତି କୋଉ ପ୍ରକାରେ ନା ଚତୁର୍ଭୁଜ ନାରାୟଣ ରୂପରେ। ସବୁ ମନେ ରଖିବେ, କିନ୍ତୁ ପ୍ରଶ୍ନ କିନ୍ତୁ ଆସିଯିବ ସଙ୍ଗେ ସଙ୍ଗେ, ହଁ ତାର ଉତ୍ତର ପାଇଲେ ବି ପ୍ରାଇଜ୍ ବି ରହିଛି। ତେଣୁ ଏ ଯେ ଭଗବାନ କୋଉଠି ଆବିର୍ଭୂତ ହେଉଛନ୍ତି ନା କଂସର କାରାଗାରରେ ଦେବକୀ ଏବଂ ବସୁଦେବଙ୍କ ଠି ଚତୁର୍ଭୁଜ ନାରାୟଣ ଉପରେ, ସେତେବେଳେ ବସୁଦେବ ପ୍ରାର୍ଥନା କରୁଛନ୍ତି ଯେ ଏଇ ପ୍ରକାରେ ଏଇ ରୂପ କିନ୍ତୁ ପାଇବା ପାଇଁ କି ମୁଁ ଏଠି ସୁତ ବା କୃଷ୍ଣୀ ଶରୀରରେ ଆମେ ଏଇ ପ୍ରକାର ତପସ୍ୟା କରିନଥିଲୁ, ଅତଏବ ଆପଣ ଆମର ସନ୍ତାନ ହିସାବରେ ଆମକୁ ଦେଖା ଦିଅନ୍ତୁ ବା ଆମ ପାଖରେ ପ୍ରକାଶିତ ହୁଅନ୍ତୁ। ସେତେବେଳେ ଭଗବାନ ପୁଣି ଛୋଟ ଅବତାର ଶିଶୁ ଅବତାର ଧାରଣ କଲେ, କାରଣ ଅନେକ ସମୟରେ ଆମର ସଂଶୟ ଥାଏ ଯେ ଦେବକୀ ଏବଂ ବସୁଦେବଙ୍କ ଐରସରୁ ଜାତ। ହଁ, ଭଗବାନ ଏଇ କ୍ଷତ୍ରିୟ କୂଳରେ ଜନ୍ମ ହେଇଛନ୍ତି, ଭଗବାନ ଆମର ଗୋପାଳ ଘରେ ଜନ୍ମ ହେଇଛନ୍ତି, ଏଇ ଯୋଉ ନାନା ପ୍ରକାର ଭଗବାନଙ୍କୁ ବି ଜାତି ବିଚାର। ହଁ, ଏଇ ଯୋଉ କରିନବା, କିନ୍ତୁ ଭଗବାନ ନିଜେ ତାଙ୍କର ଅହମିକା ଦେଖେଇଛନ୍ତି ଯେ ମୁଁ ହଉଛି ଗୋପାଳ ଲୋକ, ଭଗବାନ ନିଜେ କହିଛନ୍ତି। ଭଗବାନ ତ ସବୁ ଜାତିରେ ହେଇପାରିବେ, ପଶୁ କୂଳରେ ଯୋଉଠି ଆସୁଛନ୍ତି ଘୁଷୁରୀ ଶରୀର ରୂପରେ, କେତେବେଳେ ମାଛ ମାନେ ପାଣିରେ ପାଣି ଜୀବ ହିସାବରେ କଇଁଛ ହିସାବରେ ଜନ୍ମଗ୍ରହଣ କରୁ ଆବିର୍ଭୂତ ହେଉଛନ୍ତି ବା ମତ୍ସ୍ୟ ଅବତାର ଆବିର୍ଭୂତ ହେଉଛନ୍ତି, ଆଉ ତାଙ୍କର ବା ଅସୁବିଧା କଣ ଅଛି? ଭଗବାନ ଯୋଉଠି ଗଲେ ବି ଭଗବାନ, ଆମେ ମାନୁ ବା ନ ମାନୁ, ଯେ ଆମେ ମାନିଲେ ଭଗବାନ ହେବେ, ନ ମାନିଲେ ସେ ଭଗବାନ ରିଜାଇନ୍ ଦେଇଦେବେ ତା ନୁହଁ। ଠିକ ଅଛି, ତେଣୁ ଏଇ ପ୍ରକାରେ ଭଗବାନ ଆବିର୍ଭୂତ ହେଉଛନ୍ତି, ଆବିର୍ଭୂତ ହେଲା ପରେ ସେ ନନ୍ଦାଳୟକୁ ବସୁଦେବଙ୍କୁ କହୁଛନ୍ତି ଯେ ନନ୍ଦାଳୟକୁ ନେଇଯିବା ପାଇଁ। ତ ଏଇଠି ସ୍ୱାଭାବିକ ଏଇ ଯେଉଁ ପ୍ରଶ୍ନ ସାଧାରଣ ଜୀବ ହୃଦୟରେ ଇଏ ଆସିଥାଏ ଯେ ଭଗବାନ ଆବିର୍ଭୂତ ହେଉଛନ୍ତି କଣ ପାଇଁ କି, କଣ ପାଇଁ କି ନା, ବିଶେଷ କରି ବେଶୀ ଭାଗରେ ଏଇ କଂସ, କଂସର ଭାର, କଂସ ଯେଉଁ ପାପ କରିଛି ତାର ପାପର ଭାରକୁ ବିଶେଷ ଭାବରେ ହରଣ ପାଇଁ। କିନ୍ତୁ ଯଦି କଂସକୁ ଯଦି ଭଗବାନ ମାରିବା ପାଇଁ ଆସିଥାନ୍ତି, ତାହେଲେ ଭଗବାନ ଆବିର୍ଭୂତ ହେଲା ପରେ ସେ ନନ୍ଦାଳୟରେ କାହିଁକି ଯିବେ? ସବୁବେଳେ ତାଙ୍କର ଭକ୍ତକୁ ଆନନ୍ଦ ଦେବା, ଇଏ ଅସୁର କାରଣ ମାନିଲା ତାଙ୍କ ପାଇଁ ବଡ କାମ ନୁହଁ। କାହିଁକିନା ଯୋଉ ଭଗବାନ କଂସର କାରାର ସବୁ ସାତଟା ଗେଟ୍ ଖୋଲିଦେଇ ପାରିଲେ, ବସୁଦେବଙ୍କର ବେଡି ଖୋଲିଦେଇ ପାରିଲେ, ଯମୁନାର ଉଚ୍ଚା ତରଙ୍ଗ ଶିଶୁ ପାର କରିଦେଇ ପାରିଲେ, କେତେ ପ୍ରକାର ପାଗ ଏକବାରେ କୋଉ ପ୍ରକାର ପରିସ୍ଥିତି ସେତେବେଳେ ସୃଷ୍ଟି ହେଇଥିଲା, ଅତ୍ୟନ୍ତ ଅନ୍ଧକାର ରାତି, ଏକବାରେ ବର୍ଷା ଝଡ଼ ବନ୍ୟା, ତ ଏତେକୁ ଯିଏ ପାର କରିଦେଇ ପାରିଲେ ଆଉ ସେ ସାଧାରଣ କଂସକୁ ଶେଷ କରିପାରିନଥାନ୍ତି? ହଁ, କିନ୍ତୁ ଭଗବାନଙ୍କର ପ୍ରଥମ ପ୍ରଥମ ଭଗବାନ ସେ ସିରିଏଲି ସବୁ ରଖିଯାଇଥାନ୍ତି ନା, ଏଇ ଅସୁର ୟା ପରେ, ତାପରେ ସେଇ ଅସୁର, ତାପରେ ସେଇ ଅସୁର, ଏସବୁ ତାଙ୍କ ସିରିଏଲ ସବୁ ଅଛି। ତେଣୁ ଏ ଭଗବାନ, ହଁ କାହିଁକି ନା ଏଠି ପ୍ରଭୁଜୀ କହିଦେଉଛନ୍ତି କଣ, ଭଗବାନ ଯଦି ଖାଲି କଂସକୁ ଶେଷ କରିଥାନ୍ତେ ତାହେଲେ ଅନ୍ୟାନ୍ୟ ଅସ୍ତ୍ର ସବୁ ରହିଯାଇଥାନ୍ତି। ତାଙ୍କ ପାଳି ପଡ଼ନ୍ତା ନା, କାରଣ କାକାସୁର କାକାସୁର ଯେତେବେଳେ ବଧ ହେଇଛି, କାକାସୁର ଆସି କହୁଛି, କାକାସୁର କେତେବେଳେ ଆସିଥିଲା, ଯେତେବେଳେ ପୁତନା ପାର ହେଇଗଲେ, ପୁତନା ଆସିଛନ୍ତି ମଣିଷ ରୂପରେ, ଏବେ ଛଳ ରୂପ ଧରିକି ଆସିଛି, ହଁ ଅସାଧ୍ୱୀ ରୂପରେ। ତାଙ୍କର ଏଇ ମନ୍ତ୍ରରେ ଶୁକଦେବ ଗୋସ୍ୱାମୀ ଏଠି ବର୍ଣ୍ଣନା କରିଛନ୍ତି, ଯଦପି ଅସାଧ୍ୱୀ ଅହବକି ଜମ ସ୍ତନକାଳ ଗୁଟମ ଜିଘାଂସୟା ପାୟ, ଯଦପି ଅସାଧ୍ୱୀ ଅସାଧ୍ୱୀ ରୂପରେ ଆସିଛି, ଡେଭିଲ ରୂପରେ, ଅର୍ଥାତ୍ ଏକବାର କ୍ରିକେଟ ଡେଭିଲ ଯେମିତି ଆସନ୍ତି, ସୁନ୍ଦର ବ୍ରାହ୍ମଣୀ ବେଶ ସାଜିଛି, ଏକବାର ପୁରା ଚାଲିଛି ତାଲି ଗଠନ ଏବଂ ରୂପର ବର୍ଣ୍ଣନା, ତାକୁ ଯିଏ ଅନେଇଛି ସମସ୍ତେ ଆଖି ଲାଗିଯାଇଛି, କାହାର ଚିନ୍ତା ନାହିଁ ଯେ କଣ କାମ କରୁଛୁ କଣ କରୁଛୁ, ସବୁ ଭୁଲି ଯାଇଛନ୍ତି। ଏତେ ସୁନ୍ଦର ରୂପ ସାଜିଛି, ତା ରୂପଟା ଏତେ ସୁନ୍ଦର, ଅଳଙ୍କାର ଫଳଙ୍କାର ସାଜିକି ଏକବାର ଏକାକାର ହେଇକି ଆସିଛି। ହଁ, ତାପରେ ସ୍ତ୍ରୀ ଲୋକମାନେ ପୁରୁଷ ଲୋକମାନେ ଭୟରେ ପଚାରୁନାହାନ୍ତି କିଏ କୋଉଠୁ ଆସୁଛ, କାରଣ ସ୍ତ୍ରୀ ଲୋକଟା ଦେବୀ ଦେବୀ କିଏ ଆସିଥିବେ, ଆମର କାଳେ ଅମଙ୍ଗଳ ହେଇଯିବ ଅପରାଧ ହେଇଯିବ, ତ ସ୍ତ୍ରୀ ଲୋକମାନେ ପଚାରୁଛନ୍ତି, ଆଜ୍ଞା ହେ ଦେବୀ ଆପଣ ଆପଣଙ୍କର ପରିଚୟ ପ୍ରଦାନ କରିବେ କି, ଆପଣ କୋଉଠୁ ଆସୁଛନ୍ତି, କାହିଁକିନା ଆପଣ ତ ଆପଣଙ୍କୁ ଏଠି ଆମେ ପ୍ରଥମେ ଦେଖୁଛୁ, ଆପଣ କୋଉଠୁ ଆସୁଛନ୍ତି ଏବଂ ଆପଣଙ୍କର ଘର କୋଉଠି ଏବଂ କୁଆଡ଼େ ଯିବେ, କୁଆଡ଼େ ଆମର ଇଆଡ଼େ ଯେ ଆସୁଛନ୍ତି, କୋଉ କାମରେ ଆସୁଛନ୍ତି ବା କୋଉ ସେବା ଆମେ କରିବୁ। ସେତେବେଳେ ସେ ପ୍ରକାଶ କରୁଛନ୍ତି ଯେ ମୁଁ ଏଇ ମଥୁରାରେ ମୋର ଜନ୍ମ, ବ୍ରାହ୍ମଣ ଘରେ ବ୍ରାହ୍ମଣ କନ୍ୟା ମୁଁ, ଆଉ ଇଆଡ଼େ କୁଆଡ଼େ ଯିବେ, ନା ଶୁଣିଲି କଣ କୃଷ୍ଣ ଘରେ ଆମର ନନ୍ଦ ଘରେ ନନ୍ଦ ପୁଅ କୃଷ୍ଣ ଜନ୍ମ ହୋଇଛନ୍ତି, ତେଣୁ ଚାଲି ଆସିଲି ଟିକେ ତାଙ୍କୁ ଦେଖିବା ପାଇଁ, ଦର୍ଶନ ବି ହେଇଯିବ, ଦୀର୍ଘ ଦିନ ପରେ ନନ୍ଦ ଘରେ ଆଜି ତାଙ୍କର କୁଳ ନନ୍ଦନ ନନ୍ଦ ନନ୍ଦନ ଜନ୍ମ ହେଇଛନ୍ତି, ତେଣୁ ତାଙ୍କୁ ଟିକେ ଦେଖିଯିବି, ଆଉ ଆମେ ବ୍ରାହ୍ମଣ ଲୋକ ସ୍ୱାଭାବିକ ଟିକେ କୃପା ଆଶୀର୍ବାଦ ଟିକେ କରିଦେଇଯିବ ଆଉ। ତ ଏତିକି ଯେତେବେଳେ ଏଇ ଏତିକି କଥା କହିଲା ମାତ୍ରକେ ଯଶୋଦା ମା ଏବଂ ରୋହିଣୀ ସଙ୍ଗେ ସଙ୍ଗେ ତାଙ୍କୁ ନେଇଯାଉଛନ୍ତି, ଏକବାରେ ଆନନ୍ଦ ଘରେ ନେଇଯାଉଛନ୍ତି। ତାପରେ ତ ଯାହା କିଛି ଲୀଳା ତ ହେଲା ସମସ୍ତେ ଜାଣିଛନ୍ତି। ତ ତାପରେ ତାପରେ କଂସ ଚିନ୍ତା କଲା, କଣ କାହାକୁ ପଠେଇବି, କିଏ ଯିବ, ଏମିତି ସେ ମଣିଷ ରୂପ ଧରିଗଲା, ତାରି ଅବସ୍ଥା ହେଲା, ଉତ୍କଚକୁ ପଠେଇଲେ, ଏ ଆମର ଶକଡ଼ାସୁର ଯିଏକି ପୂର୍ବ ଜନ୍ମରେ ଉତ୍କଚ ଥିଲା ହିରଣ୍ୟାକ୍ଷର ପୁତ୍ର, ତାର ଆଉ ରୂପ ନାହିଁ, ମାନେ ମଣିଷ ତା ରୂପ ଦେଖିପାରିବନି, ଅସୁର ମାନେ ତାର ରୂପ ଦେଖିବେ, କାହିଁକିନା ସେ ଉତ୍କଚ ଏ ପୂର୍ବ ଜୀବନରେ ଥିଲା ହିରଣ୍ୟାକ୍ଷର ପୁତ୍ର, ଏ ଉତ୍କଚ ଶକଡ଼ାସୁର, ତେଣୁ ସିଏ ଯେତେବେଳେ ତାର ପ୍ରକାଣ୍ଡ କାଏ ଶରୀର ଥିଲା, ତା ଶରୀରଟା ଖୁବ ବଡ ଥିଲା, ଏକବାର ବଳିଷ୍ଠ ଶରୀର, ତ ତାକୁ ଥରେ ଇଏ କୁଣ୍ଡିଆ ରୋଗ ହେଲା, କୁଣ୍ଡିଆ ରୋଗ, ଯାହାଫଳରେ ସିଏ କଣ କରୁଥାଏ ନା ପ୍ରକାଣ୍ଡ ଶରୀର କୋଉଠି ଘସି ହବ କୁଣ୍ଡେଇ ହବ ତାକୁ, ବା କିଏ କୁଣ୍ଡେଇ ଦବ। ହଁ, ସାଧାରଣତଃ ମୁଁ ଶୁଣିଥିଲି ଥରେ ଆମର ସେ ବସ୍ତା ମନ୍ଦିରରେ ଆମର ଜଣେ ଭକ୍ତ ଥାନ୍ତି ଗୋବିନ୍ଦ ପ୍ରଭୁ, ତାଙ୍କର ସେ ସୁରୁଟିଆ ପଟ ବାଲିଆପାଳ ଘର, ସେ କହୁଥିଲେ ଯେ ବୃନ୍ଦାବନ ଜରେ ମାରୱାଡ଼ି ସେ ବସିଛନ୍ତି ଏକବାର ଗୋଟେ ରାଜଗାଦୀ ଭଳିଆ, ତାପରେ ତାଙ୍କୁ କଣ ହେଇଛି ନା ତାଙ୍କ ପିଠି ମାଲିସ ହଉଛି, ଏଇ ଯେମିତି ଆମର ପିଟିନା କାଠ କରନ୍ତିନି ଦ୍ୱାର ସମାନ କରିବା ପାଇଁ, ତ ସେମିତି ସେ କିଛି କିଛି କାଠ ଲାଠି ଭଳିଆ ତାଙ୍କ ତା ପିଠିରେ ଏକଦମ ଦାମ ଦମ କରି ତାଙ୍କୁ ମାଲିସ କରଉଛନ୍ତି, ବୁଝିପାରୁଛନ୍ତି ନା, ତ ଯାହା ଶରୀର ଯେମିତି ତାଙ୍କ ସେଇ ପ୍ରକାର ସେବା ଦବା ଦରକାର ଅଛି। ତ ଇଏ ଉତ୍କଚ ଏକବାର ବିରାଟ ପ୍ରକାଣ୍ଡ କାଏ ଶରୀର, କଣ କରିବ କୁଣ୍ଡେଇ ହଉଛି, ସେ ଦେଖିଲା ଜଙ୍ଗଲରେ ସବୁ ଗଛ, ଯୋଉ ଗଛରେ ଟିକେ ମାନେ ଘସି ହେଇନାହିଁ ସେ ଗଛ ଉପୁଡ଼ିପାରିଲା ଭାଙ୍ଗିପାରିଲା, ସେଥିରେ ଚିନ୍ତା କଲା ହାରି କୋଉଠି ଯିବି କୋଉଠି ଯିବି, ଏଇ ପ୍ରକାର ତ ଅସୁବିଧା ହେଲା, ଚାଲିଲା ଏକବାରେ ଲମସମୁନି, ଲମସମୁନି ଆଶ୍ରମକୁ ଚାଲିଲା, ସେଠି ଦେଖିଲା କାରଣ ଲମସମୁନି ଏକବାର ସୁନ୍ଦର କରି ଗଛ ସବୁ ରଖିଛନ୍ତି ନା, ଗଛ ସବୁ ରଖିଛନ୍ତି ବଡ଼ ବଡ଼ ଗଛ, ସେଥିରେ ଲମସମୁନି ନାହାନ୍ତି ଆଶ୍ରମରେ, ଦେଖିଲା ବଡ଼ ବଡ଼ ଗଛ କୁଣ୍ଡେଇବା ପାଇଁ ଭଲ ହେଇଛି, କୁଣ୍ଡେଇଲ ଯେତେ କୁଣ୍ଡେଇବେ ଗୋଟେ ଥରେ କୁଣ୍ଡେଇବେ ଗୋଟେ ଗଛ ଉପରେ ଏମିତି ବଡି ଉପରେ ପଡ଼ିବେ, ଶେଷରେ ଲମସମୁନି ଆସି ପହଞ୍ଚିଲା ବେଳକୁ ଆଶ୍ରମରେ ଗଛ ସବୁ ସଫା। ହଁ, ଇ କ୍ରଧି ମୁନି, ଆରେ ମୁଁ ଏତେ ସୁନ୍ଦର ବଗିଚା ଗୋଟେ ତିଆରି କରିଥିଲି ଆଉ ତୁ ମୋତେ ବିନା ପରମିଶନ ତୁ ଆସି ପଶିକି ଭାଙ୍ଗିଦେଲୁ, ଯା ତତେ ମୁଁ ଅଭିଶାପ ଦେବି, ଅସୁର ହେଇକି ଜନ୍ମଗ୍ରହଣ କରି। ହଁ, ତ ମୁନିଙ୍କର ଅଭିଶାପ ଇଏ ଆଶୀର୍ବାଦରେ ପରିଣତ ହଉଛି କେମିତି, ହଁ ଯେ ତାକୁ ସେଇ ଶରୀରରେ ସେ କେତେବେଳେ ଭଗବତ ପ୍ରାପ୍ତି ହେଇପାରିନଥାନ୍ତା, ବହୁତ କଷ୍ଟ, କିନ୍ତୁ ଏକାଥରେ ଆଶୀର୍ବାଦ ଦେଇଦେଲେ ଅଭିଶାପ ଦେଇକି, ଅର୍ଥାତ୍ ଏଇ ଯେ କୃଷ୍ଣ ଲୀଳାରେ ଯୋଉମାନେ ସବୁ ଆସୁଛନ୍ତି ଇଏ ପରବର୍ତ୍ତୀ ପୂର୍ବବର୍ତ୍ତୀ ଲୀଳାରେ ସବୁ ଅଭିଶାପ ନେଇକି ଆସୁଛନ୍ତି, ସବୁ ଅଭିଶାପଗ୍ରସ୍ତ ହେଇକି ଆସୁଛନ୍ତି, ଏଠି କେବଳ ମାତ୍ର କୃଷ୍ଣ ଆସୁଛନ୍ତି କେବଳ ଉଦ୍ଧାର କରିବା ପାଇଁକି, କେହି ଚିନ୍ତା କରିବା ଉଚିତ ନୁହଁ ଯେ ଭଗବାନ କୃଷ୍ଣ ଆସିଲେ ସବୁ ଖାଲି ତାରଣ ମାରଣ ଲୀଳା କରିଦେଇଗଲେ, ଖାଲି ମାରିଦେଇଗଲେ, ହଁ କିନ୍ତୁ ଏମାନଙ୍କୁ ମାରି ନାହାନ୍ତି, ତାଙ୍କର ଏଇ ଯେ ବଦ୍ଧ ଜୀବନ ବଦ୍ଧ ଦଶାଟାକୁ ମାରିଦେଇଗଲେ, ଠିକ ଅଛି, ତାଙ୍କର ନିତ୍ୟ ସ୍ୱରୂପକୁ ସ୍ଥାପନ କରିଦେବେ। ଇଏ ହେଉଛି ଭଗବାନଙ୍କର କାମ। ତ ତାପରେ ଯେମିତି ଏଇ ପ୍ରକାର ଅଭିଶାପ ଦେଇଦେଲେ, ଇଏ ପୁଣି ପାଦ ତଳେ ପଡିଲେ ମୁଁ କଣ କରିବି, ମତେ ରକ୍ଷା କରନ୍ତୁ, ମତେ ଏମିତି ଅଭିଶାପ ଦେଲେ ମୁଁ ଏଇ ଅଭିଶାପରୁ କେମିତି ମୁକ୍ତ ହେବି, ଯାହା ତୁ କଂସର ଅନୁସାରେ ଜନ୍ମଗ୍ରହଣ କରିବୁ। କିନ୍ତୁ ତତେ ଅସୁର ବ୍ୟତିରେକ ଅନ୍ୟ କେହି ତତେ ଦେଖିପାରିବେ ନା, ତୁ ତୁ ପ୍ରକାଶିତ ଥିବୁ କିନ୍ତୁ ଅନ୍ୟ କେହି ଦେଖିପାରିବେ ନା। ଆଉ ୟାକୁ କଂସକୁ ଭଲ ହେଲା, ଆରେ ଗୋଟକୁ ଜଣକୁ ପଠେଇଲି, ପୁତନାକୁ ପଠେଇଲି, ରୂପ ଧରିକି ଗଲା ସୁନ୍ଦର ରୂପ, ସେ ବି ହରିବଲ ହେଇଗଲା, କୃଷ୍ଣ ହାବାଲି କରିଦେଲେ। ହଁ, ତାପରେ ଦ୍ୱିତୀୟ ପଠେଇଲି କାହାକୁ, ଏ ତୃଣାବର୍ତ୍ତ ଆଦି, ସିଏ ଯେ ଉଡେଇ ନେଇକି ଯାବ ଟେକି ନେଇକି ପଳଉଥିଲେ, ସିଏ ହେଇପାରିଲାନି। ତାପରେ ଶ୍ରୀଧର ବ୍ରାହ୍ମଣକୁ ପଠେଇଲି, ଯଦି ହଁ ମଣିଷ ଅସୁର ବୋଲି ପଠଉଛି ସେଇଥିପାଇଁ ଗୋଟେ ଅସୁବିଧା ହଉଛି, ଶ୍ରୀଧର ବ୍ରାହ୍ମଣକୁ ପଠେଇଲେ କଣ ନା ତାପି ଦେଇ ଚାଲି ଆସିବୁ, ଯା ତୋର ଏକବାର ତତେ ବୁଢା ବିରାଟ ଧ୍ୱନି କରିଦେବି, ଇତ୍ୟାଦି ଇତ୍ୟାଦି। ତ ଶ୍ରୀଧର ବ୍ରାହ୍ମଣ ନା ମାତ୍ର ବ୍ରାହ୍ମଣ ଥିଲା, ତ ସିଏ ଯାଇକି ବି ଭଗବାନଙ୍କର ଭଗବାନ ତାକୁ ବି ହଁ ପୁଣି ପଙ୍ଗୁ କରି ଛାଡ଼ିଦେଲେ। ଶ୍ରୀଧର ବ୍ରାହ୍ମଣ ଯାଇ ପହଞ୍ଚିଛି ଏ ପୁତନା ଗଲା ପରେ, ତାପରେ ଯାଇ ପହଞ୍ଚିଛି ସେତେବେଳେ ନନ୍ଦ ଘରେ ଖୁବ ଆନନ୍ଦ ଚାଲିଛି, ଉତ୍ସବ ଚାଲିଛି, କଣ ଗୋଟେ ଭଗବାନଙ୍କ ନେଇ ଗୋଟେ କଣ ପୂଜା ଅର୍ଚ୍ଚନା କରୁଛନ୍ତି, ଭଗବାନଙ୍କର ମଙ୍ଗଳ ପାଇଁ କଣ ପୂଜା ଅର୍ଚ୍ଚନା କରୁଛନ୍ତି। ଆଉ ସେଇ ସମୟରେ ବ୍ରାହ୍ମଣ ଦେବ ଯଶୋଦାମା ଆନନ୍ଦ ମହାରାଜ ଏକବାର ଏତେ ଖୁସି ହେଇଯାଇଛନ୍ତି, ଆରେ ଆମେ ନିମନ୍ତ୍ରଣ କରିନୁ, ଅଜାତକ ବ୍ରାହ୍ମଣ ଆସି ପହଞ୍ଚାଇଛନ୍ତି, କାରଣ ମହନ୍ତ ସ୍ୱଭାବ ଇତ୍ୟାଦି ବ୍ରାହ୍ମଣ ଏଇ ନାନା ପ୍ରକାର କଥା କହିକି ତାଙ୍କୁ ସେବା ସତ୍କାର କରୁଛନ୍ତି। ତେଣୁ ଏଇ ପ୍ରକାର କଲା ପରେ ଇଏ ମା ଯଶୋଦା ନିଜେ ଯାଉଛନ୍ତି ପାଣି ଆଣିବା ପାଇଁ ଯମୁନାକୁ, ରୋହିଣୀ ମାତା କହୁଛନ୍ତି ଆରେ ଟିକେ ଭାବିଛନ୍ତି ବ୍ୟବସ୍ଥା କର, ଟିକେ କଣ କରିବା ନା, ଶୀଘ୍ର ଆସି ତିଆରି କରି ବ୍ରାହ୍ମଣକୁ ସନ୍ତୁଷ୍ଟ କଲେ, ଆ ନମ ବ୍ରହ୍ମ ମାନେ ଭଗବାନ ଭଗବାନଙ୍କୁ ଆଶୀର୍ବାଦ ଦେଲେ, ଆମ ପୁଅକୁ ଆଶୀର୍ବାଦ ଦେଲେ, ଏଇ ଯେ ଅସୁର ଫସୁର ଆସୁଛନ୍ତି ସେମାନଙ୍କର କିଛି କରିପାରିବେ ନା, ଏଇ ପ୍ରକାର ଧାରଣା। ତ ଇଏ ଯିବା ଅବସ୍ଥାରେ ଏମାନେ ଏକା, ଶ୍ରୀଧର ଦେଖିଲା କଣ ପିଲା ଏକା ଦୁର୍ଲେ ଶୋଇଛି, ବର୍ତ୍ତମାନ ଶେଷ କରି ଚାଲିଯିବେ ଆଉ। ହଁ, ଏଇ ପ୍ରକାର ଚିନ୍ତା କରିକି ଏପଟ ସେପଟ ଅନେଇକି ଏଣେ ଏପଟ ସେପଟ ଅନଉଛି, ହାତଟା ବଢେଇଛି, ଏ ହାତଟା ଯେମିତି ବଢେଇଛି ଯେମିତି ଏଇ ସାଧାରଣ ଭୋଲ୍ଟ, ଏଇ ବଡ଼ ଯେଉଁ ଫ୍ରିଜ୍ ଫେଜ୍ ତାର ଯେଉଁ 11,000 ଭୋଲ୍ଟ, ସିଏ ହେଲେ ପୁରା ପାଉଁଶ ହେଇଯିବେ, କିନ୍ତୁ ଏଇ ସାଧାରଣ ତାରରେ କଣ ହବ, ଏକବାର ପଙ୍ଗୁ କରିଦେବ, ରକ୍ତ ଶୋଷି ନବ, ଇତ୍ୟାଦି ଇତ୍ୟାଦି କିଛି କରିଦେବ। ତେଣୁ ଇଏ ସେଇ ଭୋଲ୍ଟ ଭଗବାନ ତାକୁ କରେଣ୍ଟ ଦେଇଦେଇଛନ୍ତି, ଏବେ ହାଇ ଭୋଲ୍ଟେଜ୍ ଦେଇନାହାନ୍ତି, ଯେମିତି ଏମିତି ହାତ ମାରିଛି ଭଗବାନ ଛୁଇଁ ଦେଇଛନ୍ତି, ଏକବାର ପଙ୍ଗୁ ହେଇକି ଚିତ୍କାର କରିକି ଓଲଟିକି ପଡ଼ିଛି, ଏକବାର ପଡ଼ିଛି, ଯେମିତି ପଡ଼ିଛି ଭଗବାନ କଣ କଲେ ନା, ଦୋଳିରେ ଉଠିଲେ, ଅନ୍ୟ ଘରେ ସବୁ ମାଖନ ଫାଖନ ଯାହା ଥିଲା ସବୁ ଆଣିଲେ, ତାର ମୁହଁ ନାକ ସବୁଆଡେ ଲଗେଇଦେଲେ ଏବଂ ହାଣିଟାକୁ କରି କଚାରିଦେଲେ, ଦୁର୍ଲ ପୁଣି ଶୋଇ ପଡ଼ିଲେ। ହଁ, ଏହି ପ୍ରକାର ଶୁଣି ଶବ୍ଦ ଶୁଣିଲା ମାନେ ଏମାନେ ଆଗରୁ ଭୟ ଅଛି ଯେ ପୁତନା ପଡ଼ିଛି, ଏକବାର କଚାଡ଼ିକି ପଡ଼ିଛି, 12 ମାଇଲ ଯାର ଯୋଜନା, 12 ମାଇଲ ଯାର ଲମ୍ବା ପୁତନା, ପୁତନା ରାକ୍ଷସ 12 ମାଇଲ, 12 ମାଇଲ ଲୋକଟା ଦର୍ଘଟା, ଆଉ ତାର ମୋଟେଇଟା ବି ସେମିତି, ମାନେ ପୁତନାକୁ ପୋଡ଼ା ହେଇଛି ପିସ୍ 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 କରି ପୋଡ଼ା ହେଇଛି, ଗୋଟେ ଜାଗାରେ ଖୋଳ କରି ପୋଡ଼ା ହେଇନି, କାରଣ ଗୋଟେ ଜାଗାରେ ପୋଡ଼ିଦେଲେ ପୁଣି ସିଡ଼ି ଚଢ଼ିକି ପୁଣି କାଠ ସଜେଇବା ପାଇଁ ପଡ଼ିବ, ତ ଏତେ ହୋଇପାରିବନି। ତ ଏଇଥିପାଇଁ କି ତ ଏଇ ପ୍ରକାର ଯେତେବେଳେ ସିଏ ବି ଶବ୍ଦ ହେଇ ପଡ଼ିଥିଲା, ତେଣୁ ୟାର ବର୍ତ୍ତମାନ ଦଶା ହେଉଛି ଏଇ ପ୍ରକାର, ଇଏ ପଡ଼ିଯାଇଛି ଯେ ଆମେ ଯାଇଛି ସଙ୍ଗେ ସଙ୍ଗେ ନନ୍ଦ ଦଶା ସମେତ ଧାଇଁ ଆସିଲା ବେଳକୁ କଣ ହେଇଛି ନା, ଇଏ ଆଉ ଏମିତି ଏମିତି ହଉଛି ଆଉ କଥା କହିପାରୁନି, ଆଉ ଏମିତି କରୁଛି। ତ ନନ୍ଦ ଚିନ୍ତା କଲେ କଣ, ଇଏ ତାହେଲେ ବ୍ରାହ୍ମଣ ନୁହେଁ, ଇଏ ଛଳ ବ୍ରାହ୍ମଣ, ଇଏ କପଟି ବ୍ରାହ୍ମଣ, କିନ୍ତୁ ବ୍ରାହ୍ମଣକୁ ତ ଆମେ ଦଣ୍ଡ ଦେଇପାରିବୁନି, ଇଏ ଗୋପାଳ ରଜା, ଗୋପାଳପୁର ରଜା ନା, କାରଣ ସେତେବେଳେ ତା ନିୟମ ଥିଲା ସବୁ କିଛି, ଇଏ କଳିଯୁଗ ସବୁ ନିୟମ ହରିଯାଇଛି, ତା ବ୍ରାହ୍ମଣକୁ ବ୍ରାହ୍ମଣ ଦଣ୍ଡ ଦେବେ, ତେଣୁ ଇଏ କଣ କହିଲେ ଠିକ ଅଛି ତାକୁ ନିର୍ବାସନ ଦେଇଦିଅ, ରାଜ୍ୟ ବାହାରକୁ ନେଇ ଖୋଦୁରୁ ନେଇ ଛାଡ଼ି ଆସ, ବାସ ତାକୁ ଛାଡ଼ି ଆସିଲେ। ସେତେବେଳେ କଂସ ଚିନ୍ତା କଲା କଣ, ଆରେ ଯାହାକୁ ପଠେଇଲେ ଏଇଆ କଲେ, ଅତଏବ କେମିତି ଏଇ କାର୍ଯ୍ୟ ସଂଗଠିତ ହବ, କାକାସୁର ଯୋଉ କଥାଟା ଆଲୋଚନା କରୁଥିଲି, ହଁ ଯେ କାକାସୁରକୁ ଡାକିଲେ, କାହିଁକିନା କାକାସୁର କଣ କରିବ ନା, ଏକବାର ଯିବ ପ୍ଲେନ ଭଳି ହାଇଜାକ, ଏଇ ଯେ କଣ ଉଠେଇ ନେଇ ପଳେଇ ଆସୁଛନ୍ତି ନା, ତ କେନ୍ଦ୍ର କଣ ନେଇ ପଳେଇ ଆସିବ, ତ ଏଇ କାହିଁକିନା ସିଏ ଯିବ, ସିଏ ଆଉ ତାର ବସିବାର ନାହିଁ ତଳେ, ଯିବ ଧରିବ ଉଠେଇ ନେଇ ପଳେଇ ଆସିବ, ସରିଲା କାମ ଆଉ। ତ ଏଇ ପ୍ରକାର ଚିନ୍ତା କରି କାକାସୁରକୁ ପଠେଇଦେଲେ, ଆଉ କାକାସୁର ଯାଇକି ପହଞ୍ଚିଗଲା, ଠିକ କାକାସୁର ଯେତେବେଳେ ପହଞ୍ଚିଛି ସେଇ ସମୟରେ କେହି ଘରେ ନାହାନ୍ତି, ସେ ଏପଟ ସେପଟେ କାମରେ ଅଛନ୍ତି, କାରଣ ଏଇ ଅସୁର ଗୁଡା ଯେତେବେଳେ ଆସୁଛନ୍ତି ସେ ସେଇ ସୁଯୋଗ ଦେଖି ଆସୁଛନ୍ତି, ଇଏ ଦୋଳିରେ ଖେଳୁଛନ୍ତି, ଇଏ କାକାସୁର ଯାଇକି ପ୍ରଥମେ ଚାଳ ପିଢା ଉପରେ ବସିଛି, ଆଉ କାଉଟା ବସିଛି କିଏ ଜାଣିବ, କିଏ ଏତେ କଥା ବୁଝୁଛି, କା 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 କରୁଥିବ, ତାପରେ ଦେଖିନେଲା କଣ, କୃଷ୍ଣ ଏଇଠି ଶୋଇଛ, ବାସ୍ ୟାକୁ ଶେଷ କରିଦେଲେ ତ କୃଷ୍ଣ କଂସଳାରୁ କେତେ କଣ ପାଇବି, କାରଣ ଆଶୀର୍ବାଦ ନେଇଯାଇଛି। ଯେତେ ଅସୁର ଯାଇଛନ୍ତି କଣ କଂସ ପାଖରୁ ଏକବାର ଆଶୀର୍ବାଦ ନେଇଯାଇଛନ୍ତି। ମତେ ଆଶୀର୍ବାଦ ଦିଅନ୍ତୁ ବିଜୟୀ ଭବ, କଂସ ବି ଆଶୀର୍ବାଦ ଦେଇଦଉଛି ସେ ବିଜୟୀ ହବ ଏକବାର ବିଜୟ ହେଇକି ଫେରିଆ। ତ ଇଏ ବି ଆଶୀର୍ବାଦ ନେଇକି ଯାଇଛି, ଆଉ ଯାଇକି ଦେଖିଲା ବେଳକୁ କଣ ଇଏ ଶୋଇଛନ୍ତି। ସଙ୍ଗେ ସେ ଚିନ୍ତା କଲା କଣ ଉଡିକି ଯାଇଛି, ଉଡିକି ଯାଇକି ଦୋଳି ଦୋଳି ଉପରୁ ଏ ଯେ ଉଠେଇବ, ଏଇ ଉଠେଇବା ଅବସ୍ଥାରେ ଭଗବାନ କୃଷ୍ଣ ଖାଲି ଆଙ୍ଗୁଳି ଟିକିଏ ଲାଗିଯାଇଛି, ଟିକିଏ ଲାଗିଯାଇଛି। ସେ ଏତେ ଜୋର ତାକୁ ଆଘାତ ଦେଇଛି ଯେମିତି ବଜ୍ର ପ୍ରାୟ ମୁଣ୍ଡ ପଛ ପଟରୁ ଗୋଟେ ଟେକା ଫେକା ମାରିଦେଲେ ଯୋଉ ଅବସ୍ଥା ହୁଏ ମଣିଷର। ହଁ ଏତେ ଜୋର ଲାଗିଛି ଏକବାର ପ୍ରାଣ ମୂର୍ଚ୍ଛା ହେଇକି କୋଉଠି ଆସି ପଡ଼ିଲା, ଏଇ ଯେ ଟିକେ ଟିକେ ଛିଟିକେରେ କଂସ ଦରବାରରେ, କଂସ ବସି ରାଜ ସିଂହାସନରେ ସବୁ ପାତ୍ର ମନ୍ତ୍ରୀ ବସି ଆଲୋଚନା କରୁଛନ୍ତି, ଧୁମ୍ କରି ଆସି ପଡ଼ିଛି। ହଁ ଆସି ପଡ଼ିଛି ତ ସେତେବେଳେ ସେ ଯେମିତି ପଡ଼ିଛି ସମସ୍ତେ ମୂର୍ଚ୍ଛା, ଇଏ ମୋର ଅନୁଚର ନା, ଏକବାରେ ପାଣି ଫାଣି ଆସି ତାକୁ ସିଷ୍ଟମ କରିବା ବେଳକୁ ଯେତେବେଳେ ସେ ଚେତା ଫେରିକି ଆସିକି କହୁଛି ଦେଖିନେଲା କୋଉ ନା ମୁଁ ଏଠି ଆସି ପଡ଼ିଛି। ସେତେବେଳେ ସିଏ ପଚାରୁଛନ୍ତି କାକାସୁର ତୋର ଏଇ କି ଅବସ୍ଥା, ତମର ଏଇ କଣ ଅବସ୍ଥା ହେଇଛି? ନା ହେ ପ୍ରିୟ ମୋର କଂସ, ହେ ମହାରାଜ, ମୋର ମୁଁ କୋଉଦିନ ଆପଣଙ୍କୁ ଏଇ ପ୍ରକାର ପ୍ରପତ୍ତି କରିନି ବା କୋଉଦିନ ଆପଣଙ୍କ ଉପରେ କଥା କହିନି, ସବୁବେଳେ ଆପଣଙ୍କର ଆଜ୍ଞା ବହ ହେଇ ଚାଲିଛି, କିନ୍ତୁ ଆଜି ମୁଁ କହିବା ପାଇଁ ବାଧ୍ୟ ହେଉଛି। ଏଇ ଯେଉଁ କୃଷ୍ଣ ଇଏ ସାଧାରଣ ଲୋକ ନୁହଁ, ଇଏ ସାଧାରଣ ଜୀବ ନୁହଁ, ତେଣୁ ତୁମର କର୍ତ୍ତବ୍ୟ ହେଉଛି କଣ, ବରଂ ତାର ଶରଣରେ ଯାଅ। ଏ କାକାସୁର ଚେତାବନୀ ଦେଇଛି, ଅନ୍ୟ କେହି ଅସୁର ଦେଇନି, କାହିଁକିନା ମୁଁ କାକାସୁର, ଆରେ ମୋର ଶକ୍ତି କେତେ ଶକ୍ତି ମୋର, ଆରେ ମୋ ଭଳି ଅସୁର କୋଉଠି ନା ତାକୁ ଛୁଇଁ ନାହିଁ, ସେ ମୁଁ ଏଠି ଆସି ପଡ଼ିଛି କେତେ ଘଣ୍ଟା ମୂର୍ଛା ଯାଇଥିଲି ତା ଠିକ। ହଁ ତେଣୁ ଇଏ ଦେଲା ପରେ କଣ ହେଲା, ସମସ୍ତେ ହସି, ଅସୁର ନା ଅସୁର ପ୍ରବୃତ୍ତି ଲୋକ କଣ, ହେ ତୋ ଦ୍ୱାରା ଏ କାମ ହବନି, ମୁଁ ଥରେ ପରୀକ୍ଷା କରି ଦେଖିବି। ଆମର ସବୁବେଳେ ଏଇ ପ୍ରକାର ଅହମିକା ଅଛି ନା, ଯେ ସିଏ ଯୋଉଟା କରୁଛି ସିଏ ପାରିବନି, ମତେ ମତେ ଥରେ ପରୀକ୍ଷା କରିବାକୁ ଦିଅ ନା, ମତେ ଥରେ ଟ୍ରାଏ କରିବା ପାଇଁ ଦିଅନ୍ତୁ। ତେଣୁ ଇଏ ପୁଣି ଅନ୍ୟମାନେ ଆସିଛନ୍ତି, ବକାସୁର ଶକଟାସୁର ଇତ୍ୟାଦି ଇତ୍ୟାଦି ସମସ୍ତେ ଆସିଛନ୍ତି। ତ ଏସବୁ ଆସିଲା ପରେ ଏଇ ଅସୁର ଅସୁର ତାରଣ ମାରଣ ଚାଲିଛି, ତା ଭିତରେ ପଶି ଆସୁଛନ୍ତି କିଏ ନା କର୍ଣ୍ଣ ମୁନି, ଜଣେ ମୁନି ସନ୍ଥ ସାଧୁ। ସିଏ କଣ କରିଛନ୍ତି ନା, ସେ ପରିବ୍ରାଜକ ସନ୍ନ୍ୟାସୀ କର୍ଣ୍ଣ ମୁନି, ସେ ଚାରିଆଡ଼େ ଏମିତି ଦେଶ ବିଦେଶ ସବୁ ଭ୍ରମଣ କରିକି ଆସିକି ପହଞ୍ଚାଇଛନ୍ତି କଣ ନା ନନ୍ଦାଳୟରେ। ଚିନ୍ତା କରୁଛନ୍ତି କଣ ଯେ ଆଜି ଏଇଠି ଆଜି ରହିଯିବି, ଆତିଥ୍ୟ ନେଇକି ତାପରେ ଯିବି। ତ କର୍ଣ୍ଣ ମୁନି ଯେମିତି ଆସି ପହଞ୍ଚନ୍ତି ସେତେବେଳକୁ ଦିନ ଏମିତି ଏଇ 10:11 ସମୟ ହେଇଛି ସକାଳ, ତେଣୁ ନନ୍ଦ ବାବା ଏବଂ ଯଶୋଦା ମା ବହୁତ ଖୁସି। ଆଜି ଋଷି ମହର୍ଷି ଆସି ପହଞ୍ଚନ୍ତି ମୋ ପୁଅକୁ ଦେଖିବା ପାଇଁ, କେତେ କିଏ ନ ଆସୁଛନ୍ତି। ତେଣୁ ସେ କଣ କରୁଛନ୍ତି ନା, ଏ ସନ୍ନ୍ୟାସୀ ଲୋକ ୟାକୁ ଇଏ ତ ଆମ ରନ୍ଧା ଖାଇବେ ନା, ତେଣୁ ତାଙ୍କୁ ପାତ୍ର ଏବଂ ତାଙ୍କୁ ଚାଉଳ ଆଦି ଯାହା କିଛି ଦ୍ରବ୍ୟ, ହରେ କୃଷ୍ଣ ସମସ୍ତେ ଶୁଣୁଛନ୍ତି ନା, ନହେଲେ ବନ୍ଦ କରି ଅନ୍ୟାନ୍ୟ କଥା କିଛି କହିବୁ। ହଁ ତେଣୁ ଏ କର୍ଣ୍ଣମୁନି ଯେତେବେଳେ ଆସୁଛନ୍ତି, ତ ଏଇଠି ଖୁସୁନ୍ଦରୀ ଲିହା ହେଇଥିଲା କହିଦଉଛି। ହଁ ତ କର୍ଣ୍ଣମୁନି ଯେତେବେଳେ ଆସୁଛନ୍ତି, ଇଏ ତାଙ୍କୁ ବିଭିନ୍ନ ପ୍ରକାର ସରଞ୍ଜାମ ସବୁ ବାହାର କରିଦେଲେ, କାହିଁକିନା ବାବାଜୀ ଗୋଟେ ଆସିଲେ ତାଙ୍କୁ ସବୁ ବାହାର କରିଦେଇଛି, ସେମାନେ ରୋଷେଇ କରି ଖାଆନ୍ତି, କାହା ରୋଷେଇ ଖାଇବେ ନା, କାହିଁକିନା ଇଏ ଯେତେ ସେମିତି ବାହାର କରିଦେଇଛନ୍ତି। ଇଏ କଣ କରୁଛନ୍ତି ନା, ରୋଷେଇ ବାଗ ଆରମ୍ଭ କରିଛନ୍ତି, ରୋଷେଇ କରିସାରିଲା ପରେ ସେ ଏକବାର ସୁନ୍ଦର ପ୍ଲେଟରେ ଭଗବାନଙ୍କୁ ଭୋଗ ଲଗେଇବେ ଯୋଉ ରୁମ୍ରେ ତାଙ୍କୁ ଦେଇଛନ୍ତି, କାହିଁକି ସେତେବେଳେ ରଜା ରୁମ୍ର କଣ ଅଭାବ ଅଛି କି, ଗୋଟେ ରୁମ୍ ଗେଷ୍ଟ ରୁମ୍ ଯା ଆପଣ ରୁହନ୍ତୁ, ଏଇ ରୁମ୍ରେ ରୋଷେଇ କରନ୍ତୁ। ସିଏ ଆଣିକି ଭଗବାନ ପାଖରେ ଭୋଗ ଲଗେଇବେ, ଏକବାର ଦ୍ୱାଦଶ ଅକ୍ଷର ଯୁକ୍ତ ଏ ବାଲ ଗୋପାଳ ମନ୍ତ୍ର ଉଚ୍ଚାରଣ କରି ଭୋଗ ଲଗାଉଛନ୍ତି। ହଠାତ୍ କରି ଇଏ କୃଷ୍ଣ କୁଆଡ଼େ ଆସି ପହଞ୍ଚିଗଲେ, ହଁ ଆସିକି ଆସି ଖାଇବା ଆରମ୍ଭ କରିଦେଇଛନ୍ତି। ଆଜି ଖାଇବା ଆରମ୍ଭ କରିଦେ ଚୁପି ଚୁପି ଖାଅ, ସେ ଶବ୍ଦ ଦେଇକି ଇଏ ଆଖି ବୁଝେଇକି ବିଚାରା ମନ୍ତ୍ର କରୁଛନ୍ତି, ସେ ଢଙ୍ଗ ଢଙ୍ଗ କରି ଖାଉଛନ୍ତି। ଆରେ ଆରେ ଇଏ କଣ ହେଲା ରେ, ହାଏ ହାଏ ସର୍ବନାଶ ହେଇଗଲା, ଏତେ କଷ୍ଟ କରି ମୁଁ ରୋଷେଇ କଲି, ଦେଖ ସବୁ ଖାଇଦେଲା, ମୋ ଉଚ୍ଚିଷ୍ଟ ହେଇଗଲା, ବର୍ତ୍ତମାନ ମୋର ଭଗବାନଙ୍କୁ କଣ ଭୋଗ ଲାଗିବ, ମୁଁ ବର୍ତ୍ତମାନ କଣ ପାଇବି। ହଁ ଚିତ୍କାର ଶୁଣିକି ସଙ୍ଗେ ସଙ୍ଗେ ନନ୍ଦ ମା ନନ୍ଦ ଦଶଟା କୁଆଡ଼େ ଥିଲା ଆସି ପହଞ୍ଚିଗଲେ, ଆରେ କଣ ହେଇଛି କଣ ହେଇଛି ନା, ଏଇ ପ୍ରକାର ଅବସ୍ଥା ହେଇଛି, ଦେଖ ଦେଖ ଏଇ ଛୋଟ ଛୁଆ କି ଦୁରନ୍ତ ଛୁଆ କି ଦୁଷ୍ଟ ଥିଲା, ଏଇ ପ୍ରକାର ମୋର ଏଇ ଏତେ ସମୟର ପରିଶ୍ରମ ସବୁ ପଣ୍ଡୁରି କରିଦେଲା, ମୋର ଭଗବାନ ଆଜି ଉପବାସ ରହିଲେ। ତ ଏଇ ପ୍ରକାର କହିଲା ପରେ ଏମାନେ ହାତ ଯୋଡ଼ି କରୁଛନ୍ତି, ଦେଖନ୍ତୁ ଛୋଟ ପିଲା ଲୋକ ଆଉ ତାକୁ ସେ ଯେହେତୁ ଗେଲାରେ ବଢିଛି ତେଣୁ ଏଇ ଥରେ ପାଇଁ କ୍ଷମା କରିଦିଅନ୍ତୁ, ଆପଣ ଆଉ ଥରେ ପୁଣି ରୋଷେଇ କରନ୍ତୁ। ଏଇ ପ୍ରକାର ଚିନ୍ତା କରିକି ସେ ପୁଣି ରୋଷେଇ ଆରମ୍ଭ କରିଦେଲେ। ଏମିତି ରୋଷେଇ ଆରମ୍ଭ କରୁଛନ୍ତି, ସୁନ୍ଦର ପାକ କରି ରୋଷେଇ ଆରମ୍ଭ କରିଛନ୍ତି, ପୁଣି ଭୋଗ ଲଗେଇବେ। ଇଏ ଭୋଗ ଲଗେଇଲା ବେଳେ ଧୀରେ କୃଷ୍ଣକୁ, କୃଷ୍ଣ ସେପଟେ କୋଉଠି ଅଛନ୍ତି, ଇଏ ଭୋଗ ଲଗଉଛନ୍ତି, ଦେଖୁଛନ୍ତି ଏପଟେ ସେପଟେ ଅନେଇକି ବୋଲି ଦେଖିକି ତାପରେ ଭୋଗ ଲଗେଇ ଆରମ୍ଭ କଲେ। ଇଏ ଯେମିତି ମନ୍ତ୍ର ଉଚ୍ଚାରଣ କଲେ, ଇଏ ମନ୍ତ୍ର ଉଚ୍ଚାରଣ ଶେଷ କରିନାହାନ୍ତି, କୃଷ୍ଣ ପୁଣି ଆସିକି ହରିବନ ସେ ଖାଇବା ଆରମ୍ଭ କରିସାରିଲେନି, ପୁଣି ଚିତ୍କାର କରିଛି, ଅରେ ଆରେ ପୁଣି ଆସିଲା, ରେ ପୁଣି ଆସିଲା, ହାଏ ହାଏ ଭଗବାନ ବିଧାତା ମୋ ଭାଗରେ ଆଜି ଖାଦ୍ୟ ଲେଖିଲା। ହେ ନନ୍ଦ ମହାରାଜ ମୁଁ ଆସୁଛି, କଣ ନାଇଁ ମୋ ଭାଗରେ ଆଜି ଖାଦ୍ୟ ଭଗବାନ ମୋ ପାଇଁ ଲେଖିନାହାନ୍ତି, କଣ କରିବି, ଦେଖ ଏ ପୁଣି ଆସିକି ଖାଇଲା, ପୁଣି ମଇଠା କରିଦେଲା, କଣ କରିବି, ଭଗବାନ କେମିତି ଗ୍ରହଣ କରିବି। ତ ଇଏ ନନ୍ଦ ଯଶୋଦା ସେତେବେଳେ ପୁରା ଭୟଭୀତ ହେଇଗଲାଣି, କାହିଁକିନା ଦ୍ୱିପ୍ର ସମୟରେ ମୁନି ତାଙ୍କ ଦ୍ୱାରରୁ ଉପବାସ ଯିବେ, କାରଣ ହଉଛି କି ନା କୃଷ୍ଣ ଆରେ ଯାହାଙ୍କୁ ଆସିବା ଯାହାଙ୍କ ପାଇଁକି ଇଏ ସାଧୁ ସେବା କରୁଛନ୍ତି, ଇଏ ତାଙ୍କ ପ୍ରତି ବୈରି ହେଇକି ଫେର ସାଧୁ ଘରୁ ଯିବେ, ତେଣୁ ସିଏ ପାଦ ତଳେ ଏକବାର ପଡ଼ିଗଲେ ଯେ ହେ ମହାତ୍ମା ଆପଣ ଏଇ ଗୋଟିଏ ଥର ଆମକୁ କ୍ଷମା କରିଦିଅନ୍ତୁ, ଯେତେ କଷ୍ଟ ହେଲେ ବି ଆମେ ଜାଣୁଛୁ ଆପଣଙ୍କୁ କଷ୍ଟ ହେଉଛି, ତେଣୁ ଆପଣ ପୁଣି ଥରେ ଟିକେ ରୋଷେଇ ଆରମ୍ଭ କରନ୍ତୁ, ଆଉ ଟିକେ କରି ଭଗବାନଙ୍କୁ ଭୋଗଲେ ନିଜେ ଟିକେ ପାଆନ୍ତୁ, ଏଇ ଏଥର ଆମେ କୃଷ୍ଣଙ୍କୁ ନିଜେ ରକ୍ଷା ରଖିବୁ। ଏଇ ପ୍ରକାର କରିକି ଇଏ ଭଗବାନ କଣ ଭଗବାନଙ୍କୁ କଣ କଲେ, ଅନ୍ୟ ଗୋଟେ ଘର ଲକ୍ କରିଦେଲେ, ଏକବାର ଲକଅପ୍ କରିଦେଲେ, ଘର ଘରଟା ଲକ୍ କରିଦେଲେ। ଏଣେ କିଏ କରୁଛନ୍ତି ନା, ଏଣେ ଇଏ ରୋଷେଇବାସ କରିଛନ୍ତି, କନ୍ନମୁନି ରୋଷେଇବାସ କରିସାରିକି ଭୋଗ ଲଗେଇ ଯେତେବେଳେ ଯିବେ ସେତେବେଳେ ଇଏ ବି କବାଟ କିଣିଲେ, ହଁ ଏକବାର ସବୁ ଡରିଲେ, ଲକ୍ କରିଦେଇଛନ୍ତି। ହଁ ସିଏ ଲକର୍କୁ ଖୋଲିବା ଲୋକ ମାଷ୍ଟର ମାଷ୍ଟର କି ତାଙ୍କ ପାଖରେ ଅଛି। ତ ଏହି ପ୍ରକାର ଯେତେବେଳେ ଇଏ ପୁଣି କଣ କରୁଛନ୍ତି ନା, ଭୋଗ ଲଗେଇ ବସିଛନ୍ତି, ଠିକ ଗୋପାଳ ମାତ୍ର ଶେଷ ହେଇନି, ପୁଣି ଆସି ଖାଇବା ଆରମ୍ଭ କରୁଛନ୍ତି। ଇଏ ଚିତ୍କାର କରି ସବୁବେଳେ ମତେ ଡାକିବୁ, ଏତେ ମନ୍ତ୍ର କରିକି ଏତେ ଇଏ କରିକି ମତେ ଡାକିବୁ, କାନ୍ଦିବୁ, ବୁବେଇବୁ, ତିଆରି କରିବୁ, ମୁଁ ଆସିଗଲେ ତୁ ଚିତ୍କାର କରିବୁ, ଦେଖୁଛନ୍ତି କିଏ, ଆରେ ଇଏ କିଏ କହୁଛନ୍ତି। ସେତେବେଳେ ଭଗବାନ ତାଙ୍କ ପାଖରେ ପ୍ରକାଶ କରିଛନ୍ତି, ତାଙ୍କ ସ୍ୱରୂପ ଦେଖାଇଛନ୍ତି। କୁନ୍ନୁମୁନିଙ୍କର ଏଇ ପ୍ରକାର ଅତିଥି ସେବା ଇଏ ନନ୍ଦାଳୟରେ ହେଇଥିଲା। ତାପରେ ଏ କୃଷ୍ଣଙ୍କର ଆବିର୍ଭାବ ଦିନ, ଏ କୃଷ୍ଣଙ୍କର ଆବିର୍ଭାବ ତିଥିରେ କେତେ ପ୍ରକାରର ମହୋତ୍ସବ, କାହିଁକିନା ଏ ନନ୍ଦ ଯଶୋଦାଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ଇଏ ପୁଅ ଜନ୍ମ, ତେଣୁ କୋଉ ପ୍ରକାର ଆନନ୍ଦ ଚାଲିଥିବ, ହଁ କୋଉ ପ୍ରକାର ଆନନ୍ଦ, ଏବଂ ଏଇ ଆନନ୍ଦ ଖାଲି ନନ୍ଦ ଯଶୋଦାଙ୍କର ଆନନ୍ଦ ନୁହଁ, ସମଗ୍ର ରାଜ୍ୟବାସୀ ଆମ ରଜାଙ୍କର ପୁଅ ହେଇଯିବା, କେତେ ଭେଟି କେତେ କଣ ଚାଲିଥିବ, ଆଉ ଗୋପାଳ ମାନଙ୍କର ଭେଟି କଣ, ଗୋପାଳ ରଜା ନା, ମାନେ ଯେତେ ଥିଲା କ୍ଷୀର ଦହି ଘିଅ ମାଖନ କେତେ କଣ, ରାବିଡ ଭାବି କେହି ମନେ କରିବେ ନା, ଏଠି ନଥିବ ଭାଇ, ହଁ କାରଣ ଏଠି ନଥିବ ଭାଇ, ସେଇପରି କେହି ଆଶା କରିବେ ନା। ତ ଏଇ ପ୍ରକାର ଏକବାର ସେଇଦିନ ଆନନ୍ଦରେ ଏତେ ଭରପୁର ହେଇଯାଇଛି ଯେ ସମସ୍ତେ ଭାର 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 ଆଣି ସବୁ ଭର୍ତ୍ତି କରିଦେଇଛନ୍ତି, ଏବଂ ସେଇଦିନ ଇଏ ନନ୍ଦ ଉପାନନ୍ଦ ସୁନନ୍ଦ ଆଉ କିଏ ମହାନନ୍ଦ ନା ମହାନନ୍ଦ ପାଞ୍ଚ ଭାଇ ପାଞ୍ଚ ଭାଇ ତ ପାଞ୍ଚ ଭାଇ ତ ଏକବାର ଏତେ ଆନନ୍ଦରେ ନାଚୁଛନ୍ତି, ସିଏ ଆଉ ଭୁଲି ଯାଇଛନ୍ତି ଯେ ନିଜର ସ୍ୱରୂପ ଭୁଲି ଯାଇଛନ୍ତି, କାହିଁକି ଆନନ୍ଦ ନନ୍ଦ କି ଆନନ୍ଦ, ହଁ ଯେ ଆଜି ଆନନ୍ଦରେ ସୀମା ନାଇ। ଏଇ ପ୍ରକାରେ ଆନନ୍ଦ ଉତ୍ସବ ଆନନ୍ଦ ଖୁବ ଆନନ୍ଦ ମଣିଛନ୍ତି, କାହିଁକିନା ଆମର ସାଧାରଣ ପିଲାର ଜନ୍ମଦିନ ଆଉ ଇଏ କୃଷ୍ଣର ଜନ୍ମଦିନ, କୃଷ୍ଣ ଜନ୍ମଦିନ ଆନନ୍ଦ କାହିଁକି ନା, ପୂର୍ବରୁ ତାର ଗଣନା ସରିଯାଇଛି, ଗଣନା କରିସାରିଛନ୍ତି, ଗର୍ଗମୁନି ଆସି କହିଛନ୍ତି କଣ ଇଏ ସାଧାରଣ ପିଲା ନୁହଁ, ଏ ସ୍ୱୟଂ ପ୍ରବରମ ବ୍ରହ୍ମ ଏଠି ପ୍ରକାଶ ହେଇ କହିଛନ୍ତି, ତେଣୁ ସିଏ ଆହୁରି ଆନନ୍ଦ, ଆରେ ଆମ ଘରେ ଭଗବାନ ଗୋପାଳ ଘରେ ଆମ କୋଳରେ ଭଗବାନ ଆସିଛନ୍ତି, ଏହି ପ୍ରକାର ଯୋଉ ଆନନ୍ଦ ହେବା କଥା ସେ ତା ଆନନ୍ଦ ଅବର୍ଣ୍ଣନୀୟ। ଏହି ପ୍ରକାର ଆନନ୍ଦ ଉତ୍ସବରେ ଏକବାର ସାରା ଦିନ ଧରି ଆନନ୍ଦ ନାଚୁଛନ୍ତି ଗାଉଛନ୍ତି, ଏବଂ ଉତ୍ସବ ଖୁବ ଉତ୍ସାହ ମୁଖରିତ ହେଇଯାଇଛି ଯେ ନନ୍ଦାଳୟ। ଏହି ପ୍ରକାର ନାନା କିଛି କଥା ସବୁ ଆଲୋଚନା କରାଯାଇଛି, ବିଶେଷ କରି ତ ପ୍ରଭୁଜୀ ଆଲୋଚନା କରିବେ। ଆଉ ଗୋଟେ ଛୋଟ କଥା କହିଦେଉଛି ନା, ଏଇ ଯେ ଭଗବାନଙ୍କର କିଛି କିଛି ମୁନି ଋଷିମାନେ ଈର୍ଷା କରୁଛନ୍ତି, ତ ମୁଁ ଅଧିକ ସମୟ ନେଇ ସାରିଲି ନା, ତ ଈର୍ଷା କରୁଛନ୍ତି କାହାକୁ ନା, ବିଶେଷ କରି এই বেণু কৃষ্ণ হাত কৃষ্ণ সবুলে বেণু বেণু বাদন করতে তো সবুলে বংশী বজাতে তো সে বেণু উপরে এত গুসা হয়ে এত রাগি যাই তাপরে সে চিন্তা করছেন সমস্ত প্রার্থনা করে পচারুচ্ছেন যে ইয়ে বেণু এই যে বাউঁশরে তৈরি বংশী বা বেণু ইয়ে কোন প্রকার পুণ্যকর্ম করেছি যে ভগবান অধরামৃত সবুলে যে পান করে চালছি সবুলে পান করে চালছি ইয়ার কন পুণ্যকর্ম বা ইয়ার আদি আদি অন্ত তার কারণ কন কুহত না সেতরে বর্ণনা করছেন তো এটা আমার কেউ শাস্ত্রে অখিদি কিন্তু কোটি তো সেটি কৌন কন এই বেণু কতবে উৎপত্তি হয়েছেন না যেতবে ব্রহ্মা ব্রহ্মাঙ্কর ব্রহ্মা এবং দেবতা মানে এমানে কন করছেন না যজ্ঞ করছেন ব্রহ্মা এবং দেবতা মানে যেতবে যজ্ঞ করছেন সেতবে এই যজ্ঞ রু এই বাউঁশ বাউঁশ উৎপত্তি হয়েছি হ্যাঁ যজ্ঞ রু এই বাউঁশর উৎপত্তি হয়েছি তো সেই বাউঁশ উৎপত্তি হেলা পাখে হেলা পরে ব্রহ্মা তাকে কন করছেন না সেই বাউঁশকু পুনি সে বাউঁশর পব সংখ্যা লা মানে বাইশ সাড়ে বাইশ এমনি কত অনেক মু খালি লিখিছিল গোটে শর্ট নোট গোটে করছি তা ভুলে গেলি তো এই বাউঁশর তার এই প্রকার গণ্ঠি 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 নেই কি সে সব তা ভাগ তা ভাগ হয়েছেন তো প্রথমে এই সাত পর্ব সাত যে পব থিয়া বাউঁশ এই সাত পর্ব সাত যে পব থিয়া বাউঁশ ইয়ে কন কলে না শিবজীকর ধনু তৈরি হলা শিবজীকর ধনু সাত পব এবং তিন পব বিশিষ্ট তাপরে তিন পব তিন পব বিশিষ্ট এই বাউঁশ ইয়ে ধনু তৈরি করে কাহু দেলে না গাণ্ডীব ধনু ইয়ে দেলে আমার অর্জুন কু দেলে তেন বাকি এই অধা পব রয়ে যাই সেই অধা পবরে এ বেণু নির্মাণ হয়েছিল এ বেণু নির্মাণ হয়েছিল তেণু ইয়ে ব্রহ্মা স্বয়ং যেতবে শুণিলে যে কৃষ্ণ এমিতি এই ধরাধামে আবির্ভূত হচ্ছেন এটা জাঁপারা পরে ব্রহ্মা আসি স্বয়ং এ বেণু আনিকি দিয়েছেন তেণু এই যে বেণু এ সাধারণ বেণু নুহ অনেক সময় আমি ভগবান লীলারে যে আসছেন যে আসছেন এ সাধারণ লোক নুহ কি তপস্যার সিদ্ধ কাহকু একবারে তপস্যা করিকি ডকা হয়েছে বৈকুণ্ঠ লোকর আসি পৌঁছেন পুরা গোলকর আসি পৌঁছেন এ সাধারণ লোক এটি আসি পৌঁছি না ভগবান লীলা পুষ্টি সাধন করা যা বি আমার বর্তমান পূর্ণচন্দ্র বহু সে সবিশেষ কিছু বিবরণ দেবে কেন আজ তো এই আনন্দ মুখরিত দিন সবুদিন তো শুয়ে যাও বা সবুদিন ঠিক সময় পাওছ তো আজ টিকে টিকে রাতে হলে কিছু অসুবিধা নাই প্রায় ভাবছ হরে কৃষ্ণ হরে কৃষ্ণ
হরে কৃষ্ণ জয় কানহাইয়া লাল কি বৃন্দাবন বিহারী লাল কি যশোদা মাইয়া কি নন্দ বাবা কি ব্রজবাসী কি সমস্ত ভক্তগণ কি গোপ্রমানন্দ পবিত্র জন্মাষ্টমী আজি জন্মাষ্টমী পরদিন নন্দ বাবা কৃষ্ণঙ্কু র উদ্দেশ্যে আজি কম করছন্তি উৎসব পালন করছন্তি প্রত্যেক জন্মাষ্টমী নন্দ বাবা শ্রীকৃষ্ণঙ্কু অভিষেক করন্তি করন্তি না নাই আমি যেভাবে করুছি যেতে কোনসি অসুর মানে অত্যাচার করন্তি
କୌଣସି ବିପଦ ଗଲେ ସେତେବେଳେ ଚିନ୍ତା କରନ୍ତି କ'ଣ? ନନ୍ଦ ବାବା କହନ୍ତି ଯେ ୟାକୁ କୌଣସି ବିପଦ ଆସିଛି, ଦଶମ ସ୍କନ୍ଦ ଭାଗବତମରେ ସୁଖଦେବ ସ୍ୱାମୀ କହୁଛନ୍ତି। ସଙ୍ଗେ ସଙ୍ଗେ ତାକୁ କ'ଣ କରନ୍ତି, ପଞ୍ଚଗବ୍ୟ ଦୁଧ ଦହି ଘିଅ ଆଉ ଗୋବର ଆଉ ଗୋମୂତ୍ର ଦେଇକି ଅଭିଷେକ କରନ୍ତି, ତାହେଲେ କୁଦୃଷ୍ଟି କଟିଯିବ ଆଉ ବିପଦ କଟିବା ପାଇଁ ଭଗବାନଙ୍କର ବହୁ ସ୍ତୋତ୍ର ପାଠ କରନ୍ତି। ସମସ୍ତ ଶରୀରକୁ କୋଉ ଅଙ୍ଗକୁ କିଏ ଭଗବାନ ଶ୍ରୀକୃଷ୍ଣ ନିଜେ ତାଙ୍କ ମନ୍ତ୍ରରେ ମସ୍ତକକୁ କୋଉ ଭଗବାନ ରକ୍ଷା କରିବେ, ସୁଖଦେବ ଗୋସ୍ୱାମୀ ଭାଗବତମ ଦଶମ ସ୍କନ୍ଦରେ ବର୍ଣ୍ଣନା, କୋଉ ଅଙ୍ଗକୁ କିଏ ରକ୍ଷା କରିବେ ସେ କଥା ବର୍ଣ୍ଣନା ଅଛି। ଯାଇ ହଉ, ଏଇ ଯୋଉ ଜନ୍ମାଷ୍ଟମୀ ତିଥି ଆମେ ଆଜି ପାଳନ କରୁଛେ, ଏଇଟା କେତେତମ ଜନ୍ମାଷ୍ଟମୀ ତିଥି ଜାଣିଛନ୍ତି? ଆଉ ଏ କାଲି ଯୋଉ ଜନ୍ମାଷ୍ଟମୀ ଆମେ ପାଳନ କଲେ, ଏଇ ଜନ୍ମାଷ୍ଟମୀଟା ଆମର ଶ୍ରୀପାଦ ଗୌରାଙ୍ଗ ପୂଜ୍ୟପାଳ ଗୌରାମପ୍ରେମ ମହାରାଜ ଆଜି କହୁଥିଲେ ଯେ 100 ବର୍ଷ ପରେ ଆଜି ଜନ୍ମାଷ୍ଟମୀ ଆସିଛି, ଗତକାଲିର ଯୋଉ ତିଥିଟା ଥିଲା। କାହିଁକି ନା ପୁରା ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ତିଥିରେ ଯୋଉ ନକ୍ଷତ୍ର ଯୋଉ ଯାହା ଯାହା ଯୋଉ ରାଶି ଏବଂ ଯୋଉ ବାର ବି ବୁଧବାରରେ ହିଁ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ, କାଲି ସେ ବୁଧବାରରେ ହିଁ ପଡିଥିଲା। ପୂର୍ଣ୍ଣ ରୂପେ ସବୁ କିଛି ତିଥି କାଲି ଠିକ ଥିଲା 100 ବର୍ଷ ପରେ। ଆଉ ଆମ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି ଯେ କାଲି ସମସ୍ତେ ନିର୍ଜଳ ଉପବାସ କରୁଛନ୍ତି, ଆଜି ସକାଳ 9:15 ପାରଣ ଥିଲା, ଆଉ 9:15 ସମସ୍ତେ ମାନେ କେବଳ ଜଳପାନ କରିକି ପାରଣ କରିଛନ୍ତି। ଏବଂ ତାପରେ ପ୍ରଭୁପାଦଙ୍କର ନନ୍ଦ ଉତ୍ସବ ଏବଂ ପ୍ରଭୁପାଦଙ୍କ ଆବିର୍ଭାବ ତିଥି ପାଳନ କରିଛନ୍ତି। ଏଇ ପାଳନ ପରେ 3:15 ଯାଇକି ଅନ୍ନପ୍ରସାଦ ପାଇଛନ୍ତି, ନହେଲେ 3:15 ପର୍ଯ୍ୟନ୍ତ ଉପବାସ ପାଳନ କରିଛନ୍ତି ଆଜି ଦିନ 3 ପର୍ଯ୍ୟନ୍ତ। କାଲି କାଲିଠୁ କାଲି ସାରା ଦିନ ଥିଲା, ଆଜି 3 ପର୍ଯ୍ୟନ୍ତ, ମାନେ ପୂର୍ଣ୍ଣ ଫଳ ପ୍ରାପ୍ତି ଜନ୍ମାଷ୍ଟମୀ। ଯେମିତି କୁହାଯାଉ ଗୋଟିଏ ରାଧାଷ୍ଟମୀ ପାଳନ କଲେ ଗୋଟିଏ କୋଟି ଏକାଦଶୀର ଫଳ ମିଳେ, ସେମିତି ଏଇଭଳି ଗୋଟିଏ ଜନ୍ମାଷ୍ଟମୀ ପାଳନ କଲେ ଏମିତି ଗୋଟିଏ କୋଟି ଏକାଦଶୀର ପୂର୍ଣ୍ଣ ଫଳ ପ୍ରାପ୍ତ ହୁଏ, କେତେ ପୁଣ୍ୟ ତିଥି। ଯୋଉ ଆମର ଭଗବାନ ଶ୍ରୀକୃଷ୍ଣଙ୍କର ଯେ ଜନ୍ମାଷ୍ଟମୀ ତିଥି ଆମେ ପାଳନ କଲେ, ଏଇଟା ହଉଛି ଯୋଉଦିନ ମାଘୀ ପୂର୍ଣ୍ଣିମା ଦିନ ଶୁକ୍ରବାର ଥିଲା, ଏଇଦିନ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଅନ୍ତର୍ଧାନ ହେଲେ, ତାଙ୍କର ଦ୍ୱାପର ଯୁଗର ଲୀଳା ଶେଷ କରିକି କୃଷ୍ଣ ସୁଧାମ ଉପଗତେ ନିତ୍ୟଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେଦିନ ଠାରୁ କଳିଯୁଗର ଆରମ୍ଭ ହେଲା। ଆମର ଜ୍ୟୋତିର୍ବିଜ୍ଞାନୀ ମାନେ କହନ୍ତି 3101 ଯେତେବେଳେ ଥିଲା ଖ୍ରୀଷ୍ଟ ପୂର୍ବ 3101 ଏଇ କଳିଯୁଗର ପ୍ରବେଶ ହେଇଥିଲା, ଭଗବାନ କୃଷ୍ଣ ଯାଇଥିଲେ। ଆଉ ବର୍ତ୍ତମାନ କଳି କେତେ କଣ ମୁଁ ବର୍ଣ୍ଣନାଟା ଦେଉଛି ଶୁଣିପାରନ୍ତୁ, କଳିଯୁଗର ଆରମ୍ଭ ହୋଇଥିଲା ଖ୍ରୀଷ୍ଟପୂର୍ବ 3101 ଭକ୍ତିକୃଷ୍ଣ ମହାରାଜ ଶାସ୍ତ୍ର ପ୍ରମାଣ ଅନୁସାରେ ରଚନା କରିଛନ୍ତି। କଳିଯୁଗର ଆରମ୍ଭ ହୋଇଥିଲା ଖ୍ରୀଷ୍ଟପୂର୍ବ ଏତିକିରେ, ତାପରେ ବର୍ତ୍ତମାନ ହେଲାଣି କେତେ ବର୍ଷ, ଖ୍ରୀଷ୍ଟାବ୍ଦ 2013, ତାହେଲେ ଖ୍ରୀଷ୍ଟପୂର୍ବ 3001 ଇଏ ହେଉଛି 2013, କେତେ ହେଲା 5014। ତାପରେ ହେଉଛି କୃଷ୍ଣ ଏ ଧରାଧାମରେ ଅବତୀର୍ଣ୍ଣ ହୋଇକି ଥିଲେ କେତେ ବର୍ଷ, ଆମେ ସମସ୍ତେ ଜାଣିଛନ୍ତି କେତେ ବର୍ଷ କୃଷ୍ଣ ଜଗତ ଲୀଳା କରିଛନ୍ତି, 125 ବର୍ଷ, ତାହେଲେ 125 ଆଉ ସେ ହେଉଛି 5114, ତାହେଲେ 5139 ବର୍ଷ, ଏଇଟା ବୋଲି ମହାରାଜ ବର୍ଣ୍ଣନା କରିଥିଲେ। କଣ କହୁଥିଲେ ପ୍ରଭୁ ଆପଣ? ତାହେଲେ ବର୍ତ୍ତମାନ କେତେ ବର୍ଷ ହବ ହିସାବରେ ଆମେ ସବୁବେଳେ ଜାଣିଛନ୍ତି କୃଷ୍ଣ 5000 ବର୍ଷ ପୂର୍ବରୁ ଅବତୀର୍ଣ୍ଣ ହେଇଥିଲେ, ଏହା ତ তাহলে সেই অ্যাস্ট্রোলজিক্যাল হিসাব অনুসারে বর্তমান কৃষ্ণঙ্কর অন্তর্ধান কত বর্ষ হল? তিন হাজার দুইশ পঁচিশ রে ভগবান শ্রীকৃষ্ণ না বর্তমান হিসাব কত বর্ষ হব তাহলে খ্রিস্টপূর্ব তিন হাজার দুইশ পঁচিশ আর ইয়ে হিসাব করতে কত দুই হাজার তের পাঁচ হাজার একা কথা হিসাব এটা হচ্ছে তো এটা হচ্ছে এই তেরোটা মিশিলে এই মহারাজ হিসাব দিয়েছেন তিন হাজার এইটা হি হিসাব দিয়েছেন তিন হাজার এক রে আর সেটা শহে পঁচিশ বর্ষ মিশাইছেন এক রু যেহেতু তিন হাজার এক রে তো হিসাবটা দেখুন তিন হাজার এক রে তো কলি যুগর কোন আরম্ভ হয়েছিল কৃষ্ণ আবির্ভাব হয়েছিল সে কৌছেন হ্যাঁ একশো রে হয়েছিল আর তাহলে তিন হাজার দুইশ পঁচিশ কথা কৌছেন শহে পঁচিশ মিশাইছেন সেই তিন হাজার শহে পঁচিশ বর্ষ দুইশ পঁচিশ বর্ষ ইয়ে মিশিলে হিসাব একা হচ্ছে সেমিতি ভিন্ন ভিন্ন শাস্ত্রে এরা অ্যাস্ট্রোলজিকাল ত্রুটি কম বেশি থাকে যাই হোক সেটা কিছু নেই তাহলে হিসাবরে তিন পাঁচ হাজার শহে অনচাশ বর্ষ হচ্ছে কৃষ্ণঙ্কর জন্মোৎসব পূর্তি এ তো কৃষ্ণ কেউ বংশরে জন্মগ্রহণ করেছিল যদু বংশরে যদু কেউ বংশরে জন্মগ্রহণ করেছিল যদু কাহার পুত্র কার পুত্র যদু জজাতি রাজাঙ্ক না শুনেছেন শুক্রাচার্যঙ্কর কন্যা শর্মিষ্ঠা যদি বিবাহ করেছিল এই জজাতিঙ্কর দশটি পুয়ে থিলা থিলা রো শেষ পুত্র পুরু যা কি শুক্রাচার্যঙ্কর অভিশাপরু জজাতি অকাল বার্ধক্যতা লাভ করেছিল অশি বর্ষ বয়সরে যে বার্ধক্যতা লাভ করেছিল অভিশাপরে সেইপাই তাঁকু সেই দিকে প্রপত্তি কলে তাঁকু বরদান দিয়েছিলে কোণ না তাঁকর কাম বাসনা চরিতার্থ হয়ে নথিলা সেইপাই শুক্রাচার্য বর ফুঁড়ি দেলে প্রার্থনা কলে বর দেলে যে যিয়ে তোমার যে পুত্র তোমকু তার আয়ুষ ধার দেব আর তোম আয়ুষ নব সেতবে কোণ হব না তার যৌবন শরীর অল্প বয়স প্রাপ্ত হয়েকি তুমি পুঁ কাম ইন্দ্রিয় তৃপ্তি সাধন করিপারিব আর যদি তুমি এটা হব আর তোমার বার্ধক্যতা সে ভোগ করিব সে বড় পুয়ে থিলে যদু সান পুয়ে থিলে পুরু সেটা সান পুয়েকু যাচ্ছিলে সান কেউ বড় পুয়ে নেলেনি সান পুয়ে নেইথিলে অন্য পুয়ে মানে কে রাজি নথিলে যদু কাহিঁকি নেই নথিলে যেহেতু কৃষ্ণ কাহিঁকি যদু এভাবে পিতাঙ্কর জনে পুত্র ভগবান শ্রীকৃষ্ণ যে বংশরে আইলে কাহিঁকি সেই পিতার পুত্র হয়েকি পিতাঙ্ক আদেশ মানলেনি না যদু কহিলে যদু পরম ভগবত ভক্ত থিলে ভগবান শ্রীকৃষ্ণঙ্কর পরম ভক্ত থিলে যেহেতু ভক্ত থিলে সে কহিলে এ জীবনরে কাম ইন্দ্রিয় তৃপ্তি বাসনা কাহার যায়নি সমস্তঙ্ক ভিতরে রহে আর ইয়ে কোণ করছেন এই বয়সরে বার্ধক্য অবস্থা প্রাপ্ত হলে বি কৃষ্ণ ভোজন করা উচিত এতে অভিশাপ গ্রস্ত হওয়া পরে বি এত দুর্বুদ্ধিমে পিতাঙ্ক ভিতরে দেখা দিয়েছে সে আহুরি পুয়ের কেতে নীল যে পুয়ের বয়সকে ধার মাগিকি নৌচন্তি সে কম করিবে স্ত্রী সুখ ভোগ করিবে আর এই সময়ে কৃষ্ণ সেবা করা উচিত সে পরম কৃষ্ণ ভক্ত থিলে সে কহিলে যে মোর বয়সকে যদি মো পিতাঙ্কু দিয়ে দেবি তাহলে মো প্রত্যেক জীব কর্মানুসারে জন্ম গ্রহণ করে তাহলে মু কেবে বি আর কৃষ্ণ বার্ধক্য অবস্থায় কৃষ্ণ এই অবস্থায় যে ভক্তি হব যে কৃষ্ণ সেবা করিপারি সে অবস্থা মোট বার্ধক্য হব না আর মোর এত সুন্দর বয়সটা মোটর ইন্দ্রিয় তৃপ্তি কাহি দেবি কেউ যদি মতো মাগে বয়স কৃষ্ণ সেবা করিয়া মু কৃষ্ণ সেবা পাই দেবি মু কেবে ইন্দ্রিয় তৃপ্তি পাই নরকের রাস্তায় যাওয়া কাহকু রাস্তার নরক রাস্তায় পঠেবিনি মোর আয়ুষ দিয়ে মনা কলে সেইপাই কন কলে না যদি এইটাই দিয়ে নথিলে আর সে পরম ভগবত ভক্ত থিলে ভগবান শ্রীকৃষ্ণ সেই বংশরে এ জগতকু আসছেন যে আসছেন নন্দ বাবা ଥିଲେ ସେଇ ବଂଶରେ, ଯଦୁ ବଂଶରେ କୃଷ୍ଣ ବଂଶ ଅଛି ସେଇ ବଂଶରେ, ଯିଏକି ସହସ୍ରାର୍ଜୁନ ଥିଲା, ସହସ୍ରାର୍ଜୁନ ବଂଶରେ ବି ତାର ସହସ୍ରାର୍ଜୁନ ଯୋଉ ହଜାରଟା ଦଶ ହଜାର ପୁତ୍ର ଥିଲେ, ଚାରିଟା ପୁତ୍ର ଜୀବିତ ଥିଲେ ଆଉ ସମସ୍ତଙ୍କୁ ତ ପରଶୁରାମ ମାରିଦେଇଥିଲେ, ସେଇ ତାଙ୍କର ପୁତ୍ର ସେଇ ବଂଶରେ ବି ଆସୁଛନ୍ତି। ତେଣୁକରି ସେଇ ବଂଶରେ ଦେବମୀଣା ବୋଲି ଜଣେ ରାଜା ଥିଲେ, ଆଉ ଦେବମୀଣାଙ୍କର ଦୁଇଟି ପତ୍ନୀ ଥିଲେ, କ୍ଷତ୍ରିୟ ପତ୍ନୀ ଜଣେ ଆଉ ଥିଲେ ବୈଶ୍ୟ ପତ୍ନୀ ଜଣେ। କ୍ଷତ୍ରିୟ ପତ୍ନୀ ଗୋଟୁ ସୁରସେନ ଜନ୍ମ ଗ୍ରହଣ କରିଥିଲେ, ଆଉ ବୈଶ୍ୟ ପତ୍ନୀଙ୍କ ଠୁ ପର୍ଜନ୍ୟ ଜନ୍ମ ଗ୍ରହଣ କରିଥିଲେ। ଆଉ ସୁରସେନ ଥିଲେ କ୍ଷତ୍ରିୟ ରାଜା ହିସାବରେ ରାଜୁତି କରୁଥିଲେ, ଏଇ ତାଙ୍କର ପର୍ଜନ୍ୟ ଯିଏ ଥିଲେ, ଏ ପର୍ଜନ୍ୟ କଣ କଲେ ନା ବୈଶ୍ୟ ବୃତ୍ତି ଅବଲମ୍ବନ ପୂର୍ବକ ସେ ବୃନ୍ଦାବନକୁ ଚାଲି ଆସିଥିଲେ, ଗୋରକ୍ଷା ଆଉ କୃଷି ଆଦି କରୁଥିଲେ। ସିଏ କଣ କରୁଥିଲେ ନା ବୃନ୍ଦାବନରେ ରାଜା ହୋଇକି ଥିଲେ, ଆଉ ତାଙ୍କର ପୁତ୍ର ଉପାନନ୍ଦ ବଡ ଥିଲେ, ଉପାନନ୍ଦକୁ ସେ ରାଜ୍ୟଭାର ଦେଇଥିଲେ। କିନ୍ତୁ ଉପାନନ୍ଦ ଦେଖିଲେ ଯେ ମୋ ଠାରୁ ନନ୍ଦଙ୍କର ତୃତୀୟ ପୁତ୍ର ନନ୍ଦ, ତାଙ୍କ ଭିତରେ କଣ ହେଇଛି ନା ବହୁତ ରହିଛି ଯେ ରାଜ୍ୟ ଶାସନର ବହୁ କ୍ଷମତା ରହିଛି, ସେଇଥିପାଇଁ ସେ କଣ କଲେ ତାଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ବହୁ ବର୍ଷ ଯଦି ଅତିକ୍ରମ ହେଇଯାଇଛି ତଥାପି ବି ନନ୍ଦ ବାବାଙ୍କର କୌଣସି ସନ୍ତାନ ସନ୍ତତି ନାହିଁ, ଅଶୀ ବର୍ଷରୁ ଅଧିକ ହେଇଛି। ସମସ୍ତ ଭାଇମାନଙ୍କ ଭିତରେ ଅନ୍ତରରେ ବହୁତ ଦୁଃଖ ଥିଲା, କଣ କରିବା। ଯାଉ ସେଠୁ କଣ କଲେ ନା
କଥା
କହ, ସେଠୁ କଣ ହେଲା ନନ୍ଦ ବାବା କଣ କରିବେ ନା ଚିନ୍ତା କଲେ ଯେ ମୁଁ କେମିତି ପୁତ୍ର ସନ୍ତାନ ଲାଭ କରିବି। ବହୁ ଯଜ୍ଞ କଲେ, ଯଜ୍ଞ କରିକି କଣ ଫଳ ଆଶା ପାଇଲେନି, ପୁଣି କଣ କଲେ ନା ଦ୍ୱାଦଶୀ ବ୍ରତ ବହୁ ବର୍ଷ ପାଳନ କଲେ। ଏଇ ଦ୍ୱାଦଶୀ ବ୍ରତ ପାଳନ କରି ବୈଷ୍ଣବ ସେବା ଦେଇକି ତଥାପି ବି ସେ ପ୍ରାପ୍ତ ହୋଇପାରିଲେନି। ଏଇ ନନ୍ଦ ବାବା ପୂର୍ବ ଜୀବନରେ କିଏ ଥିଲେ, ଦ୍ରୋଣ ନାମକ ବସୁ ଥିଲେ ପୂର୍ବ ଜୀବନରେ। ଇଏ କଣ କଲେ ନା ତାଙ୍କର ସ୍ତ୍ରୀ ଧରାଙ୍କ ସହିତ ଦଶ ହଜାର ବର୍ଷ ତପସ୍ୟା କରିଥିଲେ ଭଗବାନଙ୍କୁ ପାଇବା ପାଇଁ। ଦଶ ହଜାର ବର୍ଷ ତପସ୍ୟା ପରେ ତାଙ୍କ ଭିତରେ କଣ ହେଲା ନା ଯେହେତୁ ତପସ୍ୟାରେ ସେ ଭଗବାନଙ୍କୁ ପାଇପାରିଲେନି, ସେଠୁ କଣ କଲେ ନା ଅଗ୍ନିକୁଣ୍ଡ ଜାଳିକି ତା ଦେହରେ ପ୍ରବେଶ କରିବା ପାଇଁ ଚିନ୍ତା କଲେ। ଯେତେବେଳେ ଅଗ୍ନିକୁଣ୍ଡରେ ପ୍ରବେଶ କରନ୍ତି ସେ ଭଗବାନ ଶୂନ୍ୟବାଣୀ କରି କହିଲେ ଏ ଜନ୍ମରେ ତମେ ମୋତେ ପ୍ରାପ୍ତ ହୋଇପାରିବନି, ପରବର୍ତ୍ତୀ ଜନ୍ମରେ। ସେ ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ କୋଉଠି ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ବ୍ରହ୍ମାଙ୍କର ପୁତ୍ର ଗୌତମ ଋଷିଙ୍କର ଆଶ୍ରମ ନିକଟରେ ସୁପ୍ରଭା ନଦୀ କୂଳରେ ହିଁ କଣ କରୁଥିଲେ ତପସ୍ୟା କରୁଥିଲେ। ଯାହା ହଉ, ତାପରେ ଭଗବାନ ଶ୍ରୀକୃଷ୍ଣ କଣ କଲେ ନନ୍ଦ ବାବାଙ୍କର ମନରେ ପ୍ରକାଶିତ ହେଲେ ଭଗବାନ ଶ୍ରୀକୃଷ୍ଣ, ଆଉ ତାଙ୍କର ଆନନ୍ଦ ବହୁତ ବୃଦ୍ଧି ହେଇଗଲା। ଏବଂ ତାଙ୍କ ଭିତରୁ କଣ ହେଲେ ନା ମାତା ଦେବକୀ ମାତା ଯଶୋଦାଙ୍କର ମନରେ ପୁଣି ପ୍ରକାଶିତ ହେଲେ। ସେ ଆମ ଭଳି ଭଗବାନଙ୍କର ଜନ୍ମ ନୁହେଁ, ଦେବକୀ ବସୁଦେବଙ୍କ ନିକଟରେ ବି ସେଇ ହେଲେ ଭଗବାନଙ୍କର ଜନ୍ମ ଆମ ଭଳି ସାଧାରଣ ଜୀବଙ୍କ ଭଳିଆ ଆମେ ଯେମିତି ଭାବୁଛେ ସ୍ୱାମୀ ସ୍ତ୍ରୀ ମିଳନ କରିକି ପିଲା ସନ୍ତାନ ଜନ୍ମ ଦେଉଛେ, ଭଗବାନ ସେମିତି ସନ୍ତାନ ଜନ୍ମ ଦିଅନ୍ତି ଏଟା ନୁହେଁ। ଭଗବାନ ସେଇଭଳି ଜନ୍ମ ହୁଅନ୍ତିନି, ଭଗବାନ ଯୋଉଠି ଯେତେବେଳେ ଇଚ୍ଛା କରନ୍ତି ସେଠି ଜନ୍ମ ହୁଅନ୍ତି। ଭଗବାନ ଯେତେବେଳେ ଆମ ହୃଦୟରେ ବି ରହିପାରନ୍ତି, ଆମ ହୃଦୟରେ ବି ଚାଲି ଯାଇପାରନ୍ତି। ଭଗବାନ ସେଇଭଳି ପ୍ରକାଶିତ ହେଲେ ଏବଂ ଏଇ ତିଥିରେ, ଗତକାଲି ଯୋଉ ତିଥି ଥିଲା ଏଇ ତିଥିରେ ସେ ଜନ୍ମଗ୍ରହଣ କରିଛନ୍ତି, ଆବିର୍ଭାବ ହେଇଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମକୁ ଆବିର୍ଭାବ, କାହିଁକି ନା ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ନାହିଁ, ଭଗବାନ କେବେ ଜଗତରେ ଜନ୍ମ ଗ୍ରହଣ କରନ୍ତି ନାହିଁ। ଭଗବାନ ସେ କଥା ଗୀତାରେ କହୁଛନ୍ତି, ମୁଁ ହେଉଛି ଅଜନ୍ମ, ମୋର ଜନ୍ମ ନାହିଁ, ମୋର ମୃତ୍ୟୁ ନାହିଁ। ଭଗବାନଙ୍କର ଏ ଜଗତରେ ଆବିର୍ଭାବ ଆଉ ଅନ୍ତର୍ଧ୍ୟାନ ହୁଏ ମାତ୍ର। ସୂର୍ଯ୍ୟ ଯେମିତି ବର୍ତ୍ତମାନ କଣ ନାହାନ୍ତି ନା କଣ ଅଛନ୍ତି, କିନ୍ତୁ ଆମ ଦୃଷ୍ଟିରେ ନାହାନ୍ତି। ଭଗବାନ ସର୍ବତ୍ର ସବୁ ଅବସ୍ଥାରେ ରହୁଛନ୍ତି, କିନ୍ତୁ ଆମର ଦୃଷ୍ଟିରେ ନାହାନ୍ତି। ଯେ କଥା ହଉଛି, ଏ ଦେବକୀଙ୍କର ଯୋଉ ପୁତ୍ର ଯୋଉ ଥିଲେ छोटे पुत्र मृत्युवरण कले एक छोटे पुत्र को माने थिले तन आमे रे कंस मारु समान को दद्ध कर जने ए छ जन सर गर्भाशय बोली तांकर आख्या दे जे हिरण्यक्षर जे प्रभु कले उत्कच छले देखे उत्कच शकटासुर रूप रे आइले सेनके हिरण्यक्षर आगे के पुत्र थिला बंद कर दियंतु सदा चार्ज ने कौन डायरेक्ट चार्ज दे कि बसले नहीं हो आसेट कौन ला और इधर ये ना कामन भी समस्त में दृष्टि से नजीब आदर करने सेवा मरे होने दें ए हिरण्य चरो गोटे पुआ थिला कारो ने ए कारो ने मेरा छोटा पुत्र थी से छोटा पुत्र कौन कर चंदी ना हिरण्य चरो मृत्यु परे से शक्तिशाली हवा पाई बहुत भल दक्ष थे बड़ योद्धा थे हिरण्याक्ष को न पचारि से कौन कले ब्रह्मा पाखे तपस्या कले तपस्या करके ब्रह्मा को बर ने कौन ना आम दक्ष राक्षस गंधर्व मानव कहार हाथ में मृत्युवरण कर बर प्राप्त चाहिए हिरण्याक्ष हिरण्यकोष प्रति असंतुष्ट होगा तेनाली देवता मान से निजे ब्रह्मा आराधना कर कहे तमें निजे शक्तिशाली हम बोली तमें जाकि कौन कल ना मत मो अज्ञात तुम जा तपस्या कल से जा मु तुमको अभिशाप देमको तो कई ये प्राप्त हो कई यक्ष राक्षस गंधर्व किनर मानव कई आई पारे तुम्हें तुम बाप हाथ में मर जा तेणुकर ये अभिशाप देते सेठाई से कहले पिता कालनिमी कंस कालनिमी रूप से अवतीर्ण होते से अभिशाप मुक्त होगापर देवकीर पुत्र रूप जन्म ग्रहण करता कालनिमी कंस रूप से मारिकी उद्धार करते माता देवकी भी संतान मान को कौन कले ना जो सुतल लोक संतान मान बहुत दिन मान दरकार अवस्था देवकी मन से पुत्र कथा मन पड़ा से भगवान श्रीकृष्ण सुतल लोक गले बली महाराणी को दर्शन देले से सड़क छोट पुत्र को लेकिन आसते से सुतल लोक अन्य जन्म प्राप्त होटू नहीं आस कृष्ण कौन कले ना फेरइले से भगवान श्रीकृष्ण प्रत्येक अवस्था बहु कार्य कर आमे विशेष स्पेशल भाव भगवान श्रीकृष्ण अन्यान्य जो अवतार जे कहले भगवान एमरी भी पाठ करते असुर मारवाटा हूँ भगवान श्रीकृष्ण काम नुहे असुर मारण तो विष्णु पालन करता से असुर मारे आता कृष्ण स्वयं भगवान ब्रह्मा गोटे दिन में गोटे कल्पर हजारे ता जुग पर दिने आसती ये दिन पर जो श्रीकृष्ण थे आसती सत्य त्रेता द्वापर कली हजार थर चलिक हजार थर पर आसती तेणुकर दिन पर कृष्ण आसती कौन पर असुर मारा कम नुह पालन करने कम नुह कम कौन हाँ कम हूँ कौन गोटे विशेष कार्य रही प्रेम रस निर्जास करते आस्वादन राग मार्ग भक्ति लोके करते प्रचार प्रेम रस निर्जास करते आस्वादन प्रेम आस्वादन करने से होंगे लीला पुरुषोत्तम भगवान श्रीकृष्ण को लीला बहु आनंददायक ये प्रेम जगत रे प्रेम रस आस्वादन करने जगत रही कौन एम प्रेम रस जोटा कि आस्वादन कर हाँ गोलक वृंदावन में से प्रेमटा कि रूप प्रकार जे भक्ति दु प्रकार रही कह राग मार्ग भक्ति लोके करते प्रचार निजे प्रेम रस आस्वादन करिए भगवान को आम जानले जन्म लीला भगवान चिन्म जगत रे गोविंद आदि पुरुष से तो आदि पुरुष से केवे तो जन्म ही ना से जन्म रस आस्वादन करेंगे जगत रन्म हो कि लीला आस्वादन करेंगे ବାଲ୍ୟଲୀଳା ଆସ୍ୱାଦନ କରିବେ। ଆଉ କଣ ଲୀଳା ଆମେ ଆସ୍ୱାଦନ କରିବେ ନା ସେଟା ପ୍ରମରସରେ ରହିଛି ବର୍ଣ୍ଣନା କରିବା। ରାଗମାର୍ଗ ଭକ୍ତି ଲୋକେ ତ୍ୱରିତ ପ୍ରଚାର, ରାଗମାର୍ଗ ଭକ୍ତି ପ୍ରଚାର କରିବେ। ଭକ୍ତି ଦୁଇ ପ୍ରକାର, ଗୋଟେ ବିଧି ମାର୍ଗ, ଗୋଟେ ରାଗ ମାର୍ଗ। ବିଧି ମାର୍ଗରେ ଭକ୍ତି କଲେ ବୈକୁଣ୍ଠ ପ୍ରାପ୍ତି ହେବ, ଏ ହେଉଛି ନିୟମ। ଆଉ ରାଗ ମାର୍ଗ ଭକ୍ତି ଲୋକେ କରିତେ ପ୍ରଚାର, ଜଗତରେ ରାଗ ମାର୍ଗ ଭକ୍ତି ପ୍ରଚାର କଲେ। ଆମର ରୂପ ଗୋସ୍ୱାମୀଙ୍କର ଯେଉଁମାନେ ରୂପାନୁଗ ଧାରାରେ ରହିଛନ୍ତି ଆମ ଗୋସ୍ୱାମୀ ଗଣ ଏଇ ଶିକ୍ଷା ଦେଇଛନ୍ତି, ରାଗାନୁଗ ଭକ୍ତି। ଆମ ଭକ୍ତିଟା ଯୋଉ ଆମେ ଯୋଉ ପରମ୍ପରାରେ ଭକ୍ତି ଶିକ୍ଷା କରୁଛେ, ଏଇଟା ବୈଦ୍ୟ ଭକ୍ତି ବର୍ତ୍ତମାନ ଶିଖୁଛେ, କିନ୍ତୁ ଏଇଟା କଥା ନୁହେଁ। କଥା ହଉଛି କଣ, ରାଗମାର୍ଗ ଭକ୍ତି। କଣ ଏଇ ରାଗମାର୍ଗ ଭକ୍ତି? ଯେ ଯେତେ ଅଳ୍ପ ସମୟ ଭିତରେ କହିବା, ସେଥିପାଇଁ ତିନୋଟି କଥା ରହିଛି ଯେ କଣ ଏ ପ୍ରେମରସଟା କଣ, ରାଗମାର୍ଗ ଭକ୍ତିଟା କଣ। ଯେ କୁହାହଉଛି ମାତା ମରେ ପୁତ୍ର ଜ୍ଞାନେ କରୈ ବନ୍ଧନ, ଅତିହୀନ ଜ୍ଞାନେ କରେ ଲାଳନ ପାଳନ। ମାତା ମରେ ପୁତ୍ର ଜ୍ଞାନେ କରୈ ବନ୍ଧନ, ସବୁ ଯୁଗରେ ମାତା ଦେବକୀ ବସୁଦେବୀ ଭଗବାନ ଶ୍ରୀକୃଷ୍ଣଙ୍କୁ କୋଉଦିନ ତାଡ଼ନା କରୁନାହାନ୍ତି, ଭର୍ସନା କରୁନାହାନ୍ତି, ଗାଳି ଦେଇଛନ୍ତି ପାରୁନାହାନ୍ତି। ଭଗବାନ କୃଷ୍ଣ ଯେତେବେଳେ ପ୍ରଣାମ କରନ୍ତି, ବସୁଧୈବ ଦେବକୀ ମାତା ବି ତାଙ୍କୁ ଅନ୍ତରରେ ପ୍ରତି ନମସ୍କାର ଜଣାନ୍ତି। କାହିଁକିନା ଜନ୍ମରୁ ସେ କାରାଗାରରେ ଦେଖିଛନ୍ତି ଯେ ସ୍ୱୟଂ ଭଗବାନ ବିଷ୍ଣୁ ରୂପରେ ଆବିର୍ଭୂତ ହେଇଥିଲେ, ଆର୍ ସେଇ ବିଷ୍ଣୁ ରୂପରେ ହିଁ ସେ ରହିଥିଲେ। ମାତା ଦେବୀଙ୍କ ନିକଟରେ ବି ସେ ଆବିର୍ଭୂତ ହେଇଥିଲେ, ମାତା ଯଶୋଦାଙ୍କ ନିକଟରେ ଭାଗବତରେ ପ୍ରମାଣ। ଭଗବାନ ଶ୍ରୀକୃଷ୍ଣ ଏକାଥରେ ନନ୍ଦ ଆତ୍ମଜ ହୋଇପାରେ, ଯଶୋଦାଙ୍କ ଗର୍ଭରୁ ଦୁଇଟି ସନ୍ତାନ ଜନ୍ମ ହୋଇଛି ବୋଲି ଭାଗବତରେ ପ୍ରମାଣ, ବହୁ ଶାସ୍ତ୍ରରେ ପ୍ରମାଣ, ବିଷ୍ଣୁ ପୁରାଣ ଅନ୍ୟାନ୍ୟ ପୁରାଣରେ ପ୍ରମାଣ ରହିଛି। ଯଶୋଦାଙ୍କ ଠାରୁ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ, କୃଷ୍ଣ ନନ୍ଦନନ୍ଦନ ଶ୍ରୀକୃଷ୍ଣ ଆଉ ଯୋଗମାୟା, ଦୁଇ ଜଣ। କିନ୍ତୁ ବସୁଦେବ ଯେହେତୁ ରାଗମାର୍ଗର ଭକ୍ତ ନୁହନ୍ତି, ବ୍ରଜ ହେଉଛି ମାଧୁର୍ଯ୍ୟ ଭକ୍ତି, ଆଉ ମଥୁରା ହେଉଛି କଣ ନା ବୈଧି ଭକ୍ତି, ଐଶ୍ୱର୍ଯ୍ୟ ଭକ୍ତି। ଐଶ୍ୱର୍ଯ୍ୟ ଜ୍ଞାନ ତ ସବୁ ଜଗତ ମିଶ୍ରିତ, ଏଇ ଐଶ୍ୱର୍ଯ୍ୟ ଜ୍ଞାନର ଭକ୍ତିରେ ଭଗବାନ କେବେ ପ୍ରୀତ ହୁଅନ୍ତିନି, ସନ୍ତୁଷ୍ଟ ହୁଅନ୍ତିନି। ବିଧି ମାର୍ଗର ଭକ୍ତିରେ କେବେ ଭଗବାନ ସନ୍ତୁଷ୍ଟ ହୁଅନ୍ତିନି। ତେବେ ବିଧି ମାର୍ଗ ଶିଖିବା ପାଇଁ ପଡ଼େ, ତଥାପି ବି ଏଇ ବସୁଦେବ ଯେତେବେଳେ ତାଙ୍କ ପୁତ୍ରକୁ ବାସୁଦେବ କୃଷ୍ଣଙ୍କୁ ନେଇକି ଗଲେ, ସେଠି ଯେହେତୁ ମାଧୁର୍ଯ୍ୟ ଧାମ, ମାଧୁର୍ଯ୍ୟ ଧାମରେ ସେ କଣ କଲେ, ଆଉ ଏଇ ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ପାଇଲେନି। ସେ କଣ କଲେ ନା ଏ ପୁତ୍ରକୁ ଛାଡ଼ିକି ଯୋଗମାୟାକୁ ଯେତେବେଳେ ନେଇ ଆସିଲେ, ଏ ବସୁଦେବ କୃଷ୍ଣ ହିଁ ସେ ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କ ଶରୀରରେ ଲୀନ ହେଲେ। ଏ ହେଉଛି କଥା, ଏହାର ପୁରାଣରେ କାହାଣୀ ବି ରହିଛି। ବିଷ୍ଣୁ ଅଭିଶାପ ଗ୍ରସ୍ତ ହେଇଥିଲେ ରାଧାରାଣୀଙ୍କ ଦ୍ୱାରା, ଅଭିଶାପ ଦେଇକି ମାନବ ରୂପରେ ଅବତୀର୍ଣ୍ଣ ହେଇଥିଲେ। ସେଥିପାଇଁ ଦୁଇ ଜଣ ଏ ଜଗତରେ ଏକତ୍ର ମିଳିକି ଭଗବାନ ଶ୍ରୀକୃଷ୍ଣ ବଂଶୀବାଦନ କରନ୍ତି, ଆଉ ବିଷ୍ଣୁ ହିଁ କଣ କରନ୍ତି, ସମସ୍ତ ଅସୁରକୁ ନିଧନ କରନ୍ତି। ଯଦି କୁହାଯାଉଛି କଣ ଏ ପ୍ରେମରସ ନିର୍ଯାସରେ କଣ କୁହାଯାଉଛି, ମାତା ମରେ ପୁତ୍ର ଜ୍ଞାନ କରୈ ବନ୍ଧନ, ଅତିହୀନ ଜ୍ଞାନ କରେ ଲାଳନ ପାଳନ, ହୀନ ଜ୍ଞାନରେ ଲାଳନ ପାଳନ କରି। ଏ ହେଉଛି ମାନେ ବାତ୍ସଲ୍ୟ ଭକ୍ତି ଭଗବାନଙ୍କୁ ସମସ୍ତେ। କାହିଁକିନା ଭକ୍ତି ଦୁଇ ପ୍ରକାର, ତଦୀୟତା ଭକ୍ତି, ମଦୀୟତା ଭକ୍ତି। ଆମେ କଣ ଭାବୁଛେ ବା ଜଗତ ସାରା ଭଗବାନଙ୍କୁ କଣ ଜାଣୁଛି, ଏ ଭଗବାନ କେତେ ଶ୍ରେଷ୍ଠ, କେତେ ମହାନ, ତାଙ୍କ ପାଖକୁ ଯିବାନି, ଛୁଇଁବାନି, ଶୌଚ ଅଶୌଚ କେତେ ବିଧି ନିୟମ ଅଛି ନା। ଆମେ ଯେତେବେଳେ ପୂଜା କରୁଛେ କେମିତି କରୁଛେ, ଅନେକ ବିଧି ନିୟମ ଅନୁସାରେ କରୁଛେ, କରୁଛେ ନା। ଯେତେବେଳେ ସେତେବେଳେ ଶୌଚ ଅଶୌଚ ମାନୁନାହାନ୍ତି, ଯେତେବେଳେ ସେତେବେଳେ ଚାଲିଯାଉଛନ୍ତି, ଯାଉଛନ୍ତି ଯାଉନାହାନ୍ତି ନା। ଠିକ ସେହିଭଳି ଯେ ବୈଦି ଭକ୍ତି ରହିଛି, ଆମେ ଜଗନ୍ନାଥଙ୍କର ଜାଣିଛନ୍ତି ଯୋଉ ବଡ ଭୋଗ ଲାଗେ, କର୍ମା ଖିଚୁଡ଼ି, କର୍ମା ଭାଇର ଯୋଉ ଖିଚୁଡ଼ି, ହଁ ବଡ ଭୋଗ, ସେ ମା କଣ କରନ୍ତି ନେଣେ ଦାନ୍ତ ଘୋଷଦାନ୍ତି ଖିଚୁଡ଼ି ତିଆରି କରୁ, ସେଇ ଦାନ୍ତ ଜଣେ ଘୋଷଦେବେ, ସେ ଦାନ୍ତ କାଠରେ ଖିଚୁଡ଼ି ଘାଣ୍ଟି ଦେବେ। ଆଉ ଜଗନ୍ନାଥ ସବୁଦିନ ଆସି ଖିଚୁଡ଼ି ଖାଆନ୍ତି। ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଯାଇଛନ୍ତି, ଯାଇକି ସାବରୀମାଳା ଯାଇଛନ୍ତି, ସେ ଖିଚୁଡ଼ି ଏମିତି ଭାବରେ ଆଣିଛନ୍ତି, କଣ ନା ଜଗନ୍ନାଥଙ୍କୁ ସବୁଦିନ ଜଗନ୍ନାଥ ଆସି ଖାଆନ୍ତି। ଏ ମା ତମେ ଜଗନ୍ନାଥ ଭାଇ କରୁଛ, ପୁଣି ଏମିତି ଭାଇ ଠାକୁରଟା କାହିଁକି ଯଦି ଗାଧୋଇ ଗୁଧାକି ଦାନ୍ତ ମାନ ମାଜିକି କର, ସେତେବେଳେ ତାପରେ ଦିନ ସେଭଳି ସାଧୁ କଥା ଅନୁସାରେ କରୁଛନ୍ତି, ଜଗନ୍ନାଥ ଆସିଲା ବେଳକୁ ଖିଚୁଡ଼ି ଓହ୍ଲେଇବା ଡେରି ହେଇଛି, ଆଉ ଜଗନ୍ନାଥ ପ୍ରୀତିରିଆ ଖାଇପାରୁନାହାନ୍ତି।
ପୁରା ଗରମ ଖିଚୁଡ଼ି ଯେଉଁଥିରେ ଝଗଡ଼ା କରୁଥିବ ତା କଥା କେବେ ମାନିବନି, ତମେ ଯେମିତି କରୁଥିଲ ସେମିତି କରିବ, ମୁଁ ସେଇଥିରେ ପ୍ରୀତ। ଏ ବିଧି ବ୍ୟକ୍ତି ଯଶୋଦା ମା କୃଷ୍ଣଙ୍କ ଘରେ ବିଧି ନାହିଁ, କିଛି ବିଧି ମାନିଥିଲେ ନା? ଆମେ ଆମ ଭକ୍ତିରେ କଣ ରହିଛି, ବିଧି ରହିଛି। ଏ ଆଜି ଗାଧୋଇ ନାହିଁ, ଆଜି ଏଟା ଶୌଚ, ଆଜି ଅଶୌଚ, କେତେ କଣ ବିଧି ନିୟମ, ଛୁଟିକା ମୂର୍ତ୍ତିକା, ଏଇ ବିଧି ଭକ୍ତି ଅଛି ଜଗତ ଲୋକ। ସେଇଥିପାଇଁ ବିଧି ଭକ୍ତି ଜାଣେ ବୋଲି ସେ କଣ କରେ ନା, ଏଇ ମରିଗଲେ ଲୋକ ଠାକୁର ପୂଜା କରିବନି। କୃଷ୍ଣ ଏଇଥିରେ ପ୍ରୀତ ନୁହେଁ, କୃଷ୍ଣ ନିଜେ କହୁଛନ୍ତି କଣ ନା, ରାଗମାନଙ୍କ ଭକ୍ତି ଲୋକେ କରିତେ ପ୍ରଚାରଣ। ଏଇ ବୈଧି ଭକ୍ତିଟା ଜଡ଼ ଜଗତରେ ଯେଉଁମାନେ ଠାକୁରକୁ, ଏ ଠାକୁର କେତେ ବଡ଼ ଠାକୁର ମାନେ ସେ ସବୁବେଳେ ଭୟ କରନ୍ତି, ଏଇଟା ହଉଛି ତଦୀୟତା ଭକ୍ତି। ମାନେ ଠାକୁର ହଉଛନ୍ତି କିଏ ନା, ମୁଁ ଠାକୁରଙ୍କର, ଆମେ ସମସ୍ତେ କି ଆମେ ଠାକୁରଙ୍କର, ଭଗବାନଙ୍କ ନା ଆମେ ସନ୍ତାନ। କିନ୍ତୁ ଯଶୋଦା ମା ନନ୍ଦ ବାବାଙ୍କ ଭିତରେ ସେ ଭକ୍ତି ନଥିଲା, କଣ ଥିଲା, ଆରେ ଭଗବାନ କିଏ, ସେ ତ ମୋ ପୁଅ, ଅତି ପୁଅ। ଭଗବାନ କହୁଛି ମୁଁ କେମିତି ଖୁସି ହୁଏ ନା, ମାତା ମୋରେ ପୁତ୍ର ଜ୍ଞାନେ କରେଇ ବନ୍ଧନ, ଅତି ହୀନ ଜ୍ଞାନେ କରେ ଲାଳନ ପାଳନ, ହୀନ ଜ୍ଞାନରେ ଲାଳନ ପାଳନ କରେ, ତାହେଲେ ଯାଇକି ମୁଁ ଖୁସି ହୁଏ। ଏଇଟା ହଉଛି ଭକ୍ତିର ତାରତମ୍ୟ। ନିଜ ମା ଯେମିତି ତା ପରିବାରରେ ତା ପିଲା ପିଲାକୁ ଯେମିତି ଲାଳନ ପାଳନ ଶାସନ ସବୁକିଛି କରୁଛି, ଭଗବାନଙ୍କୁ ସେଇଭଳି ଭଲ ପାଇବାର ଯୋଉଦିନ, ସେଇଟା ହଉଛି ଶ୍ରେଷ୍ଠ ଭକ୍ତି ଜଗତର ଲୋକ। ସେଥିପାଇଁ ଯେଉଁମାନେ ସବୁଦିନ ଭକ୍ତ ଭଗବତ ଭକ୍ତି କରୁଛନ୍ତି ସେମାନେ କଣ କରନ୍ତି, ସବୁଦିନ ପୁତ୍ରବତ ଜ୍ଞାନ କରିକି ଭଗବାନଙ୍କର ସେବା କରୁଛନ୍ତି। ଜଗତ ଲୋକ ଯେଉଁମାନେ ଭଗବାନଙ୍କ ପାଖକୁ ଯାଆନ୍ତି ପୂଜା ସେବା କରନ୍ତି, ଏଇ ତୁମର ଛୁତିକା ହେଇଗଲା, ମୂର୍ତ୍ତିକା ହେଇଗଲା, ଠାକୁରଙ୍କୁ ବସିଲ, ପୂଜା କଲ, ଇଏ କଲ, ସିଏ କଲ, ଏମାନଙ୍କର ବୈଧି ଭକ୍ତି। ଭଗବାନ କୌଣସି ଦିନ ପୂର୍ଣ୍ଣ ରୂପେ ତାଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତିନି, ଏମିତି କଥା। ସେ କାହିଁକି ନା ତାଙ୍କ ସହିତ ଭଗବାନଙ୍କ ସହିତ ନିତ୍ୟ କିଛି ପ୍ରୀତିମୂଳକ ସମ୍ବନ୍ଧ ନାହିଁ, ତାଙ୍କର ସମ୍ବନ୍ଧ ଥିଲେ ତାଙ୍କ ପୁଅକୁ ଛୁତିକା ମୂର୍ତ୍ତିକାରେ କଣ ଖାଇତେ ନ ଦେଇକି ରଖି ଦଉଛନ୍ତି କି, ଦଉତ ନାହାନ୍ତି, ତାକୁ ତ ଖାଇତେ ପିଇତେ ଦଉଛନ୍ତି। ଆଉ ଭଗବାନ ମୋ ପୁତ୍ର ଜ୍ଞାନ ଯଦି ମୋ ଘରେ ରହିବ, ମୁଁ ତାକୁ ଉପବାସ କେମିତି ରଖିବି, ଏତିକି ସେମାନଙ୍କ ଭିତରେ ଜ୍ଞାନ ନଥାଏ। ଜାଣି ହଉ, ଏଠି ହୀନ ଅତି ହୀନ ଜ୍ଞାନ କରେ ଲାଳନ ପାଳନ, ହୀନ ଜ୍ଞାନରେ ଯଶୋଦା ମା ତାକୁ ଲାଳନ ପାଳନ କରନ୍ତି। ଯେ କହୁଛି ହୀନ ଜ୍ଞାନ କଣ, ଆମେ କେତେ ଲୀଳା ଶୁଣିଛେ ଭଗବାନ ଶ୍ରୀକୃଷ୍ଣଙ୍କୁ ମା ଯଶୋଦା କେମିତି ହୀନ ଜ୍ଞାନ କରୁଛନ୍ତି। ଯେ କଣ ଦିନେ କଣ ହେଇଛି, ଭଗବାନ ଶ୍ରୀକୃଷ୍ଣ ଛୋଟ ପୁରା ବାଲ୍ୟଲୀଳାରେ କଣ କରୁଛନ୍ତି ନା, ଘର ଭିତରୁ କାନ୍ଦି 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 ବାହାରକୁ ବାହାରୁଛନ୍ତି। ନନ୍ଦବାବା ଘରର ବାହାରେ ତା କିଛି ମନ୍ତ୍ରୀମାନଙ୍କ ସହିତ ବସିକି ଯେ ଆଲୋଚନା କରୁଛନ୍ତି, ଏ ସମୟରେ କୃଷ୍ଣ ପୁରା କାନ୍ଦୁଛନ୍ତି, ପୁରା ମାନେ ଆବେଗରେ କାନ୍ଦୁଛନ୍ତି, ପୁରା ଧକେଇକା କାନ୍ଦୁଛନ୍ତି, ତାଙ୍କ ଆଖିର ଲୁହ ପୁରା ବୋହି ଯାଉଛି, ଆସି ଛାତିରେ ପଡୁଛି, କାନ୍ଦି କାନ୍ଦି କହୁଛନ୍ତି ନନ୍ଦବାବୁ, ବାବା ବାବା ଆଉ ମୁଁ ଆଜିଟା ତମ ଘରେ ରହିବିନି, ମୁଁ ଚାଲିଯିବି ତମ ଘର ଛାଡ଼ିକି। ନନ୍ଦବାବା କହୁଛନ୍ତି କିରେ କଣ ହେଲା, ତୁ ଚାଲିଯିବୁ ନା, ମୁଁ ଆଉ ରହିବିନି, ମୁଁ ଆଉ ତମ ଘରେ ଆଉ ଏତେ କଷ୍ଟ ସହିପାରିବିନି। ଯେ କଣ ହେଇଛି, କଷ୍ଟ ସହିପାରିବିନି, ଯେ କଣ ହେଇଛି କଣ କହ ନା, ନା ମା ମତେ କଣ କଲେ ନା, ଜଗତ ସାରା ମତେ ଚୋର ବୋଲି କହୁଥିଲା, ନନ୍ଦୀ ଚୋର ବୋଲି ଦୁନିଆ ସାରା ମତେ ସମସ୍ତେ ଅପବାଦ ଦଉଥିଲେ, ଲୋକ ଦଉଥିଲେ ମୁଁ ସହିଯାଉଥିଲି, ଆଉ ମା ମତେ ଆଜି ନିଜେ କହୁଛି ଯେ ତୁ ଚୋର, ମୁଁ ଆଉ ଅପମାନ ସହିପାରିବିନି। ଯଦି ଖାଲି କହିଥାନ୍ତା ସେ ଠିକ ଥିଲା, ମତେ କଣ କଲା ନା, ଗାଈ ଛନ୍ଦରେ କି ମତେ ବାନ୍ଧିକି ଆଉ କଣ ବାନ୍ଧିକି ମତେ ଆଜି ପିଟିଲା, ଘର ଭିତରେ ବି ବାନ୍ଧିକି ପିଟିଥିଲେ ମୁଁ ସହିଯାଇଥାନ୍ତି, ସେ ବାଣ ଦାଣ୍ଡରେ କି ସବୁ ଗୌଡ଼ୁଣୀଙ୍କ ଆଗରେ ଆଉ ମତେ ବାନ୍ଧିକି ପିଟିଛି, ଆଉ ଏଭଳିଆ ଚୋର ବୋଲି କହୁଛି, ଲୋକ କହୁଥିଲା ଛାଡ଼ିବେ ନା, ଲୋକ ବି କହୁଥିଲେ ଇଏ ବି କହିଲା, ମୁଁ ଆଉ ତମ ଘରେ ଏତେ ଅପମାନ ସହିପାରିବିନି, ଏତେ ଗୌରୀ ଅଛନ୍ତି ଟିକେ ଲୋଡ଼ି ଚୋରି କରି ଖାଇଦେଲେ କଣ ହେଇଗଲା, କଣ ଯେତେ ଘରେ ସବୁ ଛୁଆ ଅଛନ୍ତି ତାଙ୍କ ଛୁଆମାନେ ଚୋରି କରିକି ଖାଇଲା ବେଳକୁ ତା ମା ବାପା ପିଟିଛନ୍ତି ନା, ତା ମା ତ ତାକୁ ପିଟିନି କି, ଆଉ ଇଏ ମତେ ତମେ ଭଲ ପାଉନାହାନ୍ତି, ମୁଁ ତାଙ୍କ ପୁଅ ନୁହେଁ ତ ସେଇଥିପାଇଁ ମତେ ସିଏ ମାରିକି ମତେ ଏତେ ପିଟୁଛି, ମୁଁ ଆଉ ଅପମାନ ଲୋକ ସାମ୍ନାରେ ଏତେ ମାରିବେ ପିଟିବେ, ମୁଁ ଆଉ ଅପମାନ ସହିପାରିବିନି, ମୁଁ ପଳେଇମି ଘରେ ଛାଡ଼ିବି, ଆଉ ମୁଁ କାହିଁକି ଗଲାବେଳକୁ ପୁଣି ତମେ ବେଶୀ ବଡ ଚୋର କହିଲ, ତମ ନନୀ ଟିକେ ଚୋରି କଲା ବେଳକୁ ତ ଏତେ ବଡ ଚୋରି କରୁ ଚୋର କହୁଛ, ତମ ଗହଣା ପତ୍ର ଯାହା ଅଛି, ତମର ମୁକ୍ତା ହାର ଫାର ବରା ଫଳା ଯାହା ଅଛି ସବୁ ନେଇନିଅ, ତମେ ଖୋଲିକି ନେଇନିଅ ସବୁ, ଆଉ ମତେ ଚୋର କରିବନି, ମୁଁ ପଳେଇମି, ମୁଁ ଯୁଆଡ଼ୁ ଆସିଥିଲି ମୁଁ ସିଆଡ଼େ ସେ ଯମୁନା ପାର ହେଇକି ସିଆଡ଼େ ପଳେଇମି, ଯମୁନା ପାର ହେଇ କୁଆଡ଼େ ଯିବ, ବସୁଦେବଙ୍କ ପାଖକୁ ପଳେଇବେ, ଯାଉ ତା ବାବାଙ୍କୁ କହୁଛନ୍ତି ତମେ ମୋର ସବୁ ଖୋଲି ନିଅ, मुझे अपमान तुम घर सही पारिनी एत अपमान किए सह मान कथा कौन देखते जी रागे घर छाड़ी जीव से कहो ना भाई कि कांदी कांदी कहो ना मतलब अपमान दौ तुम गहना मत दे खोलिकी नि पड़े बोली अरे ते जो राग अच्छी तो पलू गहना खोली देखी जे जाए से कौन कही जाए आम कड़ा आम तो घर छाड़ी गलु बा किए रागिकी जाए दुख ये बाहर से कौन जाए घर कही डिक्लार कर दमक देखि जाए ना से के से सब खोली देखिए अटोमेटिक पड़ेगा ताले ये कौन जनाउं ये जीवा मैंने लुटे जीवा मैंने लुटे कांदी पूरा कांदु कांदी कथ कह सब नियम मैं पल से जशोदामा कौन कले कथ कह कांदी जशोदामा घर भितर आसिले पूरा सांगे सांगे कोल ने पूरा गल कले सांगे सांग सब राग कड़े शांति होगा अति हीन ज्ञान कर लालन पालन हीन ज्ञान से लालन पालन कर जशोदामा तुम भगवान बोली से जान ना भगवान बोली कहले ही के भगवता देखे कृष्ण कौन देखे बालीलीला बहुत भगवता देखे तथा एमती मोहित कर रखती कदापि कहीं बुझीपारे ये भगवान बोली मुख मध्य विश्व ब्रह्मांड देखले विश्व ब्रह्मांड देखिले मुखर विश्व ब्रह्मांड देखले बा कौन है माँ जशोदा को पुणी जगमाया द्वारा एमती आवृत कर रखिले जे कौन ना भूलीगले माँ जशोदा एत भगवता देखे कि भी भूलीगले एमती भगवान श्रीकृष्ण जो दामोदर लीला है से दामोदर लीला कौन है ना जो माता जशोदा कृष्ण को बांधुं बांधला कई जन जा खबर दे बलराम को उपानंद घर को बलराम रोहिणी माँ जाए सी तो थी आते दईहां गंगा एत दौड़ा बांधवा लीला है था आई बलराम को जाती बलराम कौन कर दौड़ दौड़ आसुनी किए कृष्ण को बांधि बलराम तो सही पड़े आई कौन कर बलराम दौड़ दौड़ आसुनी आसिक देख ला बेलू आंखु उदुखल बना कृष्ण देखिए बलराम रागी रागी चित्कार कर कृष्ण को बांधी जाने कृष्ण की ये स्वयं नारायण ये मत्स्य कष्टभ बरा नृसिंह बामन परशुराम के सब अवतार धरी ये स्वयं भगवान किए ये जाने तार प्रताप बांधि दे से मत भी गोटे जाने मुझे कौन करें स्वयं शेषनाग संकर्षण मुझ चाहिए हलर सारा पृथ्वी उल्टे दे पारे के रागी रागी चित्कार कर यार एत कथ शुणी प्रवचन आ राग कथा शुणी की जशोदामा घर भितर बाहरिक आसे देखी बा कहले आरे बारे बा सब अवतार एक बेले मो घर दुनिया कौटी तुम डाला मिलना नहीं सीए कौन नारायण एत अवतार तू भी एत अवतार तुम कौटी जगह मिलना नहीं बा तू कौन करदेव तू बहुत किसी करदेव ना कौन किए बांधला देखने कौन करदेव से जानले तू कौन करदेव किए बांधि मुझ बांधि तू कौन करी तुम तू कौन करी न करी मुझे तो देखो मुझ तोर कौन कर तू कल छेड़ा मुझे लाठीटा नहीं आस तते देख माँ जशोदा तथे भी बांधि मुझे लाठी दौड़ा तते भी नहीं आस माँ जशोदा तो जाती घर भर लाठी दौड़ आने कृष्ण को बलराम कहते तते दी गई सब कल चोरी कर बदमाश करनी आ तू सब कर दुनिया आउ किए थे ना एलु देखे कौन मुझे माँ जशोदा ता लाठी पाकर मोर सब अवतार फेल मार मुझ दौड़ी बाबा मो जगह को मुझे चल तू एम खरार बंधा हो पड़ता पड़ता बलराम चू ना निजे बंधा हे पड़े अति हीन ज्ञान कर लालन पालन हीन ज्ञान माँ जशोदा से लालन पालन करा हूँ भगवत भक्ति यही जुग भगवान श्रीकृष्ण आसती यही समस्त लीला आस्वादन करने प्रेम रस निर्जास करते आस्वादन ये बात्सल्य प्रेम आस्वादन कर भगवान बोली सब मानुं भगवान बोली बड़ बोली कह से आनंद पाइब से जदि यह आनंद न पाइ से भगवान ये लीला गुड़ा तो गोलक वृंदावन ना से जगत को आसिले लीला करने यही हूँ कथा भगवान जो कुस्ती करते इच्छा हुए कहीं तो वैकुंठ लोक गोलक वृंदावन वैकुंठ लोक भगवान कुस्ती मारिपर लड़े युद्ध भगवान पूर्ण ना भर सब इच्छा हम जिते युद्ध करते इच्छा हम जमी जय विजय को इच्छा करके हिरण्यकेश पठले हिरण्यकश्यप रावण कुंभकर्ण रूप से सहित युद्ध करके कुस्ती करके देहटा को पूरा एकदम फिट करने भगवान यहाँ आनंद भगवान कष्ट करते चाण रुष्टि सहित जो युद्ध होता तो आम कौन कर भक्ति कहला गोटे तदीयता भक्ति गोटे आम दुईटा भक्ति रही कौन भक्ति अनुकूल जहाँ कार्य स्वीकार भक्ति प्रतिकूल भाव वर्जन अंगिका सब आम जो भक्ति रणांग शरणागति रही भितर गोटे भक्ति अनुकूल स्वीकार प्रतिकूल वर्जन भगवान श्रीकृष्ण जो चारण मूर्ष्टिक सहित अष्टमल्लंग सहित युद्ध करते भगवान श्रीकृष्ण कौन कांदुले कि कांदुले हाँ हाँ मत मारिदेला केत कष्ट आखिर लुह धरूला कृष्ण जो झर नहीं तो क्या कांदी ना अरे युद्ध करके आनंद पाती से किंतु माँ जशोदा बांधुं पिटुं सी कहना नंद बाबा केदुंटे भगवान कौटा करवा उचित जे भगवान जोटा संतुष्ट भगवान को कौन चाण मुस्टिक सहित युद्ध करके आनंद पाँच माँ जशोदा ठू कौन माड़ खाई बांधिक कृष्ण कांदुं भक्ति अनुकूल जोटा स्वीकार प्रतिकूलता वर्जन जदि हुए तो कृष्ण प्रीति कौटा हूँ कृष्ण ये कांदुं से ठीक ना चाण मुस्टिक सहित युद्ध करके आनंद पाँच से ठीक प्रभु कहते हैं कांदा ठीक यहाँ ठीक आप कृष्ण को कंदे यहाँ ठीक आण मुस्टिक सहित युद्ध करके आनंद पाए से भूल कौन प्रभु कहते सब भी ठीक कौटा ठीक हाँ अरे अनुकूल से ग्रहण प्रतिकूल से वर्जन और भक्ति अनुकूल जोटा से ग्रहण जशोदा मां कृष्ण प्रति जो भक्ति अनुकूल यहाँ भल चिंताधारा ना खराब चिंताधारा मो पुटा मनीष हम नहीं बदमाश हो जा दुष्ट हो जाऊँ शासन करी मां मन भाव पुत्र प्रति कौन अनुकूल तो ना प्रतिकूल प्रतिकूल अनुकूल चाण मुस्टिंग मनोवृत्ति कौन मारिदेव या मारिदे आम जगत श्रेष्ठ हूं एटा कौन ता चिंताधारा अनुकूल प्रतिकूल ना से प्रतिकूल कृष्ण तो आनंदमय पुरुष से प्रतिकूल युद्ध करके आनंद पाइले भी हेटा ग्रहण योग्य नुहे कंस तो भगवान को चिंता करूला केते चिंता करी प्रत्येक क्षेत्र में से सीढ़ी पांच उठे आठ जदि सीढ़ी पांच आठटा सीढ़ी उठी जाए सांगे सांगे भयर कमी माने कृष्ण कथा सब बेले प्रतिनियत मन पड़े पड़े ना सब बेले आप जहाँ सहित प्रीति कथा थी तार सहित मन पड़े जहां सहित झगड़ा दी थी ना देखिए जोर थे कल हो देखिए सब बेले खाइला बसला बेले सब कथा मन पड़ पड़े ना ना मन पड़े से कथा जहां सहित असंतुष्ट थी कथा बेस मन पड़ो यही कथा जी आप गाड़ी देखिए कथा बेस मन पड़ो से प्रतिकूलता त्याग करते पड़ भगवान श्रीकृष्ण एवं गोकुल के बहुत बाल्लीला जे कौन कर कृष्ण एम थे सब गोपी मान मनोभीष्ट पूर्ण करती सब गोपी मैंने जाती कृष्ण थे चोरी करते जाती ननी चोरी करती सब गोपी मैंने आसिकी कहती जे तुम पुओ कृष्ण सबुदिन जाम घरे यहाँ चोरी करनी चोरी कर जशोदा मा कहती अरे मो घर कौन ननी अभाव है माखन अभाव जो मो पु जा तुम घर चोरी करमें कहते मुझे विश्वास करा जदि तुम कौच चोरी करें दिन हाथ में धरिक आ मत देखा ताश्वास कर ना विश्वास कर जमा शुणी दिने जन गोपी कौन कर कृष्ण को धरी धरिकी नहींक आसी ता घर को धरिकी नहींक आसी ता घर पहुंची जशोदाराणी जशोदाराणी ये तुम तो कहले विश्वास कर ना तुम पु को आज धरिकी हाथ में नहींक्री सांग देख जशोदा मा कह कौन मो पु को तुम धरिकी नहींक आने देखा जशोदा देखते घरे सी कृष्ण को माखन देखिए खाई कृष्ण ता घर खाऊ ये देखला बेलू कृष्ण सतरे सतरे ता घर रही ननी खाऊ ये कहते मुझे मो घर धरिक आनी ये जो सांग हाथ में छुआ टा धरिक कृष्ण को धरिक आनी देखला हाथ कृष्ण ना पुह हो जा
चमत्कार लीला बोला विष्णु सर भगवान वैकुंठ नगर भी जो चमत्कार लीला ना से आनंद ना आने जो गोपी कौन कर बांधी ना कृष्ण को धरी कहती ये तो धरिकी ना आज पूरा बांधिक रखी जा जशोदा राणी को आरिकी देखे एक कहती से कौन कहती ना कृष्ण को धरी बांधे बोली कृष्ण चिंता कले अरे ये तो मतलब आज बांधिक रखे बड़ समस्या हम से कौन कर माया से बांधुची कृष्ण को जो पटे बांधला बेलू बांधि पारे जो पटे बांधला बेलू खुली जाओ जमा गंठी पकई पारे कृष्ण कहते अरे तुम कौन भूल जाओ गंठी पकते यहाँ गंठी टा पकाती यहाँ उल्टे कहते कहते सी आवा कहते कम गंठी पके शिखिले मुझे बांधदेवी कृष्ण भटिकी कौन कर दौड़ आने बांधे कि कृष्ण सी बंधा कि भितरा पड़ी ये बोली अद्भुत अद्भुत चमत्कार लीला देखे माता मरे पुत्र ज्ञान करई बंधन अति हीन ज्ञान करे लालन पालन यही हूँ भक्तिर सार आउ कौन ना सखामरे शुद्ध सख्ये सखामरे शुद्ध सख्ये सखा शुद्ध सख्य करे स्कन्यारोहण तुम्हें कौन बोल लो तुम्हें आम सम सखा शुद्ध सख्य करे स्कन्यारोहण सखा मान शुद्ध सख्य कौन करती कांध को उठती आहती कौन तुम्हें कौन बड़ लोक तुम कौ बड़ लोकटा कृष्ण को कहू तू कौ बड़ लोकटा तू आ मुझे सामान तुम भितर कौन पार्थक्य अच्छे किसी पार्थक्य ना सखा मान चिंताधारा हिम तुच्छ वृंदावन ने कौन करते एकत्र खेलती खेलते खेलते कंडीशन जी खेल हारिज सी जितवा लोक को कांधे बोक नब सी जितवा लोक को कौन कर ये घोड़ा है हामुड़ब ये पीठ बस ना हूँ कथ करती कृष्ण कौन करती खेलती खेल कृष्ण हारि जाती निजे जाने हारि जाती आ सब सखा मान कौन करती जे तू घोड़ा हो तो पीठ आम बसिकी कृष्ण कह मु तो घोड़ा हवा जानी कल घोड़ा हवा जानी ना जबरदस्त कर घोड़ा करदे हामुड़े देवे एकदम समस्त बस पड़े कह तू चल तो तू खेल हारिचु मान तू आज चल तीठे घोड़ा है कि आत हारिगले पूरा कांधे बोई जाए कि जमुना नदी फूल पर्यटन जीप पड़ो ऐसे सखा शुद्ध सख्य करे स्कन्यार कांधे उठते यही सखा मान स्वभाव आरो कौन कर तुम्हें कौन बड़ लोक तुम्हें सी कहते ये कौ कृष्ण टा बहुत बड़ घर बड़ लोकटा कि खेल साथी ना से भगवान बोली कौन ज्ञान अच्छे सखा मान ना ना बड़ लोक ज्ञान ना ये सख्य भाव अग को लीलार अच्छे ना भगवान सख्य लीलार जो भाई महत्व देखते सखा मान सहित केते वृंदावन केते खेलुंत केते लुटाफुटा केते दंड एका सांगे खेलुले कौन कले कृष्ण कौन कर से कंदुक बल को जो फिंगी कड़े जोर फिंगी जमुनारे पड़ी सखा मैंने कौन कर तू को बड़ लोकटा कि तू फिंगी तू जा जमुना पाने तू फिंगल कहीं ना कृष्ण तू था आम आम नुह सखा मैंने आम जमी साथी व्यवहार कर सांग को ठीक से भाई कृष्ण डेले जाओ कालिया को उद्धार करद्धार कले से व्यवहार सेमती शुद्ध ता नुहे जिते बड़ भी जा बड़ हवा लीलार भी कृष्ण आम देखते अन्य कौन सी लीलार अच्छे राम लीलार कौ बाली लीला ना कि माँ କୌତଲ୍ୟା କଣ ରାମଚନ୍ଦ୍ରକୁ ଏଇଭଳିଆ ଲାଳନ ପାଳନ କରିଛନ୍ତି, ହୀନ ଜ୍ଞାନ କରିଛନ୍ତି, ଏତେ ପିଟିଛନ୍ତି, ମାରିଛନ୍ତି? ନା ନା, କୌଣସି ଲୀଳାରେ ନାହିଁ। ରାମଙ୍କର ସଖା ନଥିଲା, ଆମେ ଜାଣିଛନ୍ତି ସୁଗ୍ରୀବ ଆଦି ତାଙ୍କ ସଖା ଥିଲେ। ସୁଗ୍ରୀବଙ୍କ ସହିତ ଏମିତି କଣ ସଖ୍ୟ ଥିଲା? ବାଲ୍ୟଲୀଳାରେ କୃଷ୍ଣଙ୍କର ରାମଲୀଳାରେ କୌଣସି ସଖା ଏମିତି ଥିଲେ ନାହିଁ। ହଁ, ବଡ଼ ହେଲେ ସମ୍ଭ୍ରମ ସବ ଅବସ୍ଥାରେ ବି, ସମ୍ଭ୍ରମ ଅବସ୍ଥାରେ ବି କେମିତି ହେଇଛି ଦେଖନ୍ତୁ, ଦେଖନ୍ତୁ ଯେତେବେଳେ ବଡ଼ ହେଇଛନ୍ତି ସମ୍ଭ୍ରମ ଅବସ୍ଥାରେ, ଯେମିତି ସିଏ ସୁଗ୍ରୀବଙ୍କ ସହିତ ରାମଚନ୍ଦ୍ରଙ୍କର ଲୀଳା ଥିଲା, ଅର୍ଜୁନଙ୍କ ସହିତ କୃଷ୍ଣଙ୍କର ଯେତେବେଳେ ସଖ୍ୟ ରସର ଲୀଳା ହେଇଛି, ସମ୍ଭ୍ରମ ଯେତେବେଳେ ବଡ଼ ହେଲେଣି ବି ଦେଖନ୍ତୁ, ପ୍ରଜ୍ଞାନ ଥିଲା କୃଷ୍ଣଙ୍କର? ନା ନା, ରଥର ସାରଥି ତ କରିପାରିନଥାନ୍ତେ ପ୍ରଭୁ ସଖା ଜ୍ଞାନରେ। ଯଦି ସଖା ଜ୍ଞାନ ନଥାନ୍ତା, ଯଦି ସମ୍ଭ୍ରମ ଭାବ ଥାନ୍ତା, ବଡ଼ ବୋଲି ଜ୍ଞାନ ଥାନ୍ତା, ତୁମେ କଣ ବଡ଼ ଲୋକ, ତୁମେ ଆମେ ସମ, ଯଦି ଏଇ ଜ୍ଞାନ ନଥାନ୍ତା ଯେ ଅର୍ଜୁନ ରଥର ସାରଥି କରିପାରିନଥାନ୍ତେ, କଦାପି ହିଁ ନଥାନ୍ତା। ଥରେ କଣ ହେଇଛି, ଯାଉ ପ୍ରସାଦ ସମୟ ହେଲେ କହିବେ, ମୁଁ ବନ୍ଦ କରିଦେଇଥିବୁ ହେଲା, ଏଇ କଥାଟା କହୁଛି, ୟାପରେ ବନ୍ଦ କରିଦବା। ନା ପ୍ରସାଦ ଭାଇ ଯିବେ ସମୟ ଦୂର ଦୂର ନା। ଥରେ ଅର୍ଜୁନ କଣ କରିଛନ୍ତି, ଓ ହେମରିବୁ କହିଲେ ଯେ କଣ ଶୋଇବା ଦରକାର ନାହିଁ, ଯାହା ଭଗବାନଙ୍କର ଅନନ୍ତ ଲୀଳା, ଅନନ୍ତ ଗୁଣ ରାଶି ରହିଛି, ଏମିତି କେତେ ରାତି ବସିକି ଅନନ୍ତ ଦେବ ଅନନ୍ତ ମୁଖରେ କହୁଛନ୍ତି ଶେଷ ହଉନି, ଆମେ ତ ସେଭଳିଆ ନୁହେଁ। ଯାଇ ଏ ଅର୍ଜୁନ କଣ କରିଛନ୍ତି ନା, ଦିନେ ଘଟଣା କଣ ହେଇଛି, ଗାଲବ ନାମକ ଜଣେ ଋଷି ଥିଲେ, ସେ ତପସ୍ୟା କରୁଛନ୍ତି। ଏଇ ତପସ୍ୟା କରତେ କରତେ ହେଇଛି କଣ ନା, ଗନ୍ଧର୍ବରାଜ ଚିତ୍ରସେନ ସେ କଣ କରୁଛନ୍ତି ନା, ଆକାଶ ପଥରେ ଚିତ୍ରସେନ ଗନ୍ଧର୍ବଙ୍କର ଅନେକ ପତ୍ନୀ ଗନ୍ଧର୍ବରାଜଙ୍କର, ଏଇ ତାଙ୍କ ପତ୍ନୀ ମାନଙ୍କୁ ନେଇକି ଯେତେବେଳେ ଆକାଶ ପଥରେ ସେମାନେ ଯାଉଛନ୍ତି, ଯାଇତେ ଯାଇତେ ସ୍ତ୍ରୀଙ୍କ ଗହଣରେ ଯେତେବେଳେ ଅଛନ୍ତି, ମନ ପୁରା ଚଞ୍ଚଳ ହେଇଛି, ଏ ସମୟରେ ସେ କଣ କରୁଛନ୍ତି ନା, ଆକାଶ ପଥରୁ ଛେପ ପକେଇ ଦେଇଛନ୍ତି। ଯେତେବେଳେ ଏଇ ପକେଇ ଦିଏ ସେଇ ଚିତ୍ରସେନ, ଗନ୍ଧର୍ବରାଜଙ୍କର ଛେପ ଆସି ପଡିଛି କୋଉଠି ନା, ଗାଲବ ଋଷିଙ୍କ ଉପରେ। ଯେତେବେଳେ ଗାଲବ ଋଷିଙ୍କ ଉପରେ ପଡେ, ସେ ତ ଛେପ ଦେଖିକି ଆଶ୍ଚର୍ଯ୍ୟ ଉପରକୁ ଅଣାନ୍ତି, ଉଠିକି ଦେଖିଲା ବେଳକୁ କିଏ ନା ଚିତ୍ରସେନ, ରାଗି ଯାଇଛନ୍ତି, କହିଲେ ୟାକୁ ଏମିତି ଦଣ୍ଡ ଦେବା ଦେବୀ, ଆଜି ମୁଁ ଦଣ୍ଡ ଦେଲେ ଇଆର ବେଶୀ ଦଣ୍ଡ ପାଇବନି, ଆକୁ ଭଗବାନଙ୍କ ଦ୍ୱାରା ଦଣ୍ଡ ଦିଆ କରେନି। ସିଧା ଚାଲିଗଲେ, ସେ ତାକୁ କିଛି କହିଲେନି, କୋଉଠି ଗଲେ ନା, ପୁରା ଦ୍ୱାରକା ପୁରୀ ଚାଲିଗଲେ, ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାରେ ଥାନ୍ତି, ଯାଇକି କଣ କଲେ କହିଲେ, ତୁ କଣ କର ନା, କୃଷ୍ଣଙ୍କୁ କହିଲେ ଯେ ମୋର ଗୋଟେ ପ୍ରାର୍ଥନା ଅଛି, କଣ ନା, ଆପଣ ଆଗେ ଶପଥ କରନ୍ତୁ ମୋ ପ୍ରାର୍ଥନା ପୂର୍ଣ୍ଣ କରିବେ, ତାପରେ ମୁଁ କହିବି। ସେ କହିଲେ କୃଷ୍ଣ ବାଧ୍ୟ ହେଲେ, ଋଷିମୁନିଙ୍କ କଥା ତ ଭଗବାନ ଆଗେ ଶୁଣନ୍ତି, ଏ ଋଷିମୁନିଙ୍କର ଏଭଳିଆ କଣ ଶପଥ କଲେ କୃଷ୍ଣ ବାଧ୍ୟ ହେଇକି। ତାପରେ ଇଏ କହିଲେ, ମୁଁ ଚାହୁଁଛି ଚବିଶ ଘଣ୍ଟା ଭିତରେ ଏଇ ଚିତ୍ରସେନ ଏଇ ଅପରାଧ କରିଛି, ଚବିଶ ଘଣ୍ଟା ଭିତରେ ସେ ଯେମିତି ମରିବ, ତାକୁ ପ୍ରାଣଦଣ୍ଡ ଆପଣ ଦେବେ। ଆଶ୍ଚର୍ଯ୍ୟ କଲେ କୃଷ୍ଣ, ଆରେ ସିଏ ଚିତ୍ରସେନ, ତା ବିନା ଯଦି ଛୋଟ ଅପରାଧ ହେଇଯାଇଛି ତାର, ତାକୁ କେମିତି କ୍ଷମା କରାଯାଏ? ଇଏ ଆଉ ଶୁଣିଲେ ନା, ମୁଁ ଚାହେଁ ତାର ପ୍ରାଣଦଣ୍ଡ, ଆଉ କିଛି ନାହିଁ, ମୁଁ ବ୍ରାହ୍ମଣ, ମୁଁ ଋଷି, ଆପଣ ଯଦି ମୋ ଆଦେଶ ଶପଥ କରିଛନ୍ତି, ଯଦି ପାଳନ ନ କରିବେ, ତାହେଲେ ମୁଁ ଅଭିଶାପ ଦେଇଦେବି, ଆପଣଙ୍କୁ ବି ଅଭିଶାପ ଦେଇଦେବି। କୃଷ୍ଣ କଣ କରିବେ, ଉପାୟ ପାଇଲେନି, ଏଇ ମନସ୍ତାପରେ ବସିଛନ୍ତି, ତାକୁ କି କାରଣ କେମିତି ମାରିବେ, ଛୋଟ ଅପରାଧ ପାଇଁ ଏଟା ତ ସମ୍ଭବ ନୁହେଁ, କଣ କରିବେ, ନିଜେ ମନସ୍ତାପରେ ପହଞ୍ଚି ନାରଦ ମୁନି ଆସିକି ପହଞ୍ଚିଲେ। ନାରଦ ମୁନି ଯେତେବେଳେ ପହଞ୍ଚିଲେ, ସେଠୁ କଣ ହେଲା ନା, ନାରଦ କହିଲେ, ପ୍ରଭୁ ଆପଣ ପୁଣି ଜଗତର ପରମାନନ୍ଦମୟ ପୁରୁଷ, ପୁଣି ଆପଣ ଆଜି ମନସ୍ତାପରେ ବସୁଛନ୍ତି, କଣ ହେଇଛି? ଭଗବାନ ଶ୍ରୀକୃଷ୍ଣ କହିଲେ, ଏଇ ଘଟଣା ହେଇଛି। କହିଲେ, ହଁ ଆପଣ ପ୍ରଭୁ ସ୍ୱୟଂ ଜଗତ କର୍ତ୍ତା, ଆପଣଙ୍କ ଦ୍ୱାରା କଣ ଅସମ୍ଭବ, ଆପଣ ସବୁ କିଛି କରିପାରିବେ, କିଛି ଅସୁବିଧା ନାହିଁ। ଦେଇକି ନାରଦ ମୁନି ସେଠୁ ଚାଲିଗଲେ, କହୁଛି ନା, ଚିତ୍ରସେନ ପାଖକୁ ଚାଲିଗଲେ, ଯାଇକି ଚିତ୍ରସେନକୁ ପଚାରିଲେ, କିରେ ଆଚ୍ଛା ଆପଣ କେମିତି ଅଛନ୍ତି, ଭଲ ତ ସବୁ? ନା ଭଲ, କଣ ଭଲ ମନ୍ଦ ଆପଣ ତ ଜାଣନ୍ତି, ତ୍ରିକାଳଦର୍ଶୀ ଆପଣ କହୁନାହାନ୍ତି ମୋ ଜୀବନରେ ଭଲ ମନ୍ଦ କଣ, କୋଉଦିନ ଭାଗ୍ୟରେ ଅଛି। ନାରଦ ମୁନି ସାଙ୍ଗେ ସାଙ୍ଗେ କହୁଛନ୍ତି, ତ୍ରିକାଳଦର୍ଶୀ ତ ମୁଁ, ଚବିଶ ଘଣ୍ଟା ଭିତରେ ତୋର କୃଷ୍ଣଙ୍କ ହାତରେ ମୃତ୍ୟୁ ହବ କହିଦେଲେ ତାକୁ, ଯାଇକି ଏଣୁ କୃଷ୍ଣ ଶପଥ କରିଛନ୍ତି, କୃଷ୍ଣ ଚବିଶ ଘଣ୍ଟା ଭିତରେ ମାରିବେ ବୋଲି। ତ ନାରଦ ମୁନି ଯାଇ ତାକୁ କହିଦେଲେ, ଯେତେବେଳେ ନାରଦମୁନିଙ୍କୁ ନାରଦମୁନିଙ୍କଠୁ କଥା ଶୁଣିଲା ଚିତ୍ରସେନ କ'ଣ କରିବି ଏତେ ବଡ଼ ବିପଦ କେମିତି ରକ୍ଷା ପାଇବି କୃଷ୍ଣଙ୍କ ହାତରୁ ମୃତ୍ୟୁବରଣ ଉପାୟ ପାଇଲେନି ବ୍ରହ୍ମାଙ୍କ ନିକଟକୁ ଗଲେ ବ୍ରହ୍ମା ମନା କରିଦେଲେ ଶିବଙ୍କ ନିକଟକୁ ଗଲେ ଶିବ ମନା କରିଦେଲେ କହିଲେ ଆରେ ଆମେ ପାରିବୁ ନା କ'ଣ କୃଷ୍ଣ ଯେଉଁଠି ବର୍ତ୍ତମାନ ଦ୍ୱାରକାରେ ଅଛନ୍ତି ଆଉ ସିଏ କାହାକୁ ମାରିବେ ରକ୍ଷେ ହରି ତ ମାରେ କିଏ ଆଉ ମାରେ ହରି ତ ରଖେ କିଏ ଭଗବାନ ହରି ଆମେ ଏମିତି କେତେ ହିରଣ୍ୟ କିଏକୁ ଦେଇଛୁ ହିରଣ୍ୟ କଶିବୁକୁ ରାବଣକୁ କେତେ ବର ଦେଇଛୁ ଦେଇନାହାନ୍ତି ଏଟା ବ୍ରହ୍ମା ବରେ ବଳିଆ ନେଇଥିଲା ହିରଣ୍ୟ କଶିବୁ ରାବଣ ବଳରେ ଶିବ ବରରେ ବଳିଆ ନେଇଥିଲା ବଞ୍ଚିଛନ୍ତି ଏମାନେ ଆମ ଆମର କୌଣସି ବଡ କାମ କରିବନି ଆମ ତାଙ୍କ ନେଟୱାର୍କ ଯଦି କାମ କରେ ଆମ ନେଟୱାର୍କ ଫେଲ୍ ସେଠି କିଛି କାମ କରିବନି ହରିଜାକୁ ରକ୍ଷା କରି କିଏ ମାରି ସେ ମନା କରିଦେଲେ ଷ୍ଟେଟ୍ କାର୍ଡ ଆମେ ପାରିବୁନି ତମେ ଆମକୁ ସେ କଥା କୁହନା କଣ କରିବ ଚିତ୍ରସେନ ଆସିଲା ଯେତେବେଳେ ଆସିକି ପହଞ୍ଚିଲା ତା ସ୍ତ୍ରୀମାନଙ୍କ ପାଖରେ ତା ସ୍ତ୍ରୀମାନେ ଦୁଃଖରେ ଚବିଶ ଘଣ୍ଟା ଭିତରେ ବିଣ ପଡ଼ିବ ନାରଦ କହିଲି ତୋର ଏଇ ସମୟରେ ଯା ବ୍ୟାଟେରୀ ଚାର୍ଜ କରିବା କଥା କରିବେ ଚବିଶ ଘଣ୍ଟା ତ ଜୀବନରେ ଅଛି ଯାହା ଦାନ ଧ୍ୟାନ ପୁଣ୍ୟ ଯାହା ତପସ୍ୟା କରିବା କଥା ତୁ ଚବିଶ ଘଣ୍ଟା ଭିତରେ କରିନେ ଆଉ ସୁଯୋଗ ପାଇବୁନି ସିଏ କଣ କଲା ନା ସେ ନାରଦଙ୍କ କଥା ଚିନ୍ତା କରି କହିଲା ଏହାର ଉପାୟ ମୁଁ କଣ କରିବି ତା ସ୍ତ୍ରୀମାନଙ୍କୁ ସବୁ ନେଇଗଲା ନେଇକି ଯାଇ କଣ କଲା ନା ସେ ନାରଦଙ୍କ ଗୋଡ ତଳେ ପଡି କାନ୍ଦିଲା ଆଉ ସେଇ ତ ଏ କଥା କହିଲେ ନାରଦ ପାଖକୁ ଯାଏ ସେଇ ନାରଦ ଯଦି ମୋତେ କୌଣସି କରୁଣା କରିବେ ସେ ନାରଦଙ୍କ ପାଖକୁ ଗଲେ ନାରଦ କଣ କଲେ ପୁରା କାନ୍ଦିଲେ ଏତେ ଗୁଡା ସ୍ତ୍ରୀଙ୍କୁ ନେଇକି ନାରଦ ଦୟାଳୁ ହେଇଗଲେ କହିଲେ କଣ ଇଏ ନାରଦମୁନି କହିଲେ ଠିକ ଅଛି ଯଦି ମୋତେ କହୁଛ ମୁଁ ଠିକ ଅଛି ତାହେଲେ ତମେ ଗୋଟେ କାମ କର ତମେ ଆଜି ଯମୁନା ନଦୀ କୂଳକୁ ଯାଅ ଅଧ ରାତିରେ ଯମୁନାର ଏଇ ଘାଟକୁ ଯିବ ବୋଲି ଚିହ୍ନେଇ ଗଲେ ଯାଇକି ତମେ ସେଠି ଥିବ ଅଧ ରାତିରେ ଜଣେ ମହିଳା ଆସିବେ ସେଇ ନଈର ଘାଟକୁ ଆଉ ଯିଏ ଆସିବେ ତା ପାଖରେ ବସିକି ସିଏ ସ୍ନାନ ଫାନ କଲା ପରେ ତମେ ତା ପାଖରେ ପଡ଼ିକି ତ ଖାଲି କାନ୍ଦିବ ସବୁ ଆଉ ତମ ସ୍ୱାମୀ ସ୍ତ୍ରୀ ସବୁ କାନ୍ଦିବ ସେ ତୁମକୁ ଏକା ରକ୍ଷା କରିବ ଏକଥା କହିଦେଇକି ସେ କଣ କଲେ ନାରଦମୁନି ଚାଲିଗଲେ କୋଉଠି ଗଲେ ନା ସୁଭଦ୍ରାଙ୍କ ନିକଟକୁ ଚାଲିଗଲେ ଅର୍ଜୁନ ପତ୍ନୀ ସୁଭଦ୍ରାଙ୍କ ନିକଟ ଯାହାକି କହିଲେ ଯେ ସୁଭଦ୍ରା ଜାଣିଛ ଆଜି ଯୋଉ ତିଥି ନା ଆଜି ଏକ ପବିତ୍ର ତିଥି ଏ ତିଥିରେ କିଏ ଯଦି ଯମୁନାର ସେଇ ଘାଟରେ ସ୍ନାନ କରିବ ତାହେଲେ ଆଜି ଏକଦମ ଉତ୍ତମ ଗତି ସେ ପତିବ୍ରତା ତା ସ୍ୱାମୀର ଅନେକ କଲ୍ୟାଣ ହବ ଏବଂ ବହୁତ ଫଳ ବତେଇଦେଲେ ଆଉ ସୁଭଦ୍ରା ଏତେ ବଡ଼ ପୁଣ୍ୟ ଫଳ ଶୁଣିକି ଚିନ୍ତା କଲେ ଯେ ହଁ ଏତେ ବଡ଼ ଦିନ ଅଛି ତାଙ୍କୁ ଯିବି ସ୍ନାନ କରିବି ଆଉ ସ୍ନାନ କରିବ ଦୁଃଖୀ ରୋଗୀଙ୍କର ଯେଉଁମାନେ ସଂସାର ଥିବେ ତାଙ୍କର କିଛି ସେବା କରିବ ଏକଥା କହିଲେ ସୁଭଦ୍ରା ଚାଲିଲେ ସେଇ ଘାଟକୁ ରାତିରେ ଅଧରାତିରେ ସ୍ନାନ କରିଦେ ଆଉ ସ୍ନାନ କରିକି ଉଠୁଛନ୍ତି ଆଉ ଏମାନେ ସବୁ ପଡ଼ିକି ଗୋଟେ ତଳେ କାନ୍ଦିଲେ ଆଉ ଆମକୁ ରକ୍ଷା କର ଆମ ପ୍ରାଣ ବଞ୍ଚ ଇଏ କହିଲେ ତାହେଲେ ବୋଧେ ନାରଦମୁନି କହିଥିଲେ ଦୁଃଖୀ ରଙ୍କି ଏମାନେ ବୋଧେ ସବୁ ଦୁଃଖୀ ରଙ୍କି ଅଧରାତିରେ ସବୁ ଏମାନଙ୍କୁ ରକ୍ଷା କରିତେ ପଡିବ ସେମାନେ କହିଲେ ସେମାନେ କହୁଛନ୍ତି କାନ୍ଦ କଣ ହେଇଛି କଣ ହେଇଛି ନା ଆମେ କହିବୁ ଆପଣ ଆଗେ ଶପଥ କରନ୍ତୁ ଆମକୁ ରକ୍ଷା କରିବେ ତାପରେ ଯାଇ କହିବୁ ଇଏ ବାଧ୍ୟ ହେଇକି ବିଭଳା ବିପଦରେ ପଡ଼ିଛନ୍ତି ଶପଥ କଲେ ହଁ ମୁଁ ତୁମକୁ ରକ୍ଷା କରିବି ଆଉ ତମେ ଯାହା କହିବ ମୁଁ ପାଳନ କରିବି ଏଠୁ ଘଟଣା ଖୋଲି କହିଲେ ଚବିଶ ଘଣ୍ଟା ଭିତରେ କୃଷ୍ଣ ଆମକୁ ମାରିଦେବ ଆମ ସମୟ ଶେଷ ହେଇଗଲାଣି ଆଉ ନାହିଁ ଏଇ ଚବିଶ ଘଣ୍ଟା ଭିତରେ ମୃତ୍ୟୁ ହବ ଆପଣ ଆମକୁ କୃଷ୍ଣ ହାତରୁ ରକ୍ଷା କରନ୍ତୁ ସୁଭଦ୍ରା ତ ପତିବ୍ରତା ଆଉ ସେ ଚିନ୍ତା କରୁଛନ୍ତି କଣ କରିବି ମୁଁ ତ ଶପଥ କରିସାରିଲିଣି କୃଷ୍ଣ ତାଙ୍କୁ ମାରିବେ ମୋ ଭାଇ ଆଉ ମୁଁ ତାଙ୍କୁ ରକ୍ଷା କରିବି ଇଏ କି କଥା ପାଲାରେ ପଳେଇ ଯାଇକି କୃଷ୍ଣ ଅର୍ଜୁନଙ୍କୁ କହିଲେ ଏମିତି ଏମିତି ଘଟଣା ମୁଁ କଥା ଦେଇଛି ଆପଣ ଯାଆନ୍ତୁ ତାଙ୍କୁ ରକ୍ଷା କରିବେ ନହେଲେ ଉପାୟ ନାହିଁ ମୋର ଆଉ କିଛି ମୋ ପ୍ରତିଜ୍ଞାର କିଛି ମୂଲ୍ୟ ରହିବନି ଅର୍ଜୁନ କହୁଛନ୍ତି ଆରେ ଇଏ କି କଥା ସେ ମୋ ସଖା କୃଷ୍ଣ ମୁଁ ତା ସହିତ ଯିବି ନା ଯୁଦ୍ଧ କରତେ ତାଙ୍କୁ ରକ୍ଷା କରିବି କି ସିଏ ଯୁଦ୍ଧ କରିକି ତା ମାରତେ ଆସିବେ ମାରିଲା ବେଳକୁ ମୋତେ ଅଟକେଇବି ତାଙ୍କର ମୋର ଯୁଦ୍ଧ ହବ ଏଟା ମୋ ସକାଳ ସହିତ ଯିବି ନା ଯୁଦ୍ଧ କରିବେ ଏଟା କଥା କହୁଛ ନହେଲେ ହବନି ଆଉ କଣ କରାଯିବ ଯାଅ ତମେ ଯୁଦ୍ଧ ଯାହା ହେଲେ ବି କରତେ ପଡିବ ଯାଅ ଇଏ ଅର୍ଜୁନ କହିଲେ ହଉ ମୋ ସ୍ତ୍ରୀ ଯେତେବେଳେ କହୁଛନ୍ତି ତା ପତିବ୍ରତା ଧର୍ମ ସ୍ନାନ କରିକି ଫଳ ପ୍ରାପ୍ତ ହେବେ ଆଉ ତାହେଲେ ନିଶ୍ଚିତ ମୋତେ ପାଳନ କରତେ ପଡିବ କିଛି କଥା ନାହିଁ ଅର୍ଜୁନ ସୁଭଦ୍ରାଙ୍କ କଥା ରାଜି ହେଇଗଲେ ଆଉ ଏକଥା ନାରଦମୁନି ଯାଇ କୃଷ୍ଣଙ୍କୁ କହିଲେ ଯେ ଏମିତି ଏମିତି ଅର୍ଜୁନ ବାହାରିଲାଣି ଯୁଦ୍ଧ କରିବେ ଆପଣ ଚିତ୍ରସେନ ବିରୁଦ୍ଧରେ ଏଇଆ ଘଟଣା ସବୁ ନାଟକ ଲଗେଇଦେଲେ ଆଉ କଣ କରାଯିବ କୃଷ୍ଣ କହିଲେ ନାରଦମୁନି ଯାହା ତା ମନା କରିବ ସେ ତା ଶପଥ ଭାଙ୍ଗିବେ ସେ ଶପଥ କରିଦେଲେ ହବ ନା ଶପଥ ହବ ତା ମୋ ସଖା ସାଙ୍ଗରେ ତୁମର ଯୁଦ୍ଧ ହବ ନା ଶପଥ ଭାଙ୍ଗିଦେ ଯାହା ମନା କରିବ ଅର୍ଜୁନଙ୍କୁ ଆସିକି କହିଲେ ଅର୍ଜୁନ କହୁଛନ୍ତି କି ଶପଥ କଣ ଆଗେ ଆମେ କରିଥିଲା ଆଗେ ସିଏ ନ ଜାଣିକି କାହିଁକି କାଲବୃଷିକୁ ଆଦିନା ନ ଜାଣିକି ଆଗେ ଶପଥ କରିଦେ ତାଙ୍କୁ କୁହନ୍ତୁ ତାଙ୍କ ଶପଥ ଭାଙ୍ଗିଦେ ଆମେ ଆମ ଶପଥ ଭାଙ୍ଗି ପାରିବୁନି
ସିଏ ତାଙ୍କ ଶବଦ ଭାଙ୍ଗିଲେ ସମସ୍ୟା ସମାଧାନ।
ଅର୍ଜୁନ କୃଷ୍ଣ କହୁଛନ୍ତି ମୁଁ କଣ ଶବଦ ଭାଙ୍ଗିପାରିବି ଆଉ, ମୁଁ ସେ କଥା ଦେଇଛି, ମୋ କଥାରେ କିଛି ମୂଲ୍ୟ ରହିବନି, ସଂସାର କେତେ ମୋତେ ମାନିବେନି, ମୁଁ ଯଦି ମୋ କଥା ନ ରକ୍ଷା କରେ କଣ ହବ, ଆଉ କେହି ଯୁଦ୍ଧ ହେଲା ଆଉ କଣ। କୃଷ୍ଣ ଆଇଲେ ଯେତେବେଳେ ଚିତ୍ରସେନ ମାତେ ଅର୍ଜୁନ ଗଲେ ରଖିଲେ, ଦି ଜଣଙ୍କ ଭିତରେ ଯୁଦ୍ଧ ଚାଲିଲା ଚବିଶ ଘଣ୍ଟା, କଣ ସାତ ଦିନ ଘମାଘଟ ଯୁଦ୍ଧ ଚାଲିଲା। ହଁ କହିଦେଇଛି ତାଙ୍କର ମା ଶେଷ ବୋଲି, ଆଉ ସେଠି ଘମାଘଟ ଯୁଦ୍ଧ ଚାଲିଲା ଯୁଦ୍ଧରେ। ଆଉ କଣ ହେଉଛି ଚବିଶ ଘଣ୍ଟା ପରେ ସାତ ଦିନ ବିତିଗଲାଣି, ଆଉ ମରୁନି ଚିତ୍ରସେନ, ଆଉ କାହିଁକିନା ଅର୍ଜୁନ ବି ଶକ୍ତିଶାଳୀ, କୃଷ୍ଣ ବି ଦୁଇ ସଖା, ଯୁଦ୍ଧ ହେଉଛି ଜୋରଦ, ଏ ଗାଲ ବୃତ୍ତି ଦେଖିଲେଣି ସମସ୍ୟା କିଛି। ସାର୍ ଚବିଶ ଘଣ୍ଟା କହିଥିଲି, ସାତ ଦିନ ବିତିଗଲାଣି, ଏଟା ମାରି ପାରୁନାହାନ୍ତି, ଏ କଥା କଣ ହବ। ଗାଲରୁ ସେ ରାଗିକି ଏଠୁ ସିଏ ଛିଡ଼ା ହେଇଛନ୍ତି, ଆକୁ ମାରିବେ ପୁରା, ସିଏ ଛିଡ଼ା ହେଇ କହୁଛନ୍ତି ଯେ କୃଷ୍ଣଙ୍କୁ କହୁଛନ୍ତି କଣ, ଆପଣ କଣ ଖେଳୁଛନ୍ତି ନା କଣ, ଆପଣ ସାତ ଦିନ ବିତିଗଲେ କଣ ମାରି ପାରୁନାହାନ୍ତି, କଣ ଏମିତି ଖେଳି ଖେଳିଲା ଭଳିଆ ଯୁଦ୍ଧ କରୁଛନ୍ତି। ଆରେ ସୁଦର୍ଶନ ଚକ୍ରକୁ ଦେବେ ତ ଦେଇଦେବେ, ଏକଦମ ସାଙ୍ଗେ ସାଙ୍ଗେ ସଫା ହେଇଯିବ ଅର୍ଜୁନ, ତାପରେ ସବୁ ଚିତ୍ରସେନ ସବୁ ମରିଯିବେ, ଏମିତି ଖେଳିଲା ଭଳିଆ କଣ ସାତ ଦିନ ଧରି ଯୁଦ୍ଧ କରୁଛନ୍ତି, ଏସବୁ ବନ୍ଦ କରନ୍ତୁ, ସପୋର୍ଟ କରୁଛନ୍ତି, ନହେଲେ ମୁଁ ଅଭିଯୋଗ ଦେଇଦେବି କହୁଛି, ଶୀଘ୍ର ତାକୁ ମାରନ୍ତୁ, ସୁଦର୍ଶନ ଚକ୍ର ପଠାନ୍ତୁ। ଇଏ ତ କଣ ଯା କୃଷ୍ଣ ଆଉ ଉପାୟ ନେବା କି ସୁଦର୍ଶନ ଚକ୍ର ପଠେଇଦେଲେ, ପଠେଇଦେଲେ କହିଲେ ଅର୍ଜୁନ କଣ କଲେ, ସୁଦର୍ଶନ ଚକ୍ର କହିବେ କିଏ ରକ୍ଷା ପାରନ୍ତି, ଇଏ ମାରିଲେ ପାଶୁପତ ଅସ୍ତ୍ର, ଶିବଙ୍କର ଅସ୍ତ୍ର, ପାଶୁପତ ଅସ୍ତ୍ର ମାରନ୍ତି, ଶିବ ତ ବିନା ଅପରାଧୀ, ଆଉ ଶିବ ଆସି ସାମ୍ନାରେ ପୁରା ପ୍ରକାଶ ହେଇଗଲେ, ହାତ ଯୋଗୁ ନେଲେ, ଆଉ ଅସ୍ତ୍ର ତ ଚାଲିଗଲା, କାରଣ ଇଏ ହାତ ଯୋଗୁ ସରେଣ୍ଡର ହେଲେ ମାରିବେନି, ଆଉ ଶିବ ବି ବୁଝେଇଲେ, କହିଲେ ଇଏ କି କଥା ପ୍ରଭୁ, ତମେ ଦୁଇ ସଖା 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 ଭିତରେ ବିନା କାରଣରେ ସିଏ ତାର କଣ ଥପଟି ଯାହା ପକେଇଲା, ସେ ଅପରାଧ କାହିଁକି ଗାଲ କରୁଛି, ସିଏ ତା ଗୋଟେ ତା କଥା ତାର ବୁଝିବ, ସିଏ ତମ ସଖା ସମସ୍ୟା କରିବା ତ ଠିକ ନୁହେଁ, ଆପଣ ଦି ଜଣ ତା ବୁଦ୍ଧିରେ ପଡିକି କାହିଁକି ଏମିତି ସଂସାରଟା ଧ୍ୱଂସ ହେଇଯିବ ଯେ, ସୁଦର୍ଶନ ଚକ୍ର ପାଶୁପତ ଅସ୍ତ୍ର ବିନା କାରଣରେ ଜଗତରେ କିଛି ହିତ ହବ ନାହିଁ, ଏଇ କଥାରେ ସଂସାର ସୃଷ୍ଟିର କେତେ ଗୋଟେ ବାଧା ହବ, ଆପଣ କାହିଁକି ଭୁଲରେ ପଡିକି ତା ସେଇ ଋଷି କଥାରେ ପଡ଼ିଛନ୍ତି, ଆପଣ ଆପଣଙ୍କ ଅସ୍ତ୍ର ଫେରାନ୍ତୁ, ସିଏ ତା ଅସ୍ତ୍ର ଫେରାନ୍ତୁ, ଆପଣ ସଖା ସଖା ଯେମିତି ଥିଲେ ମିଶିକି ରୁହନ୍ତୁ, ପର ବୁଦ୍ଧିରେ ସଖା ଭିତରେ ଦ୍ୱନ୍ଦ୍ୱ କରିବା କଣ ଦରକାର ହେଉଛି, ଶିବ ବୁଝେଇ ଦେଲେ, ଆଉ ଦୁଇ ଜଣଙ୍କ ଭିତରେ ମ୍ୟୁଚୁଆଲ ହେଇଗଲା, ସବୁ ଯୁଦ୍ଧ ଫୁଦ ବନ୍ଦ ହେଇଗଲା, ଦୁଇ ଜଣ ଆଲିଙ୍ଗନ ହେଲେ, ଖସ ଖୁସି ହେଲେ, ଯାଇକି ଏ କଥା ହେଲେ ଗାଲକୁ ଦେଖିଲା, କହିଲା କଣ ମୋ ପାଖରେ ଶପଥ କଲେ ମାରିବ ବୋଲି ପୁଣି ସକା ସକା ପୁଣି କଣ କୋଳାକୋଳି ହେଲେଣି, ଏଟା ଗାଲ ବୃତ୍ତି ସହିଲେନି, କହିଲେ ଦେଖ କହିଛି ଅଭିଶାପ ଦେଇଦେମି, ଏଇ ଦେଉଛି ଅଭିଶାପ, କହିକି ଧରିଲେ ପାଣି ଅଭିଶାପ ଦେଇଦେମି, ଯେତେବେଳେ ପାଣି ଧରିଲେ ସୁଭଦ୍ରା ତ ପତିବ୍ରତ ନାରୀ, ସିଏ ପ୍ରତିଜ୍ଞା କଲେ ମୁଁ ଯଦି ସତୀ ନାରୀ ହେଇଥିବି, ମନ ପ୍ରାଣ ଦେଇ ଜୀବନରେ ମୁଁ ଯଦି ଅର୍ଜୁନଙ୍କର ସେବା କରିଥିବି, ଆଉ କୃଷ୍ଣ ଯଦି ମୋ ଭାଇ ହେଇଥିବେ, ମୋ ଭାଇଙ୍କର ଭଗବାନ ହିସାବରେ ମୁଁ ତାଙ୍କର ଯଦି ସେବା କରିଥିବି, ମୋ ସତୀତ୍ୱର ପ୍ରତିଜ୍ଞା ଦେଇକି କହୁଛି, ଯଦି ମୁଁ ସତୀ ହେଇଥିବି, ମନ ପ୍ରାଣରେ କେବେ ବି ମୋ ସ୍ୱାମୀ ଛଡ଼ା କାହାକୁ ଚିନ୍ତା କରିନଥିବି, ତାହେଲେ କଣ ହବ, ଏଇ ଋଷି ଯୋଉ ଅଭିଶାପ ଦେବା ପାଇଁ ଚାହୁଁଛି, ଏଇ ଋଷି ସିନା ହାତରେ ପାଣି ଧରିକି ତଳେ ପକେଇ ଦେଲେ ବା ଉପରେ ଛିଟେଇ ଦେଲେ ଅଭିଶାପ ଫଳିବ, ତା ହାତରୁ ପାଣି ଖସିବନି, ପାଣି ତା ହାତରେ ହିଁ ରହିବ, ଆଉ ସବୁ ପାଣି ପଡିଲେ ସିନା ଅଭିଶାପ ଯିବ, ଆଉ କଣ କଲା ସିଏ ତ ପାଣି ଛିଟାଏ, ଇଏ ତ ପ୍ରତିଜ୍ଞା କରିଦେଲା, ଆଉ ହାତ ଯେତେ ବୁଲାନ୍ତି ହାତରୁ ଆଉ ପାଣି ନ ଖସେ, ଆଉ ପାଣି ଖସିଲାନି ସେ ଅଭିଶାପ କଣ ପଡିବ, ଅଭିଶାପ କିଛି ପଡ଼ିଲାନି, ଗାଲ ବୃଷ୍ଟି ଲଜ୍ଜିତ ହେଲେ, ଲାଷ୍ଟ ସମସ୍ତ ଭାଇରେ କ୍ଷମା ମାଗିଲେ, କ୍ଷମା ମାଗିଦେଇକି ଗାଲ ବୃଷ୍ଟି ପୁଣି କଣ କଲେ ଯାଉ ଗୋଟେ ବଡ଼ ତ୍ରୁଟି ଗଲା, ଦେଇକି ଗାଲ ବୃଷ୍ଟି ଗଲେ ସମସ୍ତ ଭାଇରେ କ୍ଷମା ମାଗିକି, ଆଉ ସମସ୍ତେ ବଞ୍ଚିଗଲେ। ଯେ କଥା ହଉଛି କଣ, ଯେ ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଦେ ଆରୋହଣ, ତୁମେ କଣ ବଡ଼ ଲୋକ, ତୁମେ ଆମେ ସମ, ଯେ ଏଠି ଏତେ ସମ୍ଭ୍ରମ ଭାବରେ ବି ରାମଲୀଳାରେ ହେଇଛି, ସୁଗ୍ରୀବଙ୍କ ସହିତ ରାମଙ୍କର ଯୁଦ୍ଧ ହେଇଛି କେବେ ହବନି, କିନ୍ତୁ ଏଠି ହେଉଛି ସଖା ଜ୍ଞାନରେ କୃଷ୍ଣଙ୍କ ଜୀବନଟା ହେଉଛି ଏଇଭଳି, ସେ ସବୁ ଅବସ୍ଥାରେ ପ୍ରୀତିପୂର୍ଣ୍ଣ ଭାବରେ ସଖା ସହିତ ଏଇ ପୂର୍ଣ୍ଣ ରସ, ଏଇ ଯୋଉ ଐଶ୍ୱର୍ଯ୍ୟ ତ୍ୟାଗ ରସ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଥିଲା, ସେଇଥିପାଇଁ ଇଏ ଶ୍ରେଷ୍ଠ। ଆଉ ଗୋଟେ କଣ, ଏଇଟା ଏଠି ଶେଷ କଲେ ଆଉ ଗୋଟେ ରହିଛି, ପ୍ରିୟା ଯଦି ମାନ କରି କରେ ବର୍ଷନ ବେଦ ସ୍ତୁତି ହୋଇଥିବ ହରେ ମୋର ମନ, ପ୍ରିୟା ଯଦି ମାନ କରିବ ଅଭିମାନ କରିକି ମତେ ଭର୍ସନା କରିବ ଗାଳି ଦେବ କଟୁବାଦ୍ୟ ଦେବ, ତାହେଲେ କଣ ହବ, ବେଦ ସ୍ତୁତି ହୋଇଥିବ ହରେ ମୋର ମନ,
ବେଦସ୍ତୁତି ରେ ମୋର ମନ କେବେ ହରଣ ହୁଏନି, ମତେ କେହି ହରଣ କରିପାରେନି। ଆଉ ମୋ ପ୍ରିୟା ଯଦି ମୋର ଗୋପୀମାନେ ଯଦି ରାଧାରାଣୀ ଯଦି ମାନ କରିକି ଅଭିମାନରେ ମୋତେ ଭର୍ସନା କରନ୍ତି, ଗାଳି ଦିଅନ୍ତି, କେତେ କେତେ ଅଭିମାନ ରହିଛି କୃଷ୍ଣଙ୍କ ସହିତ, ରାଧାରାଣୀ ଗୋପୀମାନଙ୍କ ସହିତ। କେତେବେଳେ କୃଷ୍ଣ କୌଣସି କାରଣବଶତଃ ଛାଡ଼ିକି କ'ଣ କରିବେ, ଅନ୍ୟ ସଖୀ ବିରଜା ଆଦି ସଖୀଙ୍କ କୁଞ୍ଜକୁ ପଳେଇବେ, କୌଣସି କାରଣବଶତଃ ଯଦି କୁଆଡ଼େ ପଳେଇବେ, ତାହେଲେ ଗୋପୀମାନେ ଆଉ କୃଷ୍ଣଙ୍କ ସହିତ ମିଳନ ହବନି। କୃଷ୍ଣ ମିଳନ ହବା ପାଇଁ କେତେ ବେଶରେ, କେତେବେଳେ ସନ୍ନ୍ୟାସୀ ବେଶରେ ଆସିବେ, କେତେବେଳେ ବାରିକ ବେଶରେ ଆସିବେ, ରହତା ଲଗେଇବେ, ନଖ କାଟିବେ, କେତେବେଳେ ଜ୍ୟୋତିଷ ବେଶରେ ଆସିକି ଗଣନା କରିକି ତାର ଭଲମନ୍ଦ କହିବ, କେତେ ବେଶରେ ଆସୁଛନ୍ତି, କେତେ ଗାଳି ଖାଇଛନ୍ତି, ତଥାପି ସେଟା ବେଦସ୍ତୁତି। ବେଦସ୍ତୁତିରେ ବି ଭଗବାନଙ୍କ ମନ ହରଣ ହୁଏନି। ଏଇ ହେଉଛି ଭଗବାନ ପରମ ପୁରୁଷୋତ୍ତମ ଭଗବାନଙ୍କର ଅବତୀର୍ଣ୍ଣ ବିଶେଷ କାରଣ, କାରଣ ପ୍ରେମରସ ନିର୍ଦ୍ଦେଶ କରିତେ ଆସ୍ୱାଦନ, ଏଇଟା ହେଉଛି କଥା। ଆମ ପରିବାରରେ ଆମ ସ୍ତ୍ରୀର ପାରିବାରିକ ଜୀବନରେ ସ୍ୱାମୀ ସ୍ତ୍ରୀ ଭିତରେ କେତେ କଳ ହେଉଛି, କେତେ ଭଲ ପାଇବା ରହିଛି, ପାରିବାରିକ ଜୀବନ ହେଉଛି ଏହା। ବୈକୁଣ୍ଠ ଧାମ ହେଉଛି ଐଶ୍ୱର୍ଯ୍ୟ ଭାବ, ସେଠି ଏଭଳିଆ ଲକ୍ଷ୍ମୀ କୌଣସି ଦିନ ନାରାୟଣଙ୍କ କାନ୍ଧରେ ହାତ ପକେଇ ନାହାନ୍ତି, ପକେଇଛନ୍ତି କୋଉଦିନ, କୌଣସି ଦିନ। କିନ୍ତୁ ରାଧାରାଣୀ କେତେ ବର୍ଷନା କରୁଛନ୍ତି, କେତେ କ'ଣ କରୁଛନ୍ତି, କେତେ ନୃତ୍ୟ, ଯେଉଁଠିକି ଲକ୍ଷ୍ମୀ ଦେବୀ ବିଷ୍ଣୁ ବି ଆସିଛନ୍ତି, କୃଷ୍ଣଙ୍କର ମାଧୁର୍ଯ୍ୟ ତ ଏତେ ପୂର୍ଣ୍ଣ, ବିଷ୍ଣୁ ବି ଆସିଛନ୍ତି କୋଉଠିକି ନା କୃଷ୍ଣଙ୍କୁ ଦର୍ଶନ କରିବେ। ଏଇ ଯୋଉ ବ୍ରାହ୍ମଣ ନଅଟା ପୁତ୍ରକୁ ହରଣ କରିକି ନେଇ ଚାଲିଗଲେ, କାହିଁକି ନା କୃଷ୍ଣ ଗଲେ କୃଷ୍ଣଙ୍କୁ ଦର୍ଶନ ପାଇବି, ଏଇ ଲୀଳାରେ ଏଇ ଲୋକକୁ ଆସିଛନ୍ତି, ଏଇ ଲୋକରେ ଯୋଉ ଆସିଛନ୍ତି, ଏ ଲୀଳା ଶେଷ କରିକି ଯଦି ଚାଲିଯିବା ତାଙ୍କୁ ଦର୍ଶନ ପାଇବିନି। ତାଙ୍କ ରୂପରେ ବି ବିଷ୍ଣୁ ଆକୃଷ୍ଟ ହୁଅନ୍ତି। ଲକ୍ଷ୍ମୀ ତ ବିଷ୍ଣୁକୁ ତ୍ୟାଗ କରିକି ବୈକୁଣ୍ଠେଶ୍ୱର ଆସିକି ବୃନ୍ଦାବନରେ ବେଲବନରେ ତପସ୍ୟା କରିକି ବିଷ୍ଣୁକୁ ପତି ରୂପେ ଲାଭ କରିକି ରାସଲୀଳାରେ ଯୋଗ ଦେବା ପାଇଁ ବି ବହୁତ ଇଚ୍ଛା କରୁଛନ୍ତି। ଲକ୍ଷ୍ମୀ ଦେବୀ ଶିବ ଶ୍ରେଷ୍ଠ ଗୋପେଶ୍ୱର ମହାଦେବ ରୂପରେ ଏବେ ବି ବୃନ୍ଦାବନରେ ରହିଛନ୍ତି ନା ପ୍ରଭୁ, ବୃନ୍ଦାବନରେ ରହିଛନ୍ତି। ଗୋପୀ ଭାବ ଆମ କୃଷ୍ଣଙ୍କ ରୂପ ମାଧୁର୍ଯ୍ୟରେ ଏତେ ମୋହିତ ହେଇଯାଆନ୍ତି। ଆଉ କିଏ ବ୍ରହ୍ମା, ବ୍ରହ୍ମା ହିଁ ତ ମୋହିତ ହେଇକି ପୁରା ଭଗବାନ ପାଖରେ କେତେ ବ୍ରହ୍ମା ବିମୋହନ ଲୀଳା ଦେଖିଲେ ବୁଦ୍ଧି ହବ ଯେ କେତେ ଶ୍ରେଷ୍ଠ ଭଗବାନ, ତ ତାଙ୍କୁ କେତେ ରୂପ ଦେଖେଇଲେ ବିଷ୍ଣୁ ବି ମୋହିତ ହୁଅନ୍ତି। ଶିବ ବ୍ରହ୍ମା ଇନ୍ଦ୍ର ଆଦି ବ୍ରହ୍ମା ବିମୋହନ ଲୀଳାରେ ବ୍ରହ୍ମା ଯେତେବେଳେ ଆସିଲେ ଭଗବାନଙ୍କୁ ବହୁ ସ୍ତୁତି କରୁଛନ୍ତି, କିନ୍ତୁ ଭଗବାନ ଏତେ ଶୀଘ୍ର ପ୍ରସନ୍ନ ହେଇନାହାନ୍ତି। ଆଉ ଇନ୍ଦ୍ର କଷ୍ଟ ଦେଲା, କଷ୍ଟ ଦେଲା ପରେ ବି କଣ ହେଲା ନା, ଇନ୍ଦ୍ର ଅଳ୍ପ ସ୍ତୁତି କରୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପୂଜା କଲା ପରେ, ଯୋଉ ବଜ୍ରପାତ ଆଦି କଲେ ଇନ୍ଦ୍ର ଅଳ୍ପ ସ୍ତୁତି କରୁଛନ୍ତି, କୃଷ୍ଣ ସନ୍ତୁଷ୍ଟ ହେଇଗଲେ। କାହିଁକି ନା କୃଷ୍ଣ ବ୍ରହ୍ମା କଣ କଲେ, ଗୋପସଖା ମାନଙ୍କୁ ଗୋବସ୍ଥା ମାନଙ୍କୁ କୃଷ୍ଣଙ୍କଠୁ ଦୂରେଇ ନେଇଗଲେ, ଲୁଚେଇ ଦେଲେ ନେଇ। ଇନ୍ଦ୍ର କଣ କଲେ ନା, ସବୁ ଗୋପ ଗୋପୀ ସଖା ସମସ୍ତଙ୍କ ଭିତରେ ବହୁତ ଦିନ ଧରି ବ୍ୟାକୁଳତା ଥିଲା, କେବେ ସେଇ ଦିନ ଆସିବ, କୃଷ୍ଣ ସକାଳୁ ଗୋଚାରଣରେ ଚାଲି ଯାଉଛନ୍ତି, ଫେରୁଛନ୍ତି ସନ୍ଧ୍ୟାରେ, ସାରା ଦିନ ଅନ୍ଧଭରିଆ, ଗୋଟିଏ ମୁହୂର୍ତ୍ତ ଦେଖିବା ପାଉନୁ, ଯୋଉ ଗୋଟିଏ ମୁହୂର୍ତ୍ତ ବି ଦର୍ଶନ ପାଉଛୁ, ଆଖିରେ ପଲକ ପଡ଼ିବା ମାତ୍ରେ ବି ଆଖିରେ ପଲକ, ଭଗବାନ ବ୍ରହ୍ମା ଏମିତି ସୃଷ୍ଟିକର୍ତ୍ତାକୁ ଗାଳି ଦଉଛନ୍ତି। ବ୍ରହ୍ମା ସୃଷ୍ଟିକର୍ତ୍ତା ସୃଷ୍ଟି ଜାଣିନି, ସେ ଆଖିରେ ପଲକ ତିଆରି କରୁଛି, ଏଇ ଆଖିରେ ପଲକ ପଡ଼ିଗଲା ବେଳକୁ ବି କୃଷ୍ଣଙ୍କୁ ଅଦର୍ଶନ ହେଇଯାଉଛି, ଗୋଟେ ଟିକେ ପଲକ ପଡ଼ିଯାଉଛି ସେତିକିରେ ଦୁଃଖୀ ହଉଛନ୍ତି। ଚିନ୍ତା କରନ୍ତୁ କେତେ ଶ୍ରେଷ୍ଠ ସେମାନେ, କେବେ କୃଷ୍ଣଙ୍କୁ ସେମାନେ ପ୍ରାର୍ଥନା କରିଥିଲେ, ସେମାନେ ବି ବ୍ରହ୍ମା ଶିବାଦି ଇନ୍ଦ୍ର, ଇନ୍ଦ୍ର ଯୋଉ ସ୍ତୁତି କଲେ କଣ, କାହିଁକି ଭଗବାନ ଏତେ ଶୀଘ୍ର ସନ୍ତୁଷ୍ଟ ହେଇଗଲେ ନା, ସମସ୍ତ ଗୋପୀମାନଙ୍କ ଭିତରେ କେବେ କୃଷ୍ଣଙ୍କୁ ମନ ଭରିକି ପୂର୍ଣ୍ଣ ମାନେ ସବୁକିଛି ତ୍ୟାଗ କରିକି, ଆହାର ନିଦ୍ରା ତ୍ୟାଗ କରିକି କୃଷ୍ଣଙ୍କୁ ଦର୍ଶନ କରିବୁ, ସେ ଅବିନାଶ ଗୋବର୍ଦ୍ଧନ ଲୀଳାରେ ପୂର୍ଣ୍ଣ ହେଲା, ଯୋଉଥିପାଇଁ କି କୃଷ୍ଣ ବହୁତ ଶୀଘ୍ର ସନ୍ତୁଷ୍ଟ। ସେମିତି ସଂସାରରେ କିଏ, ବରୁଣ ଦେବ ସନ୍ତୁଷ୍ଟ ହେଇଛନ୍ତି, ଯମରାଜ ସନ୍ତୁଷ୍ଟ ହେଇଛନ୍ତି, ସମସ୍ତେ ସନ୍ତୁଷ୍ଟ ହେଇଛନ୍ତି ତାଙ୍କ ଉପରେ। ଏଇ ହେଉଛି ସେ କୃଷ୍ଣଙ୍କର ମାଧୁର୍ଯ୍ୟ। କନ୍ଦର୍ବ କୋଟି କମନୀୟ ବିଶେଷ ଶୋଭ, କନ୍ଦର୍ବ କୋଟି କାମଦେବ ବି କୃଷ୍ଣଙ୍କ ରୂପ। ଆଉ କିଏ ତ ମୋହିତ ହେଇଛନ୍ତି, କୃଷ୍ଣ ନିଜେ ଦ୍ୱାରକରେ ଯେତେବେଳେ ଅଛନ୍ତି, ତାଙ୍କ ଘରର ସ୍ଫଟିକ ଦେଖିକି ନିଜେ ବି ମୋହିତ ହେଇଯାଉଛନ୍ତି, ନିଜ ରୂପରେ ନିଜେ ମୁଗ୍ଧ ହେଇ, ଏତେ ସୁନ୍ଦର କମନୀୟ ରୂପ ମାଧୁର୍ଯ୍ୟତା ତାଙ୍କ ଭିତରେ ଅଛି, ଯେଉଁଟାକି ଏ ଜଗତରେ କାହା ଭିତରେ ନାହିଁ। ସେଥିପାଇଁ ଆମର କର୍ତ୍ତବ୍ୟ ହେଉଛି ତାଙ୍କୁ ଧରିବା, ଆଉ ଯିଏ ଭଗବାନଙ୍କୁ ଶ୍ରୀକୃଷ୍ଣଙ୍କୁ ଧରିକି ଭଜନ କରିବ, ଭଗବାନ ତାର କୃପାପାତ୍ର ହେବ, ସେ ପାଇବ। ଆଉ ଭଗବାନ ଥରେ ଯାହାକୁ ଧରନ୍ତି ନା କାହାକୁ ଛାଡ଼ନ୍ତି, ଭଗବାନ ଯେତେବେଳେ ଜଣଙ୍କୁ ଧରିବେ ତାକୁ ଆଉ ଛାଡ଼ିବେନି। ପୁତନାକୁ ଯେତେବେଳେ ଧରିଲେ, ପୁତନା ପ୍ରାଣ ଗଲାବେଳେ ଯେତେ ଛଟପଟ ଗଲେ କୃଷ୍ଣ ଆଉ ଛାଡ଼ିଲେ ତାକୁ,
ছাড়া লোক নুহে যা থরে ধরবে কেবে বি আড়বেনি কিন্তু আমার ভিতরে কন রয়েছে কিছু ভাব আজ দয়া ভাব আসছি তো কালি দয়া ভাব চালি যাচ্ছি রয়েছি রুনি গোটে ভাব রুনি কিন্তু ভগবান যেত যা প্রতি ভাব প্রকট করবে ধরবে তাকে আর ছাড়বে নি সেই ভগবান কোদিন আমি সেই ভাবরে ধরবে এইটা হচ্ছে কথা যেত ধরলা সে আমি ছাড়বে না জয় কৃষ্ণকন্দ ভগবান কি বৃন্দাবন বিহারী লাল কি নন্দ উৎসবী কি শ্রীকৃষ্ণ জন্মাষ্টমী কি শ্রীল প্রভুপাদ কি জয় শ্রীল প্রভুপাদ আবির্ভাব অসুবিধা মহামহোৎসব কি সমবেত ভক্তবৃন্দ কি নিতাই প্রেমানন্দে হরি গোটিয়ে তিরিশ সেকেন্ড প্রভুপাদ কথা বলি কন চৈতন্য মহাপ্রভু আউ প্রভুপাদ ভিতরে কন অন্তর শ্রী চৈতন্য মহাপ্রভু যেহেতু তাঙ্ক ব্যাস পূজা কন প্রভুপাদ কন করছেন চৈতন্য মহাপ্রভু হ্যাঁ যে যেহেতু জন শুধু ভগবত ভক্ত যে কন বর্ণনা আছে সাক্ষাৎ হরিত্রণ সমস্ত শাস্ত্রী স্বয়ং ভগবান শ্রীকৃষ্ণ আর সাক্ষাৎ ভগবান হচ্ছেন শ্রী গুরুদেব প্রভুপাদ এই জগতকু আসছেন প্রভুপাদ আমার জন ভক্ত কে কন যে ইস্কন হচ্ছে নন্দবাবাঙ্কর আঙ্গিনা আউ এই নন্দবাবাঙ্কর আঙ্গিনার যশোদা মা কৃষ্ণকু যেমিতি দামবন্ধন করি দৌড়িরে বাঁধিকি রাখিছেন প্রভুপাদ কন করছেন তাঁকর ইস্কন রূপী নন্দ আঙ্গিনারে কৃষ্ণকু তাঁকর ভক্তি রজুরে বাঁধিকি রাখিছেন অগণা হিন্দির আঙ্গিনা আর অগণা তাঁক অগণার বাঁধিকি রাখিছেন আর যে শ্রীল প্রভুপাদ কথা অনুসারে কন তাঁকর নিয়ম অনুসারে যে তাঁকর আশ্রয়ে রহিকি কৃষ্ণ ভক্তি করবে যে নিশ্চিত রূপে এই জীবনরে সেমানে পুনরায় সে নিত্য ভেদধাম প্রাপ্ত হবে এতে কোনসি সন্দেহ নাহি হরি হরি বল সেইটি নাই জয় চৈতন্য মহাপ্রভু যেতবেলে এই জগতকু আসিলে কন কলে না যেতে বড় বড় রাজা সবু থিলে কি থিলে প্রতাপ রুদ্র যেতে সহায় গোস্বামী সনাতন গোস্বামী থিলে নবঙ্গর নবাব হুসেন সাংকর মন্ত্রী মুখ্যমন্ত্রী প্রধানমন্ত্রী রূপ গোস্বামী থিলে অর্থমন্ত্রী রঘুনাথ দাস গোস্বামীঙ্কর থিলা ইন্দ্র সম ঐশ্বর্য মহাপ্রতিপত্তিশালী গোপাল ভট্ট গোস্বামী শ্রীরঙ্গমর যে শ্রীরঙ্গম রঙ্গনাথঙ্কর মুখ্য পুরোহিতঙ্কর মহাপ্রতিপত্তিশালী পরম সেবক গরিব কেই নথিলে সমস্তে সর গোস্বামী সারা মহাপ্রতিপত্তিশালী থিলে আর যেতে বড় বড় ভক্ত থিলে বি মহাপ্রভু কন কলে সব রাজা মানুষ আনিকি কন কলে সবু ছড়াইকি রাস্তার ভিকারি কলে সমস্ত রাস্তার ভিকারি করেকি পুরা চারিআড়ে বুলাইলে কিন্তু প্রভুপাদ কন কলে না যেতে সব ভিকারি থিলে বিদেশে জন্ম হলে কন হব সবু তো হিপি হয়েকি ঘরে দ্বার ছাড়িকি হিপি হয়েকি বুলুথিলে সবু হিপি মানে বাপ মানে কন দেশ অনুসারে ঠিক নথিলা জীবনযাত্রা খাদ্য পেয় মানে বস্ত্রের ঠিক নথিলা প্রপাত যেতলে গলে যাকি পার্কের কীর্তন কলে কো মানে হিপি হয়েকি অর্ধলগ্ন লোক মানে সে ভিকারী ভাইয়া জীবন বিতাইলে সেই ভিকারী মানুষ চৈতন্য মহাপ্রভু কন কলে ঝাড়খণ্ড বন দেখি যেতলে মহাপ্রভু গলে সেই জঙ্গলে যে বাঘ হরিণ কু কন কলে না যেতলে মহাপ্রভু যাতে তা পাদ বাজে তাঁকর সাঙ্গে যাওলে কি বলদেব বল্লভ ভট্টাচার্য এই বল্লভ ভট্টাচার্য কন কলে না ভয়ে কম্পিত হচ্ছে আরে কন হলা কন হলা ই মহাপ্রভু বাঘ রাস্তায় শুয়েছি মহাপ্রভু যাচ্ছেন মহাপ্রভু পাদ যাকি বাঘ ধরে বাজিগুলা যে বাঘ উঠুছি দি গোড় উঠেকি গর্জন করছি মহাপ্রভু কৌছেন আরে বল তু হরিনাম কর হরে কৃষ্ণ কর সে বাঘ দি গোড় উঠেকি হরে কৃষ্ণ কৌছে হরে কৃষ্ণ 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 হরে 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 রাম 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 হরে হরে ବାଘ କୀର୍ତ୍ତନ କରୁଛି, ହରିଣ ଆସି ବାଘ ସାଙ୍ଗରେ ଆଲିଙ୍ଗନ କରୁଛି, ହରିଣ ବାଘ ଉଭୟ ଉଭୟଙ୍କୁ ଚୁମ୍ବନ ଦଉଛନ୍ତି, ଏକା ସାଙ୍ଗରେ ନାଚୁଛନ୍ତି, ଭାଲୁ ସବୁ ବନ୍ୟ ପଶୁମାନେ ସମସ୍ତେ ଏକାଠି ନାଚୁଛନ୍ତି। ମହାପ୍ରଭୁ ଯେତେବେଳେ ଯାଉଛନ୍ତି ନଦୀରେ ଓହ୍ଲାଇଛନ୍ତି ସ୍ନାନ କରତେ ହାତୀ ପୋଲ ଆସିଛନ୍ତି, ଗାଧୋଇ ମହାପ୍ରଭୁ ଗାଧୋଉଛନ୍ତି, ହାତୀ ପୋଲ ଓହ୍ଲାଇଗଲେ ପାଣିକି, କଣ କରିବେ ନା ଯେତେବେଳେ ଦେଖିଲେ ବିଏ ବି ଭଲ ଦେଖୁଛନ୍ତି ଯେ କଣ ହବ, ଏଲେ ବଡ଼ ଭୟ ବି ଧରୁଛନ୍ତି ସେ ଗ୍ରହ। ସେତେବେଳେ କଣ କହୁଛି ମହାପ୍ରଭୁ ସେ ପାଣି ଉଠେଇକି କଣ କଲେ, ସବୁ ହାତୀଙ୍କ ଉପରକୁ ହରେ କୃଷ୍ଣ କହିକି ତାକୁ ଛିଟେଇଲେ, ଆଉ ସବୁ ହାତୀ ହାତ ଉଠେଇକି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ହାତୀ ପୋଲ ବି କୀର୍ତ୍ତନ କରିବାକୁ ଲାଗିଲେ, ଶୁଣ୍ଡ ଉଠେଇକି ଦି ଗୋଡ଼ ଉଠେଇକି ନାଚିଲେ। ଏଇ ଜଙ୍ଗଲ ଜାନୁଆର ବି କଣ କରୁଛନ୍ତି ନା ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ହରିନାମ କରୁଛନ୍ତି, ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି ମହାପ୍ରଭୁ। ଆଉ କଣ କଲେ ପ୍ରଭୁପାଦ, ଯେତେବେଳେ ବିଦେଶ ଗଲେ କଣ ନେଇକି ଯାଇଥିଲେ, କିଛି ଥିଲା ପଇସା ଟଙ୍କା ପଇସା ନେଇ ଯାଇଥିଲା, କେବଳ ଭୁଲକି ବଜାଇଛନ୍ତି ନାମ କରୁଛନ୍ତି। ପ୍ରଭୁପାଦ କଣ କଲେ, ଏଇ ଯୋଉ ଦୁଇ ଗୋଡ଼ିଆ ଜାନୁଆର ଗୁଡା ସବୁ ପାଶ୍ଚାତ୍ୟ ଦେଶରେ ଯେମିତି ସେ ହାତୀ ଗୁଡା ନାଚୁଥିଲେ, ପ୍ରଭୁପାଦ ତାଙ୍କ ସାଙ୍ଗରେ ଦଶ ହଜାର ଧଳା ହାତୀକୁ ସାଙ୍ଗରେ ଯେମିତି କହୁଥିଲେ ସେମିତି ନାଚୁଥିଲେ, ସବୁ ଦଶ ହଜାର ଧଳା ହାତୀ ଉଠୁ ପଡ଼ ହଉଥିଲେ। ଏଇ ଜଙ୍ଗଲ ଜାନୁଆର ଠୁ ଏଇ ଜାନୁଆର ଗୁଡା ଆହୁରି ସାଙ୍ଘାତି ହିପି, ଯେଉଁମାନେ ସବୁକୁ ତ୍ୟାଗ କରୁଥିଲେ ସେଇ ମହାପ୍ରଭୁଙ୍କ ପ୍ରବର୍ତ୍ତିତ ହରିନାମରେ, କଣ ସେମାନଙ୍କୁ ନଚେଇଲେ ସେଇ ଭିକାରୀକୁ ଆଣିକି ଆଜି ଜଗତରେ ଦେଖନ୍ତୁ ମହାରାଜ ବନେଇକି ରଖିଛନ୍ତି। ମହାପ୍ରଭୁ ମହାରାଜ ମାନଙ୍କୁ ମନ୍ତ୍ରୀ ମହାମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଣିକି ଭିକାରୀ ବନେଇଲେ, ପ୍ରଭୁପାଦ ସେ ଭିକାରୀଙ୍କୁ ଆଣିକି ଜଗତରେ କଣ କରି ମହାରାଜ ବନେଇକି ରଖିଛନ୍ତି। ଆଉ ଆମେ ସେଇଭଳିଆ ଜଣେ ଜଣେ ମହାରାଜଙ୍କ ଚରଣରେ ଲକ୍ଷ ଲକ୍ଷ ଲୋକ ଆଜି ଦଣ୍ଡବତ ପ୍ରଣାମ କରୁଛନ୍ତି, କାହାର କୃପା, ପ୍ରଭୁପାଦଙ୍କ। ଏଇ ଚୈତନ୍ୟ ମହାପ୍ରଭୁଙ୍କର ପରମ ନିତ୍ୟ ଶକ୍ତି ଥିଲା ତାଙ୍କ ଭିତରେ, ପ୍ରଭୁପାଦଙ୍କ ଭିତରେ, ସେଥିପାଇଁ ପ୍ରଭୁପାଦଙ୍କୁ ସତ୍ୟରେ ସବତାର କୁହାଯାଏ, ସାଧାରଣ ବିଷୟ ଶୁଣେ। ସେଥିପାଇଁ ପ୍ରଭୁପାଦଙ୍କ ଜୀବନରେ ଚିହ୍ନିବାଟା ବଡ଼ ମୁସ୍କିଲ ବେପାର, ସାଧାରଣ କେହି ବ୍ୟକ୍ତି ବିଶେଷ ନିଅନ୍ତି ପ୍ରଭୁପାଦ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କୃପା ନେବା ପାଇଁ ହେଲେ ଏଇ ହରିନାମର ଆଶ୍ରୟ ନେବା ପାଇଁ ପଡିବ। ପ୍ରଭୁପାଦ ଜଗତରେ ତିନୋଟି ଦେଇଛନ୍ତି, କଣ, ଜଗନ୍ନାଥଙ୍କୁ ରଥଯାତ୍ରା ଦେଇଛନ୍ତି, କାହିଁକିନା ଭଗବାନ କଳିଯୁଗରେ ବିଗ୍ରହ ରୂପରେ ପ୍ରକଟ ହେଇଛନ୍ତି, ଶ୍ରୀ ଜଗନ୍ନାଥ ପୁରୀରେ ବିଗ୍ରହ ରୂପରେ ପ୍ରକଟ ହେଇକି ଜଗତକୁ ପ୍ରସାଦ ଦେଇଛନ୍ତି, ମହାପ୍ରସାଦ ଭଗବାନ ଏ ଜଗତରେ ପ୍ରକଟ ହେଇଛି। ପ୍ରଭୁପାଦ ସେଥିପାଇଁ ସର୍ବତ୍ର ରଥଯାତ୍ରା କରିକି ସାରା ଜଗତରେ ରଥଯାତ୍ରା କରିକି ଜଗନ୍ନାଥଙ୍କୁ ଦେଖାଇଛନ୍ତି, ନାମ ପ୍ରଚାର କରିକି ମହାପ୍ରଭୁଙ୍କ କଳିଯୁଗ ଜୀବନର ନାମ, ଆଉ ଗ୍ରନ୍ଥ ପ୍ରଚାର ତାଙ୍କ ଗୁରୁଦେବଙ୍କ ଆଦେଶ ଅନୁସାରେ ଭାଗବତ, କାହିଁକି ନା ଭାଗବତ ଶାସ୍ତ୍ର ଗ୍ରନ୍ଥ ହଉଛି କଣ, ହଉଛି କଣ, କଳିଯୁଗରେ ଭାଗବତ ହେଉଛନ୍ତି ଭଗବାନଙ୍କର ଅବତାର, କୃଷ୍ଣ ସ୍ୱଭାବ ଉପଗତ ଧର୍ମ ଜ୍ଞାନାଦି ସହ କଲୌ ନଷ୍ଟ ଦୃଶାନୀ ସେ ପୁରାଣର ଅଧୁନାତ୍ମ, କୃଷ୍ଣ ତ ସ୍ୱଭାବକୁ ପ୍ରତ୍ୟାବର୍ତ୍ତନ କଲେ ସେତେବେଳେ ସେ ଭାଗବତ ମହାପୁରାଣ ରୂପରେ ଭଗବାନଙ୍କର ଗୋଟେ ଅବତାର। ସେଥିପାଇଁ ପ୍ରଭୁପାଦ ଶାସ୍ତ୍ର ନାମ ଆଉ ଶ୍ରୀ ଜଗନ୍ନାଥ ତିନୋଟି ଜିନିଷ ଦେଇଛନ୍ତି, ସେଥିପାଇଁ କିଛି ଭୟଭୀତ ହେବାର କାରଣ ନାହିଁ, କଳିର କୌଣସି ପ୍ରଭାବ ଭକ୍ତ ଉପରେ ପଡ଼ିବନି। ଜଗନ୍ନାଥଙ୍କୁ ଭୋଗ ଲଗେଇବେ, ପେଟ ଭରିକି ପ୍ରସାଦ ପାଇବେ, ହରିନାମ କରିବେ, ନାଚିବେ ଆଉ ଗାଇବେ, ପ୍ରଭୁପାଦ ଦୁଃଖ କାନ୍ଦା କଟା କରିବା ପାଇଁ ପଡ଼ିବନି, ସବୁ ଆନନ୍ଦ ପୁରା ପେଟ ଭରିକି ମହାପ୍ରସାଦ, ଆଉ ହାତ ଉଠେଇବେ ମହାପ୍ରଭୁଙ୍କ ଭଳିଆ ନାଚିବେ ଆଉ ଗାଇବେ, ନାଚି ଗାଇକି ପ୍ରସାଦ ପାଇକି ଆନନ୍ଦରେ ଭଗବାନ ଚାଲିବେ। ହରି ହରି ଏଇ ଅମୂଲ୍ୟ କୃପା ପ୍ରଭୁପାଦ ଜଗତରେ ଦେଇଛନ୍ତି। ସେଥିପାଇଁ ନାରଦ ମୁନି ଯେମିତି କଣ କଲେ ଦଶୁ ରତ୍ନାକରକୁ ବାଲ୍ମୀକିରେ ପରିଣତ କରିଛନ୍ତି, ପ୍ରଭୁପାଦ ଆଜି ସେମିତି ବହୁ ବହୁ ଦଶୁ ରତ୍ନାକର ଆମ ଓଡ଼ିଆ ବ୍ୟକ୍ତି ଆଜି କୋଉଠି ଥାନ୍ତେ, କୃଷ୍ଣ ଯଦି ଆଜି ଆସିକି ଲୀଳାବିଳାସ କରିନଥାନ୍ତେ, ଚୈତନ୍ୟ ମହାପ୍ରଭୁ ଯଦି ପ୍ରଚାର ନ କରିଥାନ୍ତେ, ଆଉ ମହାପ୍ରଭୁଙ୍କ ଆଦେଶକୁ ଯଦି ପ୍ରଭୁପାଦ ସାରା ପୃଥିବୀରେ ପ୍ରଚାର ନ କରିଥାନ୍ତେ, ଆମେ କୋଉଠି ଥାନ୍ତେ, ଏଇ ରାତି ଦଶଟାରେ ଆମେ ମାୟାର କୋଳରେ ଶୋଇଥାନ୍ତେ, ଥାନ୍ତେ ଏଇଠି ହରିନାମ କରିଥାନ୍ତେ। ଏବେ ଜୟ ଶ୍ରୀ ଲଭୁ ହୋଇଥାଏ।